ସର୍ବପ୍ରଥମେ ମୋର ପରମାରଥୀ ଗୁରୁଦେବ ଶ୍ରୀଷ୍ଣ ରାଧା ଗୋବିନ୍ଦ ଦାସଙ୍କ ସ୍ୱୟଂ ଗୁରୁ ମହାରାଜଙ୍କର ଅଭୟ ଚରଣ କମଳ ତଳେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ପୂର୍ବକ ନିଜକୁ ସମର୍ପିତ କରି କୃପା ଭିକ୍ଷା କରି ଶ୍ରୀ ଶ୍ରୀମଦ୍ ଗୌର ଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ତଥା ଶ୍ରୀଲ ପ୍ରଭୁପାଦ ମହାରାଜ ଶ୍ରୀ ଶ୍ରୀମଦ୍ ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀମଦ୍ ଭକ୍ତିବିନୋଦ ଠାକୁର ତଥା ସମସ୍ତ ସାଧୁ ଗୁରୁ ବୈଷ୍ଣବାଚାର୍ଯ୍ୟଙ୍କର ଚରଣ କମଳ ତଳେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ପୂର୍ବକ ନିଜକୁ ସମର୍ପିତ କରି କୃପା ଭିକ୍ଷା କରି ପ୍ରଭୁ ଶ୍ରୀ ଶ୍ରୀ ଗୌରନିତାଇ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ହରିଣୀ ଶ୍ରୀ ଶ୍ରୀ ଗୌର ରାଧା ଗୋପୀନାଥଜୀଙ୍କର ମହତ୍ କୃପାକୁ ଆସିଥି ଉପସ୍ଥିତ ସମସ୍ତ ଶ୍ରୋତା ବୈଷ୍ଣବ ଭକ୍ତମାନଙ୍କର ଚରଣ କମଳ ତଳେ ପ୍ରଣତି ନିବେଦନ ପୂର୍ବକ ତଥା ସମସ୍ତ ଭକ୍ତମାନେ ଯେଉଁମାନେ ଅନଲାଇନ୍ରେ ଦର୍ଶନ କରୁଛନ୍ତି ଶ୍ରବଣ କରୁଛନ୍ତି ସମସ୍ତ ଭକ୍ତମାନଙ୍କର ପାଦପଦ୍ମ ତଳେ ପ୍ରଣତି ନିବେଦନ ପୂର୍ବକ କୃପା ଭିକ୍ଷା କରି ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କଥା କୀର୍ତ୍ତନ ନିଜକୁ ସମର୍ପିତ କରୁଛି। ବିଶେଷ କରି ଆପଣମାନଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଭୁବନେଶ୍ୱର ଶାଖା ତରଫରୁ ଧନ୍ୟବାଦ ଅର୍ପଣ କରୁଛି, ଯେହେତୁ ଆପଣମାନେ ଶ୍ରଦ୍ଧାର ସହିତ ଏହି ପବିତ୍ର ଶିକ୍ଷାଷ୍ଟକମ୍ କଥାକୁ ଶ୍ରବଣ କରୁଛନ୍ତି ତଥା ଆମକୁ ଉତ୍ସାହ ପ୍ରଦାନ କରୁଛନ୍ତି ଏବଂ କୃପା ବି କରୁଛନ୍ତି। ସେମାନଙ୍କର କୃପା ବିନା ଏ କଥା କୀର୍ତ୍ତନ କରିବା ବହୁତ କଠିନ ବ୍ୟାପାର। ସମସ୍ତ ବୈଷ୍ଣବମାନଙ୍କର କୃପାକୁ ଆଶ୍ରୟ କରି ଆମେ କିଛି କଥା କହିବା ପାଇଁ ପ୍ରୟାସ ହେଇଛୁ, ଯଦି ଆମର କୌଣସି ଯୋଗ୍ୟତା ନାହିଁ ତେବେ ସେ ପ୍ରସଙ୍ଗକ୍ରମେ ଆମେ ଯାହା ଶ୍ରବଣ କରୁଥିଲେ ମହାପ୍ରଭୁ କହୁଛନ୍ତି, ତୃଣାଦପି ସୁନିଚୟନ ତରରିବ ସହିଷ୍ଣୁନ ଅମାନେନ ମାନଦନ କୀର୍ତ୍ତନୀୟ ସଦାହରି। ଏହି ଅବସ୍ଥାରେ ଯଦି ଆମେ ଭଗବାନଙ୍କର ଭଜନ କରିବା ନାମ କରିବା ତେବେ ପ୍ରକୃତରେ ଭଗବାନ ଖୁସି ହେବେ ଏବଂ ଆମ ଅନ୍ତଃକରଣ ଶୁଦ୍ଧ ହେବ, ନାମକୁ ଆମେ ଆସ୍ୱାଦନ କରିପାରିବା। ନାମକୁ ଆମେ ଆସ୍ୱାଦନ କରିପାରିବା ଏବଂ ଭଗବାନଙ୍କର କୃପା ଭଗବାନଙ୍କର କରୁଣା ସିଏ ବି ଆମର ଉପଲବ୍ଧିର ବିଷୟବସ୍ତୁ ହେବ। ତେବେ ସେ ପ୍ରସଙ୍ଗକ୍ରମେ ଆମେ ଯାହା ଶ୍ରବଣ କରୁଥିଲେ ତାକୁ ଆଲୋଚନା କରିବା ପାଇଁ ପୁଣି ପ୍ରୟାସୀ ହେବା। ତୃଣାଦପି ସୁନିଚୟନ, ଯେତେବେଳେ ଜଣେ ନିରପରାଧ ହରିଭଜନ କରେ ଏ ଭାବଟା ଆସେ ଏବଂ ଏଇ ଭାବକୁ ଆଣିବା ପାଇଁ ପଡ଼ିବ। ଆମେ ବର୍ତ୍ତମାନ ଯେଉଁ ଏଇ ଭାବରେ ଅଛୁ ବୋଲି ବିଚାର କରୁଛେ ବା ବେଳେବେଳେ ଆମର ସେଭଳି ଭାବ ଆସିଯାଏ, ଆମେ ତୃଣହୀନ ନିଜକୁ ସେଭଳି ସମସ୍ତଙ୍କଠୁ ନ୍ୟୁନ ବିଚାର କରନ୍ତି, ସେ ଦୈନ୍ୟ ଭାବଟା ଅଛି ସମସ୍ତଙ୍କର, ଅଛି କିଛି ନା କିଛି ଅଛି, କିନ୍ତୁ ସେ ଭାବଟା ସବୁ ସମୟରେ ରହିବା ଉଚିତ। ସବୁ ସମୟରେ ସେ ଭାବ ଯଦି ଆମର ରହିଛି ତାହେଲେ ସେଟାକୁ କୁହାଯିବ ପ୍ରକୃତ ଦୈନ୍ୟ। ଆମର ବେଳେବେଳେ ସେ ଦୈନ୍ୟ ଭାବଟା ଆସେ, କୌଣସି କୌଣସି କାରଣବଶତଃ ସେଭଳି ଦୈନ୍ୟ ଭାବ ଆସିଯାଏ, ଯେତେବେଳେ ଅନ୍ୟ ଜଣେ ବରିଷ୍ଠ ଏବଂ ଆମଠୁ ଗୁଣରେ ଅଧିକ, ଆମଠୁ ଜ୍ଞାନରେ ଅଧିକ, ଆମଠୁ ଭକ୍ତିରେ ଅଧିକ ସେଭଳି ଭକ୍ତଙ୍କୁ ଯେତେବେଳେ ଆମେ ଦେଖିଥାଉ, ତାଙ୍କ ସଂସ୍ପର୍ଶରେ ଆସିଥାଉ, ସେତେବେଳେ ଆମର ଦୈନ୍ୟ ଭାବ ଆସିଥାଏ ସ୍ୱାଭାବିକ। କିନ୍ତୁ ଯେତେବେଳେ ଆମେ କନିଷ୍ଠ ଭକ୍ତମାନଙ୍କ ସଙ୍ଗ କରୁ, କନିଷ୍ଠ ଭକ୍ତମାନଙ୍କ ପାଖରେ ଆମେ ରହିଥାଉ, ସେ ସମୟରେ ଆମର ଦୈନ୍ୟ ଭାବ ଆସିନଥାଏ, ସେ ସମୟରେ ଦୂରେଇ ଯାଏ। ନାଇଁ, ଏ ଦୈନ୍ୟ ଭାବଟା ସବୁ ସମୟ ରହିବା ଉଚିତ। ଯେତେବେଳେ ଜଣେ ଶୁଦ୍ଧ ଭଜନ କରିବ, ନିରପରାଧ ହରିଭଜନରେ ସେ ନିଯୁକ୍ତ ରହିବ, ସେ ସମୟରେ ଯେଉଁ ଦୈନ୍ୟ ଭାବଟା ସେ ସ୍ୱାଭାବିକ ହେବ, ଆଉ ସେ ସ୍ୱାଭାବିକ ଦୈନ୍ୟ ଭାବଟା ସିଏ ହିଁ ଭଗବାନଙ୍କର କୃପାକୁ ଆକର୍ଷିତ କରେ, ଭଗବାନ ସେଥିପ୍ରତି ଆକର୍ଷିତ ହୋଇପାରନ୍ତି। ଆଉ ଚଳିବ, ଏଇଟା ଅଛି, ତେଣୁ ଭଗବାନ ସେଥିରେ ଆକର୍ଷିତ ହୁଅନ୍ତି। ସେଟା ହେଉଛି ଅକପଟ ଦୈନ୍ୟ, ଅର୍ଥାତ୍ ବାସ୍ତବିକ ଦୈନ୍ୟ। ତେଣୁ ସେଟା ହେଉଛି ସ୍ୱାଭାବିକ ଦୈନ୍ୟ, ସ୍ୱାଭାବିକ ଦୈନ୍ୟରେ ହିଁ ଭଗବାନ ଖୁସି ହୁଅନ୍ତି, ଭଗବାନ ଆକର୍ଷିତ ହୁଅନ୍ତି। ଆମେ ଯେଉଁ ସକପଟ ଦୈନ୍ୟ ପ୍ରକାଶ କରୁଛେ, ଅର୍ଥାତ୍ ଜଣଙ୍କ ପାଖରେ ଦୈନ୍ୟ ଭାବ ଆସୁଛି ଆଉ ଜଣଙ୍କ ପାଖରେ ଆମର ଦୈନ୍ୟ ଭାବ ଲୋପ ପାଇଯାଉଛି, ଦୈନ୍ୟ ଭାବ ରହୁନି, ସେଇଥିରେ ଭଗବାନ ଖୁସି ହେବେନି,
ସ୍ୱାଭାବିକ ଦୈନ୍ୟ, ସବୁ ସମୟରେ ଦୈନ୍ୟ ଭାବ ଆସିବା ଆବଶ୍ୟକ। ସେଇଟା କେମିତି ହେବ? ସେଇଟା ଶୁଦ୍ଧ ଭକ୍ତି, ନିରପରାଧ ହରିଭଜନ ହିଁ ସେଇଟା ହେବ। ତେଣୁ ଆମକୁ ସବୁ ସମୟରେ ନିରପରାଧ ହରିଭଜନ କରିବା ଆବଶ୍ୟକ। ଏଇ ଶିକ୍ଷାଷ୍ଟକମରେ ଯେଉଁ ତୃତୀୟ ନମ୍ବର ଶ୍ଳୋକ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଆମେ ତାକୁ ଆଲୋଚନା କରୁଛେ, ତା ବିଷୟରେ ଆମେ ଶ୍ରବଣ କରୁଛେ ଆଉ ଶୁଣିବେ ଭକ୍ତମାନଙ୍କର ସ୍ଥିତି କିଭଳି। ଭକ୍ତମାନେ ଏଭଳି ନିଜକୁ ଅତି ନ୍ୟୁନ ବିଚାର କରନ୍ତି। ସେ ସମୟ ଗୌରଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ସେ କଥା ହିଁ କୁହନ୍ତି ସବୁ ସମୟରେ, ଆଇ ଏମ୍ ଦି ଲୋଏଷ୍ଟ ଅଫ୍ ଦି ଲୋ, ମୁଁ ସମସ୍ତଙ୍କଠୁ ନ୍ୟୁନ। ଦେଖନ୍ତୁ, ଜଣେ ଶୁଦ୍ଧ ଭକ୍ତଙ୍କର ଭାବଟା ହେଉଛି ଏହା, ମୁଁ ସମସ୍ତଙ୍କଠୁ ନ୍ୟୁନ। ଆପଣ ସମସ୍ତେ ହୁଏତ ଜାଣିଥିବେ, ଆମର ତ ମନ୍ଦିର ଭକ୍ତମାନେ ଜାଣନ୍ତି ଏବଂ ଭୁବନେଶ୍ୱର ଭକ୍ତମାନେ ସମସ୍ତେ ଜାଣନ୍ତି ଶ୍ରୀମଦ୍ ଗୌରଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜଙ୍କୁ। କିନ୍ତୁ ଓଡ଼ିଶାର ଭକ୍ତମାନେ ଯେଉଁମାନେ ବାହାରେ ଅଛନ୍ତି ହୁଏତ ସେମାନେ ଜାଣିନଥାଇ ପାରନ୍ତି, ବ୍ୟାସପୂଜାରେ ଥରେ ଗୁରୁଦେବଙ୍କର ଗୁଣ କୀର୍ତ୍ତନ କରାଯାଉଥିଲା, ସେ ସମୟରେ ଭକ୍ତମାନେ କହୁଥିଲେ, କେଉଁ ଭକ୍ତ କହୁଥିଲେ ମୋର ସ୍ମରଣ ଆସୁନାହାନ୍ତି, ସେ କହୁଥିଲେ ଗୁରୁଦେବ ଯେତେବେଳେ ବୃନ୍ଦାବନ ଯାଉଥିଲେ ଟ୍ରେନ୍ରେ ଯାଉଛନ୍ତି, ସେ ସମୟରେ ସେ କେଉଁଠି ବସି ଯାଉଥିଲେ ମନେ ଅଛି, ସ୍ମରଣ ଅଛି, ଲେଟ୍ରିନ୍ ପାଖରେ। ଶୁଦ୍ଧ ଭକ୍ତ, ସନ୍ନ୍ୟାସୀ, ଗୁରୁ, ମହାରାଜ, ପୁଣି ଜିବିସି, ଜିବିସି କହିଲେ ଭକ୍ତମାନେ ବୁଝିପାରିବେ, ସାଧାରଣ ବ୍ୟକ୍ତି ସିନା ବୁଝିପାରିବେନି, ଜିବିସି କହିଲେ ଭକ୍ତମାନେ ବୁଝିପାରିବେ। ଜିବିସି ଗଭର୍ଣ୍ଣିଂ ବଡ଼ି କମିଶନର ସେ ଥିଲେ, ମୁଁ ଜଣେ କ'ଣ ସଦସ୍ୟ, ସେଭଳି ବ୍ୟକ୍ତି। କିନ୍ତୁ ସିଏ ଯେତେବେଳେ ଟ୍ରେନ୍ରେ ଯାଉଥିଲେ, ଆମେ ଟ୍ରେନ୍ରେ କେବେ ବି କୌଣସି ପରିସ୍ଥିତିରେ ଆମେ ଲାଟ୍ରିନ୍ ପାଖରେ ବସିକି ଯିବାନି, କିନ୍ତୁ ଗୁରୁଦେବ ସେ ସମୟ ଲାଟ୍ରିନ୍ ପାଖରେ ବସି ବୃନ୍ଦାବନ ଯାଉଥିଲେ ନା ହାଇଦ୍ରାବାଦରେ ଆସୁଥିଲେ, କ'ଣ ମୋର ଏକ୍ଜାକ୍ଟଲି ମନେ ନାହିଁ, ବନଳୀ ପ୍ରଭୁ ମନେ ଥିବ, କୁଆଡ଼େ ଯାଉଥିଲେ ପ୍ରଭୁ ଗୁରୁଦେବ? ଯେଉଁ ଟ୍ରେନ୍ ପାଖରେ, ଟ୍ରେନ୍ରେ ଯେଉଁ ଲାଟ୍ରିନ୍ ପାଖରେ ବସି ଯାଉଥିଲେ, କୁଆଡ଼େ ଯାଉଥିଲେ, ବୃନ୍ଦାବନ ନା ହାଇଦ୍ରାବାଦ? ହଁ, ସ୍ମରଣ ନାହିଁ, ବୃନ୍ଦାବନ ବୋଧେ ଯେତେ ସମ୍ଭବ। ତ ସେ ଲାଟ୍ରିନ୍ ପାଖରେ ବସି ଯାଇଥିଲେ, ସାଧାରଣ ଭକ୍ତମାନେ କେହି ବୁଝିପାରିବେନି। ଶୁଦ୍ଧ ଭକ୍ତଙ୍କର ସ୍ଥିତିକୁ କିଏ ବୁଝିବ? ଦେଖନ୍ତୁ, ଏଇ କହିବା ତାତ୍ପର୍ଯ୍ୟ, ଯିଏ ହେଉଛନ୍ତି ଭଗବାନଙ୍କର ପ୍ରିୟ, ଯିଏ ହେଉଛନ୍ତି ପ୍ରଭୁପାଦଙ୍କର ପ୍ରିୟ, ପ୍ରଭୁପାଦ ତାଙ୍କ ପାଇଁ ଯେଉଁ ବ୍ୟବସ୍ଥା କରିଥିଲେ, ସମସ୍ତେ ଶୁଣିକି ଅବାକ ହୋଇଯାଇଥିଲେ, ସମସ୍ତେ ଶୁଣିକି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଭୁପାଦ ନିଜ ଗାଡ଼ି ଦେଇଦେଇଥିଲେ ଭକ୍ତଙ୍କୁ, ନାଇଁ ତୁମେ ଏଇ ମୋ ଗାଡ଼ି ନେଇକି ତାଙ୍କୁ ଛାଡ଼ିକି ଆସ ମଥୁରା ଷ୍ଟେସନରେ ବୃନ୍ଦାବନରୁ। ତେଣୁ ପ୍ରଭୁପାଦ ନିଜେ ନିଜ ଗାଡ଼ି ଦେଇଦେଇଥିଲେ, କିନ୍ତୁ ସେଇ ମହାତ୍ମାଙ୍କର ଦୈନ୍ୟ ଦେଖନ୍ତୁ, ସେ ସବୁବେଳେ କହୁଥିଲେ ଆଇ ଏମ୍ ଦି ଲୋଏଷ୍ଟ, ଆଇ ଏମ୍ ଲୋଏଷ୍ଟ ଅଫ୍ ଦି ଲୋ, ମୁଁ ସବୁବେଳେ ସମସ୍ତଙ୍କଠୁ ନ୍ୟୁନ। ଏଇଟା ହିଁ ହେଉଛି ଭକ୍ତଙ୍କର ସ୍ୱାଭାବିକ ସ୍ଥିତି। ଆମର ଯେଉଁ ଦୈନ୍ୟ ଭାବ ଆସୁଛି ସେଇଟା ସ୍ୱାଭାବିକ ନୁହଁ, ଏଇଟା କ୍ଷଣିକ, କ୍ଷଣସ୍ଥାୟୀ ସେ ଦୈନ୍ୟ ଭାବଟା ଆସେ। ସ୍ୱାଭାବିକ ଆସିବା ହେଉଛି ବହୁତ ବଡ଼, ଏଇଟା ହେଉଛି ସାଧାରଣ ଫଳ। ଆମକୁ ସେ ସ୍ଥିତିକୁ ଯିବା ପାଇଁ ପଡ଼ିବ। ଆଜି ଶୁଣିବା ସେ ବିଷୟରେ, ପ୍ରଭୁପାଦ ସେ ବିଷୟରେ କ'ଣ କହିବେ ଦେଖିବେ। ତ ଗତକାଲି ଆମେ ସେ କଥା ହିଁ ଆଲୋଚନା କରି ଆସୁଥିଲେ, କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କର ଭାବ କିଭଳି। କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯିଏ ସମସ୍ତ ବୈଷ୍ଣବମାନଙ୍କର କୃପାରେ ମଣ୍ଡିତ ହୋଇକି ଗୋବିନ୍ଦଙ୍କ କୃପାକୁ ଆସିଥାଇ ଚୈତନ୍ୟ ଚରିତାମୃତ ରଚନା କରିଥିଲେ, କିନ୍ତୁ ସିଏ କହୁଛନ୍ତି କ'ଣ, ମୁଁ ହେଉଛି ପୁରୀଶର କୀଟଠୁ ଆହୁରି ହୀନ, ପୁରୀଶର କୀଟଠୁ ଆହୁରି ଲଘିଷ୍ଠ ବୋଲି ସେ ବିଚାର କରୁଛନ୍ତି। ମୋ ନାମକୁ ଯିଏ ଶ୍ରବଣ କରିବ, ଯିଏ ମୋ ନାମକୁ କୀର୍ତ୍ତନ କରିବ, ତାର ପାପ କ୍ଷୟ ହୋଇଯିବ, ତାର ପୁଣ୍ୟ କ୍ଷୟ ହୋଇଯିବ, ସେ ପାପଭାଗୀ ହେବ, ଏଇଭଳି ବିଚାର କରୁଛନ୍ତି। ଆମେ କ'ଣ ସେ କଥା କହୁନୁ? ଆମେ ବି ସେଭଳି ବେଳେବେଳେ କହିଥାଉ, କିନ୍ତୁ ଏଇଟା ହେଉଛି ଆମର ସକପଟ। ଏଇଟା ଅକପଟ ହେବ ଯେତେବେଳେ ଠିକ୍ସେ ଆମେ ହରିଭଜନ କରିବା। ଦେଖନ୍ତୁ, ଏଇଟା ସମସ୍ତ ସବୁ ଭକ୍ତଙ୍କର ଏଇଟା ଅନୁଭବ ଅଛି। ଆପଣ ଯେଉଁଦିନ ଶୁଦ୍ଧ ନାମ କରିଥିବେ, ଯେଉଁଦିନ ନିରପରାଧ ଭାବେ ମନ ଲଗେଇକି ବସିକି ଠିକ୍ସେ ନାମ କରିଥିବେ, ସେଦିନ ଦେଖନ୍ତୁ, ସେଦିନ ଆପଣଙ୍କ ଭାବଟା ସେଭଳି ରହିବ। ସେଦିନ ଆପଣ ଏତେ ପ୍ରଶଂସା ଶୁଣିବା ପାଇଁ ଇଚ୍ଛା କରିବେନି, ବିରକ୍ତି ଲାଗିବ, ଅଲଗା ସବୁ ଜିନିଷ, ଏଇଟା ସ୍ୱାଭାବିକ। ତେଣୁ ଶୁଦ୍ଧ ଭକ୍ତମାନେ ସବୁବେଳେ ଶୁଦ୍ଧ ନାମ କରନ୍ତି ନା? ଶୁଦ୍ଧ ଭକ୍ତମାନଙ୍କର ତ ନାମକୁ ଆମେ ଆମ ବିଚାର ବଳରେ, ଆମ ବୁଦ୍ଧି ବଳରେ ମାପିପାରିବେନି, ସେଇଟା କେତେ ଶୁଦ୍ଧ କେମିତିଆ କ'ଣ ଆମେ ଜାଣିପାରିବେନି, କାରଣ ସେଇଟା ସେମାନଙ୍କର ସ୍ୱାଭାବିକ, ସେଇଟା ବା ରାଗାନୁଗା ସେମାନଙ୍କର ଭକ୍ତିଟା, ନାମଟା ହେଉଛି ରକ୍ତଗତ, ରକ୍ତଗତ ତ କୁହାଯିବନି, ମଜାଗତ, ଆତ୍ମଗତ, ଆମକୁ ପ୍ରାକ୍ଟିସ୍ କରିବା ପାଇଁ ପଡ଼ୁଛି। ତେଣୁ ସେ କଥା କହୁଥିଲେ, ପୁରୀଶ୍ୱର କୀଟ ହେଇତେ ଆମେ ସେ ଲଘିଷ୍ଠ। ଏବଂ ଶେଷରେ କହୁଥିଲେ, ଏମନ ନିର୍ଗୁଣ ମୋରେ କେବା କୃପା କରେ ଏକ ନିତ୍ୟାନନ୍ଦ ବିନୁ ଜଗତ ଭିତରେ। ନିତ୍ୟାନନ୍ଦ ପ୍ରଭୁଙ୍କ ବିନା ଆଉ କିଏ ଅଛି ମୋତେ କୃପା କରିବ? ମୁଁ ଏଭଳି ନିର୍ଗୁଣ ବ୍ୟକ୍ତି, ଅର୍ଥାତ୍ କୌଣସି ପାପ କାର୍ଯ୍ୟ କରିବା ପାଇଁ, କୌଣସି ମନ୍ଦ କାର୍ଯ୍ୟ କରିବା ପାଇଁ ମୋତେ ଘୃଣା ବି ଲାଗୁନି, ମୁଁ ଏଭଳି ବ୍ୟକ୍ତି। କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କର ହେଉଛି ଭାବ। ଦୈନ୍ୟଭାବ ମାନେ, ଦୈନ୍ୟଭାବର ଅର୍ଥ ହେଉଛି କେବେ ବି ନିଜେ ବଡ଼ ହେବା ପାଇଁ ଇଚ୍ଛା କରିବା ଉଚିତ ନୁହଁ। ବଡ଼ ହେବା ପାଇଁ ଇଚ୍ଛା କରିବା ଭାବ ଯଦି ରହିଛି, ତାହେଲେ ଦୈନ୍ୟଭାବ ଆସିବନି। ଇଏ ହେଉଛି ଗୋଟେ ସିଦ୍ଧାନ୍ତ ଭକ୍ତିରେ। ଆମେ ସେଦିନ ବି ଶ୍ରବଣ କରିଥିଲେ, ଭୌତିକ ଜଗତରେ କମ୍ପିଟିସନ ରହିଛି କ'ଣ? ବଡ଼ ହେବା ପାଇଁ। ଭୌତିକ ଜଗତର କମ୍ପିଟିସନ ହେଉଛି, ପ୍ରତିଯୋଗିତା ହେଉଛି କେମିତି ମୁଁ ବଡ଼ ହେବି, ଆଗକୁ ଯିବି। କିନ୍ତୁ ଭକ୍ତି ମାର୍ଗରେ କମ୍ପିଟିସନ ଅଛି ମନା ନାହିଁ। ଯେମିତି ଗୋପୀମାନଙ୍କ ଭିତରେ କମ୍ପିଟିସନ ଥିଲା, ଭକ୍ତମାନଙ୍କ ଭିତରେ କମ୍ପିଟିସନ ରହିଛି, ରହିବ। କିନ୍ତୁ କ'ଣ ହେବା ପାଇଁ? ବଡ଼ ହେବା ପାଇଁ ନୁହଁ। ବଡ଼ ଯଦିଓ ଶବ୍ଦ ଲାଗିପାରେ, କିନ୍ତୁ ସେଇଟା କ'ଣ ଲାଗିବ? ଆମେ ସେଦିନ ଶୁଣିଥିଲେ ନା, ବଡ଼ ସେବକ ହେବା ପାଇଁ। ଯିଏ ଯେତେ ସେବାରେ ବ୍ରତୀ ହେବ, ଯାହାର ଯେତେ ସେବା ଭାବ ରହିବ, ତାର ଦୈନ୍ୟ ଭାବ ସେତେ ରହିବ ନା। ଆମର ସେବା ଭାବ ନାହିଁ, ନାମରେ ରୁଚି ନାହିଁ, ସେଇଥି ଆମର ଦୈନ୍ୟ ଭାବଟା ଦିନକୁ ଦିନ କ'ଣ ହେଉଛି? ଦବି ଯାଉଛି, ପ୍ରଶମିତ ହୋଇଯାଉଛି, ଅହଂ ଭାବଟା ବଢ଼ୁଛି। ମୁଁ ଏହା, ମୁଁ ସେୟା, ମୁଁ ସେୟା। ନାହିଁ, ଆମେ କିଛି ନୁହଁ, କ'ଣ ଅଛି, କ'ଣ ଆମର ସତ୍ତା ଅଛି? କିଛି ନାହିଁ। ତେଣୁ ନିଜେ ବଡ଼ ହେବା ପାଇଁ ଇଚ୍ଛା କରିବା ଉଚିତ ନୁହଁ। ବଡ଼ ନିଜ ପ୍ରଚେଷ୍ଟାରେ କେହି ହେଇନାହାନ୍ତି। ଯଦି ବି କୌଣସି କାରଣବଶତଃ ଭୌତିକ ଜଗତରେ କେହି କେହି ବଡ଼ ହେଇଛନ୍ତି, କିନ୍ତୁ ସେ ବଡ଼ ସ୍ଥିତିଟା ସବୁଦିନ ରହିବନି। ଭଗବାନ ଯଦି ଜଣଙ୍କୁ ବଡ଼ କରିବେ, ତାହେଲେ ସେଇଟା ହେଉଛି ପ୍ରକୃତରେ ବଡ଼, ସେଇଟା ହେଉଛି ପ୍ରକୃତରେ ଉନ୍ନତ। ଆଉ ସିଏ ହିଁ ଜଗତରେ ପୂଜ୍ୟ। ଜଗତରେ ବହୁତ ବଡ଼ ବଡ଼ କ୍ୱାଲିଫାଇଡ୍ ପର୍ସନ୍ ଥାଇପାରନ୍ତି, ବହୁତ ବଡ଼ ବଡ଼ କରିଶ୍ମା କରିଥିବା ବ୍ୟକ୍ତି ଥାଇପାରନ୍ତି, ଭୌତିକ କ୍ଷେତ୍ରରେ ବିଭିନ୍ନ ଜାଗାରେ ସେମାନେ ନାମ କମେଇ ପାରନ୍ତି, କିନ୍ତୁ ଭକ୍ତଙ୍କ ସ୍ଥିତି ହେଉଛି ସବୁଠୁ ଉଚ୍ଚରେ। କାହିଁକି? ଭଗବାନ ତାଙ୍କୁ ନିଜ ଧାମକୁ ନେବେ ନା। ଆମେ କୌଣସି ଯୋଗ୍ୟତା ବଳରେ ଭଗବାନଙ୍କୁ ପାଇପାରିବା କି? କୌଣସି ଯୋଗ୍ୟତା ବଳରେ କ'ଣ ଭବସାଗରୁ ତରିପାରିବା କି? ନାହିଁ। କୌଣସି ଯୋଗ୍ୟତା ବଳରେ ମାୟାବନ୍ଧନକୁ କାଟିପାରିବା କି? ଆଉ କୌଣସି ଯୋଗ୍ୟତା ବଳରେ ଭଗବାନଙ୍କର ପାଦପଦ୍ମକୁ ଯାଇପାରିବା କି? ଗତକାଲି ଶୁଣିଥିଲେ ନା, ଯଦି ଦୈନ୍ୟଭାବ ନାହିଁ, ସେ ଭଗବାନଙ୍କର ପାଦପଦ୍ମ ପାଖରେ ବସିବାର ଯୋଗ୍ୟତା ନାହିଁ, ଅଧିକାର ନାହିଁ, ତାହେଲେ କ'ଣ ଜୀବନର ସଫଳତା କ'ଣ ଅଛି? ଅଲଗା ସବୁ ପୋଜିସନ ପାଇକି, ଅଲଗା ସବୁ ପୋଷ୍ଟ ପାଇକି କ'ଣ ସଫଳତା ଅଛି? କିଛି ଲାଭ ନାହିଁ। ତେଣୁ ଆମେ ବଡ଼ ଭାବ, ଭଗବାନ ବଡ଼ କରିବେ, ଭଗବାନ ଭକ୍ତଙ୍କୁ ବଡ଼ କରିବେ। ପ୍ରମାଣ ଅଛି, ସମସ୍ତେ ଜାଣିଛନ୍ତି ପ୍ରମାଣ। ମାଧବେନ୍ଦ୍ରପୁରୀ କ'ଣ ବଡ଼ ହେବା ପାଇଁ ଚାହୁଁଥିଲେ? ମାଧବେନ୍ଦ୍ର ବଡ଼ ହେବା ଛାଡ଼ ଦିଅନ୍ତୁ, ମାଧବେନ୍ଦ୍ରପୁରୀ ଏଇଭଳି ଥିଲେ, ବିରକ୍ତ ସନ୍ନ୍ୟାସୀ, ଯିଏ କାହାକୁ କିଛି ମାଗୁନଥିଲେ। ଅଯାଚିତ ବୃତ୍ତି ଯାହାକୁ କୁହାଯାଏ, ସେଇଭଳି ସେ ଜୀବନ ନିର୍ବାହ କରୁଥିଲେ। କିଏ ଦେଲା ତ କିଛି ସେବନ କରୁଥିଲେ, ବାସ୍, ନଚେତ ନାହିଁ। ଏଇଭଳି କୌଣସି ବ୍ୟକ୍ତି ସହିତ ମିଶୁନଥିଲେ, ସମସ୍ତେ ଲୀଳା ଜାଣିଛନ୍ତି। କିନ୍ତୁ ଭଗବାନଙ୍କ ପ୍ରୀତ୍ୟର୍ଥ, ଭଗବାନଙ୍କ ସେବାରେ ନିଜକୁ ଏଇଭଳି ସେ ସମର୍ପିତ କରିଥିଲେ। ସେ କ'ଣ ପାଇଁ ଆସିଥିଲେ? ଗୋପାଳଙ୍କ ପାଇଁ ଚନ୍ଦନ ନେବା ପାଇଁ ଆସିଥିଲେ ନା। ବୃନ୍ଦାବନରୁ ଚନ୍ଦନ ନେବା ପାଇଁ ଆସିଛନ୍ତି, କିନ୍ତୁ ପ୍ରଥମ ଧୀର ଅତିକ୍ରମ କରିକି ଆସି ପହଞ୍ଚନ୍ତି ବାଲେଶ୍ୱରରେ, ଏବଂ ସେଠି ଯାଇଛନ୍ତି ରମଣା ଦର୍ଶନ କରିବା ପାଇଁ, ଗୋପୀନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଛନ୍ତି, ଏବଂ ସେଇଠି ରହିଛନ୍ତି। ସେଇଠି ସେ ଶ୍ରବଣ କଲେ, ଏଇଠି ଗୋପୀନାଥଙ୍କ ପାଖରେ ଲାଗୁଛି କ'ଣ? କ୍ଷୀର ଭୋଗ। ଭକ୍ତମାନେ ସମସ୍ତେ ଜାଣିଛନ୍ତି, କିନ୍ତୁ ପ୍ରସଙ୍ଗରେ ଯେଉଁ ଜିନିଷ ଆମେ ଭାବିବା ଉଚିତ ନାହିଁ, ଆମେ ସବୁ ଜିନିଷ ଜାଣିଛୁ। ହଁ, ଏଇ ଜିନିଷ ଆମେ ଜାଣିଛୁ, ଏଇଟା କାହିଁ ଆଲୋଚନା କରାଯାଉଛି? ନା ନାହିଁ, ଆମେ ଜାଣିଲେ ବି ସେ ଜିନିଷ ବାରମ୍ବାର ଶୁଣିଲେ ଆମ ଚେତନାଟା ଠିକ୍ ରହିବ, ଜାଗ୍ରତ ରହିବ, ଆମକୁ ଏଇ ଭାବଟା ଆଣିବା ପାଇଁ ଇଚ୍ଛା ହେବ। ନଚେତ ଆମେ ସବୁ ଜାଣିଲେ କ'ଣ ହେବ? ତେଣୁ ମାଧବେନ୍ଦ୍ରପୁର ଏଇଭଳି ସେଠି କେବଳ ଇଚ୍ଛା କରିଥିଲେ କ'ଣ ନା, କ୍ଷୀର ଭୋଗଟା କେମିତି ହେଉଛି ମୁଁ ଯଦି ଜାଣନ୍ତି, ମୁଁ ଗୋପାଳଙ୍କ ପାଇଁ ସେଭଳି ତିଆରି କରନ୍ତି। ନିଜେ ତାର ସ୍ୱାଦ ଆସ୍ୱାଦନ କରିବା ପାଇଁ ଚାହୁଁନଥିଲେ, ବା ନିଜର କୌଣସି ଲୋଭ ନଥିଲା ସେଥିପ୍ରତି। ଗୋପାଳଙ୍କ ପ୍ରୀତ୍ୟର୍ଥେ ସେଇ କାମନାଟା ଥିଲା ତାଙ୍କର, କିନ୍ତୁ ଭଗବାନ ଜାଣିକି କ୍ଷୀର ଗୋଟେ ଲୁଚେଇକି ରଖିଥିଲେ, ଏବଂ ପୂଜାରୀ କହିଲେ, ଏଇ କ୍ଷୀର ନେଇକି ଜଣେ ବିରକ୍ତ ସନ୍ନ୍ୟାସୀ ମାଧବେନ୍ଦ୍ରପୁରୀ ଅଛନ୍ତି, ତାଙ୍କୁ ନେଇକି ଦିଅ। ପୂଜାରୀ ରାତିରେ ବିଚାର କରୁଛନ୍ତି, ଆରେ କିଏ ସେ ଭକ୍ତ ଏମିତି ଅଛନ୍ତି ଯେ ତାଙ୍କ ପାଇଁ ଭଗବାନ କ୍ଷୀର ଚୋରି କରିଛନ୍ତି ନା। ସେଠୁ ସେ ଭକ୍ତଙ୍କୁ ଖୋଜି ଖୋଜି ଆସି ପହଞ୍ଚିଲେ, ଯିଏ ପୂଜାରୀ ସେବକ ଥିଲେ। ସେ ସେଠୁ ପଚାରି ମାଧବେନ୍ଦ୍ରପୁରୀ କେଉଁଠି ଅଛନ୍ତି, କେଉଁଠି ଅଛନ୍ତି ପଚାରି ପଚାରି ଆସିଲା। ସେ ହାଟରେ ବସିଛନ୍ତି, ହାଟ ପଡ଼ିଆରେ। ସେଇଠି ମାଧବେନ୍ଦ୍ରପୁରୀଙ୍କୁ ସେ କ୍ଷୀରକୁ ଦେଇଥିଲେ। ତା ଲୀଳା ଆମେ ସମସ୍ତେ ଜାଣିଛେ, ମାଧବେନ୍ଦ୍ରପୁରୀ ସେଠୁ କ୍ଷୀରକୁ ସେବନ କରିକି କିଭଳି ଦେଖନ୍ତୁ ବିରକ୍ତ ଭାବ ସେବନ କଲେ। ମୁଁ ବିଚାର କଲେ ଯଦି ମୁଁ ଏଠି ରହିବି ତାହେଲେ କ'ଣ ହେବ, ଜଗତବାସୀ ସମସ୍ତେ କହିବେ ନାଇଁ ଦେଖ ଦେଖ ଇଏ ଏତେ ବଡ଼ ଭକ୍ତ ଯେ ଭଗବାନ ଏହାଙ୍କ ପାଇଁ କ୍ଷୀର ଚୋରି କରିଛନ୍ତି। ତେଣୁ ସେ ସେଠି ରହିଲେନି, ସେ ସଙ୍ଗେ ସଙ୍ଗେ ବିଚାର କଲେ ନା ଏଠି ରହିବା ଠିକ୍ ନୁହଁ। ରାତି ରାତି ସେ ଏମିତି ରାସ୍ତାରେ ଆସିଛନ୍ତି ଯେଉଁ ରାସ୍ତାରେ କେହି ଆସିବେନି, ଅବାଟରେ ବୋଲି କୁହାଯାଏ। ଏମିତି ରାସ୍ତାରେ ସେ ଆସିଛନ୍ତି, ରାତି ରାତି ସିଏ ପଳେଇ ଆସିଲେ। ସେ କଥା ଚୈତନ୍ୟତନ୍ତ୍ର ଅଛନ୍ତି ନା, ଇଏ ହେଉଛି ଦୈନ୍ୟଭାବ କହିବା ତାତ୍ପର୍ଯ୍ୟ ଆମର ଏଇ ପଏଣ୍ଟରେ ଆଲୋଚନା କରୁଛେ। ତୃଣାଦବୀ ଭାବଟା ହେଉଛି ଏହା, ବଡ଼ ହେବା ପାଇଁ ସେ ଇଚ୍ଛା କରୁନଥିଲେ। ସେ ଯଦି ବଡ଼ ହେବା ପାଇଁ ଇଚ୍ଛା କରିଥାନ୍ତେ ତାହେଲେ ସେଇଠି ସେ ରହିଥାନ୍ତେ, ଦୁଇ ଚାରି ଜଣ କହିଥାନ୍ତେ ମୋ ନାଁରେ ଡିକ୍ଲେୟାର କର ଭଗବାନ ମୋ ପାଇଁ ଏଇଟା କରିଛନ୍ତି, ସେ କହିଥାନ୍ତେ ନା। କିନ୍ତୁ ସିଏ ବଡ଼ ହେବା ପାଇଁ ଚାହୁଁନାହାନ୍ତି, ବଡ଼ ହେବା ପାଇଁ ଚାହିଁବା ହିଁ ହେଉଛି। ବଡ଼ ହେବା ପାଇଁ ଚାହୁଁଛି ଯଦି ଜଣେ ତାହେଲେ ତୃଣାଦବୀ ଭାବଟା ଖଣ୍ଡନ ହେବ, ହେବନି ସେଠି, ଏହା ସ୍ୱାଭାବିକ, ଏଇଟା ଅନୁଭବର ବିଷୟ, ନିଜେ ନିଜର ଏଇଟା ଅନୁଭବ ଅଛି ସମସ୍ତଙ୍କର। ଆମେ ଯଦି ବଡ଼ ହେବା ପାଇଁ ବିଚାର କରୁଛେ ସମସ୍ତେ ମୋତେ ସମ୍ମାନ ଦିଅନ୍ତୁ, ସମସ୍ତଙ୍କ ପାଖରେ ମୁଁ ବଡ଼ ହେବି, ତୃଣାଦବୀ ଭାବ ଆସିବନି, ଏଇଟା ସ୍ୱାଭାବିକ। ଭଗବାନ ଯଦି ବଡ଼ କରିବେ, ଭଗବାନ ତ ଭକ୍ତ ବଡ଼ କରନ୍ତି, ଦେଖୁନାହାନ୍ତି ଚୈତନ୍ୟ ଚେତନ ସେ କଥା ରହିଛନ୍ତି, ପ୍ରତିଷ୍ଠା ସ୍ୱଭାବ ଜଗତେ ବିଦିତ, ପ୍ରତିଷ୍ଠାର ସ୍ୱଭାବ ଏଇ ଜଗତେ ବିଦିତ, ଯେ ନା ବାଞ୍ଛେ ତାର ହୟ ବିଧାତା ନିର୍ମିତ, ଯେ ନା ବାଞ୍ଛେ ତାର ହୟ ବିଧାତା ନିର୍ମିତ, ପ୍ରତିଷ୍ଠାର ଭୟେ ପୁରୀ ଗେଲ ପଳାଇଆ, ପ୍ରତିଷ୍ଠାର ଭୟେ ପୁରୀ କୃଷ୍ଣ ପ୍ରେମ ପ୍ରତିଷ୍ଠା ଚଲେ ସଙ୍ଗେ ଗୋଡ଼ାଇଆ, କୃଷ୍ଣ ପ୍ରେମ ପ୍ରତିଷ୍ଠା ଚଲେ ସଙ୍ଗେ ଗୋଡ଼ାଇଆ। ଦେଖନ୍ତୁ ସିଏ କ'ଣ ମାଧବେନ୍ଦ୍ରପୁରୀ କ'ଣ ବଡ଼ ହେବା ପାଇଁ ଚାହୁଁଥିଲେ? ବଡ଼ ହେବା ପାଇଁ କେଉଁମାନେ ଚାହାନ୍ତି? ଯେଉଁମାନେ ଭକ୍ତି କରୁନାହାନ୍ତି, ଭକ୍ତି ମାର୍ଗରେ ଯେଉଁମାନେ ନାହାନ୍ତି ସେମାନେ ଭୌତିକତା ଦୃଷ୍ଟିରୁ ବଡ଼ ହେବା ପାଇଁ ଚାହିଁବେ। ଭକ୍ତ କେବେ ଚାହିଁବନି ମୁଁ ବଡ଼ ହେବି ବୋଲି, ଭକ୍ତ କ'ଣ କେବେ କହେ ମୁଁ ବଡ଼ ବୋଲି ନା, ବଡ଼ ହେବା ପାଇଁ ତାର ଯେଉଁ କ'ଣ କମ୍ପିଟିସନ୍ ଭାବ ଥାଏ ନାହିଁ, ଭକ୍ତ ଚାହେଁ ମୁଁ ସବୁବେଳେ ଏଇ ଭାବରେ ରହିବା ପାଇଁ, ତୃଣାଦବୀ ସୁନିଶ୍ଚନ ଭାବରେ ସେ ବଡ଼ ହେବା ପାଇଁ ଚାହେଁ ନା। ବଡ଼ ହେବା କାହିଁକିନା ସ୍ୱଭାବଟା ସେୟା ନା, ସ୍ୱରୂପଟା ସେୟା, ବଡ଼ ହେଲା ମାନେ ଭଗବାନଙ୍କ ନିକଟତର ହେଇପାରିବନି, ଭଗବାନ ତାକୁ ବଡ଼ କରିବେ ସେଇଟା ଅଲଗା କଥା। ପ୍ରଭୁପାଦ କ'ଣ ବଡ଼ ହେବା ପାଇଁ ଚାହୁଁଥିଲେ? କିନ୍ତୁ ଭଗବାନ ତାଙ୍କ ପାଇଁ କ'ଣ କରିଛନ୍ତି ଦେଖନ୍ତୁ, ଜଗତରେ ବୋଧେ ଆମେ ଜାଣିବା ଭିତରେ କୌଣସି ସାଧୁଙ୍କ ପାଇଁ ଏଭଳି କରାଯାଇନି କି କରାଯିବନି। ଭଗବାନ ତାଙ୍କୁ ଏତେ ଉଚ୍ଚ ଆସନ ଦେଇଛନ୍ତି, ଭଗବାନ ଦେଇଛନ୍ତି, ଭଗବାନ ଯାହାକୁ ଦେବେ ସେଟା କିଏ ଆଉ ତାକୁ ବ୍ୟତିକ୍ରମ କରିପାରିବେ? ଆଉ ଭଗବାନଙ୍କୁ ଛାଡ଼ି ଜଣେ ବଡ଼ ହେବା ପାଇଁ ଚାହିଁଲେ କ'ଣ ହେବ? ଭଗବାନ ଏମିତି କରିବେ ତାକୁ ପିଟାପିଟି କରି ସାଇଜ୍ କରି ତାକୁ ପୁଣି ଛୋଟ କରିଦେବେ। ମାନେ ଜଗତରେ ଯିଏ ବଡ଼ ହେବା ପାଇଁ ଚାହୁଁଛି କେତେ ଦିନ ବଡ଼ ହେବ? ସିଏ ଯିଏ ବଡ଼ ହେବା ପାଇଁ ଚାହୁଁଛି ସେ ଗୋଟେ ଓଡ଼ିଆରେ ଲେଖାଯାଏ କ'ଣ, ଉଚ୍ଚ ହେବ ଯଦି କ'ଣ ଆଶା ଉଚ୍ଚ କର, ହଁ ହଁ ଉଚ୍ଚ ହେବା ପାଇଁ କର ଯଦି ଆଶା କ'ଣ, ତାପରେ ଉଚ୍ଚ କର ତେବେ ନିଜ ମାତୃଭାଷା, ଠିକ୍ ଅଛି ସେଇଟା ମାତୃଭାଷା ଦୃଷ୍ଟିଟା କୁହାହେଇଛି। ଉଚ୍ଚ ହେବା ପାଇଁ ଆଶା କରୁଛ ଯଦି ମାତୃଭାଷାକୁ ଆଗେ ଉଚ୍ଚ କର, ଉଚ୍ଚ ତାମାନେ ସମସ୍ତେ ଉଚ୍ଚ ହେବା ପାଇଁ ଚାହୁଁଛନ୍ତି, ବଡ଼ ହେବା ପାଇଁ ଚାହୁଁଛନ୍ତି। ଆରେ ବଡ଼ ହେଲେ କ'ଣ, ଓଡ଼ିଆରେ କଥା ଅଛି ବା, ଯେତେ ବଡ଼ ହେବେ କ'ଣ ଡେଙ୍ଗା ମୁଣ୍ଡରେ ଗେଡ଼ା ମୁଣ୍ଡରେ ଠେଙ୍ଗା ପଡ଼ିବ ନା, ଡେଙ୍ଗା ମୁଣ୍ଡ ବଡ଼ ହେଲା ମାନେ ଠେଙ୍ଗା ପଡ଼ିବ, ଅସୁବିଧା କ'ଣ? ଏଇଟା ତ ତାର ସମସ୍ୟା, ଏଇଟା ବୁଝିବା ଉଚିତ। ବଡ଼ ହେଲେ ଏଇଟା ହେଉଛି ଅଡ଼ୁଆ, ଭକ୍ତି ଯେଉଁମାନେ କରନ୍ତିନି ସେମାନେ ବଡ଼ ହେବା ପାଇଁ ଚାହିଁ ଯେମିତି ଦେଖୁନାହାନ୍ତି, ଭଗବାନ ତାଙ୍କୁ କେବେ ବଡ଼ କରେଇ ଦେବେନି। ସିଏ ଯେଉଁ ବଡ଼ ହେବେ ପ୍ରଶ୍ନ ଆସୁଛି, ଆଚ୍ଛା ବଡ଼ ହେବା ପାଇଁ ଚେଷ୍ଟା କରୁଥିଲେ ଲୋକ ବଡ଼ ହେଉଛନ୍ତି, ହେଇଛନ୍ତି ବି, ଭୌତିକ କ୍ଷେତ୍ରରେ ହେଉ ବା ଯେକୌଣସି କ୍ଷେତ୍ରରେ ହେଉ ବଡ଼ ହେଇଛନ୍ତି, ବଡ଼ ହେଇପାରନ୍ତି? କିନ୍ତୁ ସିଏ ଯେଉଁ ବଡ଼ ହେବେ ନିଜ ପ୍ରଚେଷ୍ଟାରେ ଯେଉଁ ବଡ଼ ହୋଇଛନ୍ତି ସେଇଟା ତାଙ୍କର ପ୍ରଚେଷ୍ଟାରେ ଯେ ବଡ଼ ହୋଇଯିବ ସେଇଟା ନାହିଁ, ସେଇଟା କପାଳ ଲିଖନ ଯୋଗୁଁ ବଡ଼ ହୋଇଛନ୍ତି, ସେଇଟା ତାଙ୍କ ଲେଖା ହେଇଥିଲା ବଡ଼ ହୋଇଛନ୍ତି ନା ନାହିଁ, କପାଳ ଲିଖନ ଯୋଗୁଁ ସେ ବଡ଼ ହୋଇଛନ୍ତି। ବା କିଏ କହ ଆଚ୍ଛା କପାଳ ଲିଖନ କିଏ କେହି କିଏ ସାଧନ କରି ବଡ଼ ହେଉଛନ୍ତି, ଯେମିତି ହିରଣ୍ୟକଶିପୁ, ହିରଣ୍ୟକଶିପୁ ତ କପାଳ ଲେଖା ନଥିଲା, ସେ ତ ପରିଶ୍ରମ କରିଛି, ସାଧନ କରିଛି, ତପସ୍ୟା କରିଛି, ବଡ଼ ହୋଇଗଲା। ହଁ, ତପସ୍ୟା କରି କେହି ବଡ଼ ହୁଅନ୍ତି, କିନ୍ତୁ ସେ କ'ଣ ଭକ୍ତ ହେବା ପାଇଁ ଚାହୁଁଥିଲା କି? ସେ ଭୌତିକ ଦୃଷ୍ଟିରୁ ବଡ଼ ହେବା ପାଇଁ ଚାହୁଁଥିଲା ନା? ଆଚ୍ଛା ଭଗବାନ ତାକୁ ବଡ଼ ପଦ ଦେଲେ ନା? ଭଗବାନ ସବୁଠୁ କ'ଣ ନିଚ ପଦ ଦେଇଦେଲେ, ଭଗବାନ ବିନାଶ କରିଦେଲେ ନା? ଯଦିଓ ସେମାନେ ପାର୍ଶ୍ୱଦ ଭଗବାନଙ୍କ ଧାମକୁ ତ ସେମାନେ ଯିବେ ସେଇଟା କୁହାଯାଉନି, କିନ୍ତୁ ଆମ ପାଇଁ ଶିକ୍ଷାଟା କ'ଣ? କିନ୍ତୁ ବଡ଼ କରିଦେଲେ ଦେଖନ୍ତୁ କାହାକୁ, ପ୍ରହ୍ଲାଦଙ୍କୁ ବଡ଼ କଲେ, ପ୍ରହ୍ଲାଦଙ୍କୁ ନେଇକି ବସେଇଲେ କେଉଁଠି, କୋଳରେ ବସେଇଲେ। ହିରଣ୍ୟକଶିପୁ ପ୍ରଶ୍ନ ଆସିବ, ଆଚ୍ଛା ହିରଣ୍ୟକଶିପୁ କ'ଣ କୋଳରେ ବସିନି ଭଗବାନଙ୍କର? ହିରଣ୍ୟକଶିପୁ କୋଳରେ ବସିନି? ଆମ ପା ହିରଣ ନୃସିଂହଦେବ ଯେତେବେଳେ ପୂଜା କରୁଛେ, ଆରାଧନା କରୁଛେ, ହିରଣ୍ୟକଶିପୁ ସହିତ ନୃସିଂହଦେବଙ୍କୁ ପୂଜା କରୁଛେ ନା ନାହିଁ? ହିରଣ୍ୟକଶିପୁ ପ୍ରହ୍ଲାଦଙ୍କ ସହିତ ଆମେ ପୂଜା ହୁଏତ କରୁଛେ କି ନାହିଁ? ଯଦି ପ୍ରହ୍ଲାଦଙ୍କ ନାମ ଉଚ୍ଚାରଣ କରାଯାଉଛି, କରୁଣ ବୋଲି ତ କୁହାଯାଇପାରିବ ନା, ଉଭୟଙ୍କୁ ନେଇଛେ। ପ୍ରହ୍ଲାଦଙ୍କର ବି ରହିଛି ସେଠି ଅବସ୍ଥିତି, ହିରଣ୍ୟକଶିପୁର ମଧ୍ୟ ଅବସ୍ଥିତି ଅଛି, କିନ୍ତୁ ହିରଣ୍ୟକଶିପୁ ଭଗବାନ କ'ଣ କରିଛନ୍ତି, ନଖରେ ବିଧାରଣ କରିଛନ୍ତି, ପ୍ରହ୍ଲାଦକୁ କ'ଣ କରିଛନ୍ତି? ପ୍ରହ୍ଲାଦଙ୍କ କଥା ତ ଆସିବ ଆଗକୁ। ପ୍ରହ୍ଲାଦଙ୍କୁ କୋଳରେ ବସେଇଛନ୍ତି ଏବଂ ଜିହ୍ୱାରେ ଲେହନ କରିଛନ୍ତି ଏବଂ ଆଉ କ'ଣ କରିଛନ୍ତି, ହସ୍ତ ରଖିଛନ୍ତି ମସ୍ତକ ଉପରେ। କୌଣସି ଭକ୍ତଙ୍କ ପାଇଁ ଏଇଟା ଭଗବାନ କରିନାହାନ୍ତି, କୁହନ୍ତୁ କେଉଁ ଭକ୍ତକୁ ଏଇଭଳି ତିନିଟା କୃପା କରିଛନ୍ତି? କୋଳରେ ବସେଇବା, ନିଜେ ଲେହନ କରିବା, ମସ୍ତକରେ ହାତ ଦେବା, କାହା ପାଇଁ କରିଛନ୍ତି ଏଇଟା? କାହା ପାଇଁ କରିନାହାନ୍ତି? ପ୍ରହ୍ଲାଦ ପାଇଁ ଏଇଟା କରିଦେଲେ। ପ୍ରହ୍ଲାଦ କ'ଣ ବଡ଼ ହେବା ପାଇଁ ଚାହୁଁଥିଲେ? ହିରଣ୍ୟକଶିପୁ ବଡ଼ ହେବା ପାଇଁ ଚାହୁଁଥିଲେ? ଆମେ ଏଇ ପଏଣ୍ଟରେ ଶୁଣୁଛେ, ପ୍ରତିଷ୍ଠାର ସ୍ୱଭାବ ଏଇ ଜଗତେ ବିଦିତ, ଜଗତରେ ଏଇଟା ବିଦିତ, ପ୍ରତିଷ୍ଠାର ସ୍ୱଭାବ, ସମସ୍ତେ ପ୍ରତିଷ୍ଠିତ ହେବା ପାଇଁ ଚାହାନ୍ତି, ବଡ଼ ହେବା ପାଇଁ ଚାହାନ୍ତି। ଯେ ନା ବାଞ୍ଛେ ତାର ହେ ବିଧାତା ନିର୍ମିତ, କିନ୍ତୁ ଭକ୍ତ ନ ଚାହିଁଲେ ବି ଭଗବାନ ତାକୁ ବଡ଼ କରନ୍ତି। ଜଗତରେ ଜଣେ ପରିଶ୍ରମ କରିକି ତପସ୍ୟା କରି କେତେ କ'ଣ କରି ସେ ବଡ଼ ହେବା ପାଇଁ ଚାହେଁ, ଭକ୍ତ ନ ଚାହିଁଲେ ବି ଖେଳ ଖେଳରେ ସେ ବଡ଼ ହୋଇଯାଏ। ସୁଦାମାଙ୍କୁ କିଏ ବଡ଼ କରିଥିଲା? ସୁଦାମାଙ୍କୁ, ସୁଦାମା କ'ଣ ଚାହିଁଥିଲେ ବଡ଼ ହେବା ପାଇଁ? କିନ୍ତୁ ସୁଦାମାଙ୍କ ନାମ ରହିବ, ସୂର୍ଯ୍ୟ ଚନ୍ଦ୍ର ଥିବା ପର୍ଯ୍ୟନ୍ତ ସୁଦାମାଙ୍କ ନାମ ସମସ୍ତେ ବୁଝିବେ ନା ନାହିଁ? ଶବରୀ, ଶବରୀ କିଏ ବଡ଼ କରିଥିଲେ? ଏ ସମସ୍ତଙ୍କ ଦୈନ୍ୟ ଭାବ ଅଛି, ଏମାନଙ୍କ ଦୈନ୍ୟ ଭାବ, ଯଦି ସବୁ ଭକ୍ତଙ୍କର ଦୈନ୍ୟ ଭାବ ଶୁଣିବା ତାହେଲେ ତ ଇଏ ତ କହିଲୁ ମାସେ ଚାଲିବ। ସବୁ ଭକ୍ତଙ୍କର ଯଦି ଦୈନ୍ୟ ଭାବ, କେଉଁ ଭକ୍ତଙ୍କର କେମିତି ଆ ଦୈନ୍ୟ ଭାବ ଏସବୁ ଅଛି ଆପଣ ଦେଖିବେ। ସବୁ ଭକ୍ତଙ୍କର ଏଇଟା ବା ମୁଖ୍ୟ ଗୁଣ, ଏଇଟା ହେଉଛି ଚାବିକାଠି, ସବୁ ଦିବ୍ୟ ଗୁଣର ଏଇଟା ହେଉଛି ଗୋଟେ କ'ଣ ମୂଳ, ଏଇଟା ରହିଲେ ହିଁ ସବୁ ଦିବ୍ୟ ଗୁଣକୁ ଆସିବ। ତେଣୁ ସବୁ ଭକ୍ତଙ୍କ ପାଖରେ ଦୈନ୍ୟ ରହିଛି, କାହା ପାଖରେ ନାହିଁ କୁହାଯିବନି, ସମସ୍ତଙ୍କ ପାଖରେ ଅଛି। ବିଶେଷ କରି କ'ଣ ଶୁଦ୍ଧ ଭକ୍ତ ଯେଉଁମାନେ ପ୍ରହ୍ଲାଦ ହୁଅନ୍ତୁ, ଶବରୀ ହୁଅନ୍ତୁ, ହନୁମାନ ହୁଅନ୍ତୁ, ବିଭୀଷଣ ହୁଅନ୍ତୁ, ଗରୁଡ଼ ହୁଅନ୍ତୁ, କାକଭୂଷଣୀ ହୁଅନ୍ତୁ, ନାରଦ ହୁଅନ୍ତୁ, ଯିଏ ବି ଯେତେ ଭକ୍ତ ଅଛନ୍ତି, କାହା ପାଖରେ ଦୈନ୍ୟ ଗୁଣ ନାହିଁ ବୋଲି କୁହାଯିବନି, ସମସ୍ତଙ୍କ ପାଖରେ ଅଛି। ସେଇଥିପାଇଁ ତ ସେମାନେ ଭଗବାନଙ୍କର ପ୍ରିୟ, ଆମ ପାଖରେ ଦୈନ୍ୟ ଗୁଣ ନାହିଁ, ସେଥିପାଇଁ ଆମେ ଭଗବାନଙ୍କଠୁ ଦୂରରେ, ଆମେ ଭଗବାନ ପାଖନ୍ତି ଯିବା ପାଇଁ ଆମର କ'ଣ ଯୋଗ୍ୟତା ନାହିଁ, ଆମେ ନିଜେ ହିଁ ହରେଇ ଦେଉଛେ ସେ ଯୋଗ୍ୟ। ଭଗବାନ କହୁଛନ୍ତି ମୋ ପାଖକୁ ସମସ୍ତେ ଆସ, ଆମେ ନିଜେ ତ ସେଭଳି ଯୋଗ୍ୟ ସମ୍ପନ୍ନ ହଉନି, ଆଉ ଯିବା କେମିତି, ସେ ନେବେ କେମିତି, ସେଥିପାଇଁ ନେଉନାହାନ୍ତି। ତେଣୁ ମାଧବେନ୍ଦ୍ରପୁରୀଙ୍କୁ ପ୍ରତିଷ୍ଠାର ଭୟ ପୁରୀ ଗେଲ ପଳାୟା, ମାଧବେନ୍ଦ୍ରପୁରୀ ପ୍ରତିଷ୍ଠା ଭୟରେ ସେ ଛାଡ଼ିକି ପଳେଇ ଆସିଛନ୍ତି, କହିଲେ ନା ନା ଏଠି ରହିବା ଠିକ୍ ନୁହଁ, ଏଠି ରହିଲା ମାନେ ସମସ୍ତେ ଭଗବାନଙ୍କୁ ଆଉ କହିବେନି ବଡ଼ ବୋଲି, ସମସ୍ତେ କହିବେ ମାଧବେନ୍ଦ୍ରପୁରୀ ହେଉଛନ୍ତି ବଡ଼, କାରଣ ତାଙ୍କ ପାଇଁ ଭଗବାନ କ୍ଷୀର ଚୋରି କରିଥିଲେ ନା। ତେଣୁ ଗୋପୀନାଥ ଏଠି ଅଛନ୍ତି, ଗୋପୀନାଥଙ୍କୁ ଆଉ କେହି ପୂଜା କରିବେନି, ଗୋପୀନାଥଙ୍କୁ ଆଉ କେହି ବଡ଼ ବିଚାର କରିବେନି, ସମସ୍ତେ ମୋତେ ବଡ଼ ବିଚାର କରିବେ, ନା ନା ଏଠି ରହିବା ଠିକ୍ ନୁହଁ, ରାତିରେ ପଳେଇ ଆସିଲେ ଦେଖୁନାହାନ୍ତି। ପ୍ରତିଷ୍ଠାର ପୁରୀ, ପ୍ରତିଷ୍ଠାର ଭୟ ପୁରୀ ଗେଲ ପଳାୟା, ରାତି ରାତି ବିପଥରେ ଆସିଗଲେ। କୃଷ୍ଣ ପ୍ରେମ ପ୍ରତିଷ୍ଠା ଚଲେ ସଙ୍ଗେ ଗୋଡ଼ାୟା, ଭଗବାନ ତାଙ୍କୁ ବଡ଼ କରିବା ପାଇଁ ଚାହୁଁଛନ୍ତି ନା। ଆମେ ନିଜେ ଆଉ ଜଗତରେ ଯିଏ ନିଜେ ଚାହେଁ ମୁଁ ସମସ୍ତଙ୍କର ପ୍ରିୟ ହେବି, ସମସ୍ତେ ମୋତେ ବଡ଼ ଭାବନ୍ତୁ, ସମସ୍ତେ ମୋତେ ସମ୍ମାନ ଦିଅନ୍ତୁ, ସେ ଭକ୍ତିରେ ଅଗ୍ରଗତି କରିନାହାନ୍ତି, ଦୋଷ ଦିଆଯିବନି, କିନ୍ତୁ ସେ ଭାବଟା ଭଗବାନଙ୍କର ନିକଟତର ତାଙ୍କୁ କରେଇବ ନା। ଆଚ୍ଛା ବିଚାର କରୁନାହାନ୍ତି, ଆମେ ଯଦି ଭାବରେ ରହିବା, ପ୍ରଶ୍ନ ଆସିପାରେ, ଆମେ ଯଦି ଭାବରେ ରହିବା ହଁ ମୁଁ ବଡ଼ ହେବି, ଅସୁବିଧା କ'ଣ ଅଛି? ବଡ଼ ହେଲେ ମୋତେ ସମସ୍ତେ ସମ୍ମାନ ଦେବେ। ଆଚ୍ଛା, ବଡ଼ ହେଲେ ମୋତେ ସମସ୍ତେ ଯଦି ସମ୍ମାନ ଦେବେ, କ'ଣ ଗୋଲଗୋଧାମ ଯିବା ପାଇଁ କ'ଣ ବାଟ ଖୋଲିଯିବ ନା କ'ଣ? ଜଣ ଜଣକୁ ସମ୍ମାନ ଦେଉଛି, ମହାରାଜ ସେ କଥା ହିଁ କୁହନ୍ତି ନା। କେଉଁ କ୍ଲାସ୍ରେ, ବହୁତ କ୍ଲାସ୍ରେ ମହାରାଜ କହିଛନ୍ତି ଏ କଥା। ଜଣେ ସମ୍ମାନ ଦେଉଛି ମାନେ କ'ଣ, ସିଏ ବଡ଼ ଭାବିକି ତ ସମ୍ମାନ ଦେଉଛି ନା। ଆମକୁ ଜଣେ ସମ୍ମାନ ଦେଉଛି, ବଡ଼ ଭାବିକି ତ ସମ୍ମାନ ଦେଉଛି, ଶ୍ରେଷ୍ଠ ଭାବିକି ତ ସମ୍ମାନ ଦେଉଛି। ଆମକୁ ଜଣେ ସମ୍ମାନ ଦେଉଛି, ପ୍ରଣାମ କରୁଛି, ଆମେ ତାକୁ କ'ଣ ଦେଇପାରିବା? କ'ଣ ଦେଇପାରିବା? ଆମର କ'ଣ ବଳ ଅଛି? ଭକ୍ତିର ବଳ ଅଛି, ଜ୍ଞାନର ବଳ ଅଛି, ବୈରାଗ୍ୟର ବଳ ଅଛି, କ'ଣ କେଉଁ ବଳ ଅଛି ଯେ ଆମେ ତାକୁ କିଛି କୃପା କରିପାରିବା? କ'ଣ କୃପା କରିପାରିବା? ଜ୍ଞାନ ନାହିଁ, ଭକ୍ତି ନାହିଁ, ବୈରାଗ୍ୟ ନାହିଁ, କିଛି ତ ବଳ ନାହିଁ, ଆଉ କ'ଣ ଅଛି ଆମର? ତାହେଲେ ଆମେ ବଡ଼ ବୋଲି କେମିତି ବିଚାର କରିବା? ସେଥିପାଇଁ ବୈଷ୍ଣବମାନେ କ'ଣ କରନ୍ତି, ଜଣେ ବୈଷ୍ଣବ ଜଣକୁ ପ୍ରଣାମ କଲା ମାନେ ସିଏ ବି ସଙ୍ଗେ ସଙ୍ଗେ ପ୍ରତି ପ୍ରଣାମ କରେ। ପ୍ରଣାମ ମଧ୍ୟ ଆମେ ନେବା ପାଇଁ ଯୋଗ୍ୟ ନୁହଁ, ସତ୍ୟ। କାରଣ ଯିଏ ପ୍ରଣାମ କରୁଛି ସେ ତାର ଦୈନ୍ୟ ପ୍ରକାଶ କରିକି ସେ ପ୍ରଣାମ କରୁଛି। ଆମେ ପ୍ରଣାମ ନେଇଯାଉଛେ ମାନେ କ'ଣ, ଆମେ ଭାବୁଛେ ଆମେ ହେଉଛେ ଶ୍ରେଷ୍ଠ, ଆମେ ହେଉଛେ ବଡ଼, ଆମେ ତାର କ'ଣ ଉପକାର କରିପାରିବା? ଭଗବାନ ବିଚାର କରନ୍ତି, ଭଗବାନ ପାଖରେ ଯେତେବେଳେ ଜୀବ ପ୍ରଣାମ କରେ, ଭଗବାନ ବିଚାର କରନ୍ତି, ଆରେ ଜୀବଟା ମୋ ପାଖରେ ପ୍ରଣାମ କଲାଣି, ମୁଁ ତାକୁ କ'ଣ ଦେବି? ଭଗବାନ ବିଚାର କରନ୍ତି। ଆମେ ଭଗବାନ ଉଠନ୍ତି ଉଚ୍ଚାର ଅଛୁଲି ବିଚାର କରି, ଆମର ସେ ବିଚାର ହିଁ ଆସୁନି। ଆମେ ଭାବୁଛେ ହଁ ସମସ୍ତେ ମୋତେ ପ୍ରଣାମ କରନ୍ତୁ, ନା ଏଇଟା ଠିକ୍ ନୁହଁ, ମୁଁ ହାତ ଯୋଡ଼ି କହୁଛି, କିଏ ଖରାପ ଭାବିବେନି, କିନ୍ତୁ ଏଇଟା ହେଉଛି ସିଦ୍ଧାନ୍ତ। ତେଣୁ ଆମେ କାହାର କିଛି କଲ୍ୟାଣ କରିପାରିନେ, କରିପାରିବାନି, ତେଣୁ ବଡ଼ ହେବା ପାଇଁ କାହିଁ ଚାହିଁବା? ଯିଏ ବଡ଼ ହେବା ପାଇଁ ଚାହେଁ ସେ ଭଗବାନ ଗୋଟେ ବହୁତ ଦୂରରେ ଦେଖନ୍ତୁ, କି ଯିଏ ବଡ଼ ହେବା ପାଇଁ ନ ଚାହେଁ ଭଗବାନ ତାକୁ ବଡ଼ କରାନ୍ତି। ସେ ଯଦି ଭକ୍ତି କରିବ ଭଗବାନ ତାକୁ ବଡ଼ କରିବ। ଆମେ ସେଦିନ ଶୁଣିଥିଲେ ନା ସପୋଜ ବାଲ୍ମୀକି କଥା ଶୁଣିଥିଲେ, ସେ ବଡ଼ ହେବା ପାଇଁ ଚାହିଁଥିଲେ? ସପୋଜ ବାଲ୍ମୀକି କଥା ଶୁଣିନଥିଲେ ଦିନେ ସେମିନାର ହେଲେ ଯେଉଁ ହେଉଥିଲା ଶିକ୍ଷାଷ୍ଟକମ? ବଡ଼ ହେବା ପାଇଁ ଚାହିଁନଥିଲେ, କିନ୍ତୁ ଦେଖନ୍ତୁ ଭଗବାନ କ'ଣ କରିଛନ୍ତି, ଭଗବାନ ତାଙ୍କୁ ବଡ଼ କରିଛନ୍ତି। ସେମିତି ଜଣେ ଭକ୍ତ ଥିଲେ, ଆଉ ଜଣେ ଭକ୍ତ ବଡ଼ ହେବା ପାଇଁ, ଭକ୍ତମାନେ କହିବେ ବଡ଼ ହେବା ପାଇଁ ଚାହିଁନାହାନ୍ତି, କିନ୍ତୁ ଭଗବାନ ତାଙ୍କୁ ବଡ଼ କରିବେ। ସେ ଭକ୍ତ ନାମ ହେଉଛନ୍ତି ଚୋଖାମେଲା। ଚୋଖାମେଲା ନାମ ଶୁଣିଛନ୍ତି କି? ଭକ୍ତ ଚୋଖାମେଲା, ଦେଖନ୍ତୁ ଚୋଖାମେଲା, ସିଏ ନିଚ କୂଳରେ ଜନ୍ମ, ସିଏ ଆସନ୍ତି ଭଗବାନ ପାଖକୁ ମନ୍ଦିରକୁ, ରଙ୍ଗନାଥ ବୋଧେ, ଠାକୁର ଆଉ ପଣ୍ଡରୀନାଥ, ହଁ ସେ ଆସନ୍ତି ଦର୍ଶନ କରିବା ପାଇଁ। ଆସିଛନ୍ତି ଦିନେ କ'ଣ କରିଛନ୍ତି, ବଜାରରେ ଦେଖିଛନ୍ତି ଭଲ କଦଳୀ, କଦଳୀ ଦେଖିଛନ୍ତି ଏବଂ କଦଳୀ ନେଇକି ଆସିଛନ୍ତି। ତ କଦଳୀ ନେଇକି ଆସିଛନ୍ତି, ପୂଜାରୀଙ୍କୁ ଦେଇଦେଲେ କଦଳୀ, ପୂଜାରୀଙ୍କୁ ଦେଇଦେଲେ, ପୂଜାରୀ କଦଳୀ ନେଇଗଲେ, ନେଇଗଲା ପରେ ପୂଜାରୀ ବିଚାର କଲେ, ଆରେ ଆରେ ବଡ଼ ଉଠାଲେ ଏଇ ଚୋଖାମେଲା ମୋତେ ଦେଇଦେଲା, ଚୋଖାମେଲା ମୋତେ ଛୁଇଁଦେଲା ନା, କାରଣ ଚୋଖାମେଲା ନିଚ କୂଳରେ। ଆରେ କୂଳ କେଉଁ କୂଳରେ ହେଲେ କ'ଣ ଅଛି ଶୁଣିବା, ଆଗକୁ ସେ ବିଷୟ ଆସିବ, ସନାତନ ଗୋସ୍ୱାଇଙ୍କର ଆଜି ଭାବ ଶୁଣିବା, କେଉଁ କୂଳ ହେଲେ କ'ଣ ଅଛି? ଯିଏ ଭଜନ କରୁଛି, ଯିଏ ଭକ୍ତ, ସିଏ ତ ବଡ଼ ନା। କିନ୍ତୁ ପୂଜାରୀ ତାଙ୍କ ଭାବରେ ସିଏ ବିଚାର କଲେ, ଆରେ ଇଏ ମୋତେ ଛୁଇଁଦେଲା, ସ୍ପର୍ଶ କରିଦେଲା, ଆଉ ହେବନି, ମନନେ ଭଳି ବିଚାର କରିକି ପୁଣି କ୍ରୋଧରେ ଆସି ଫେରିକି କହିଲେ, କହିଲେ ଆରେ ଇଏ କ'ଣ ଶୁଖିଲା କଦଳୀ କିଣିକି ଆଣିଛୁ, ଏ କଦଳୀ ଭଗବାନ ଖାଲି ତୋ କଦଳୀକି ଚାହିଁ ବସିଛନ୍ତି, ତୁ କଦଳୀ ଦେଲେ ଭଗବାନ ଖାଇବେ, ଉପବାସ ବସିଛନ୍ତି ଭଗବାନ, ଆଉ ନେ କଦଳୀ ଫୋପାଡ଼ି ଦେଲେ, ପୂଜାରୀ ଫୋପାଡ଼ି ଦେଲେ ସେ କଦଳୀ ତା ମୁହଁକୁ, ସୁଖାମେଲା ସେ କଦଳୀକୁ ଉଠେଇଲେ, ଧରିକି ବାନ୍ଧିକି ଘରକୁ ଗଲେ, ଘରୁ ଯାଇକି ଆଉ ଖିଆ ନାହିଁ ପିଆ ନାହିଁ, ବସିଲେ ସେଦିନ କାନ୍ଦି 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 ଶୋଇଗଲେ, କାନ୍ଦି କାନ୍ଦି ରାତିରେ ଶୋଇଯାଇଛନ୍ତି। ରାତିରେ କ'ଣ ହେଇଛନ୍ତି, ପଣ୍ଡରୀନାଥ ଆସି ପହଞ୍ଚନ୍ତି, ପଣ୍ଡରୀନାଥ ଆସି ଚୋଖାମେଲା ପାଖରେ ପହଞ୍ଚି ତାଙ୍କୁ ଉଠାଉଛନ୍ତି, ଚୋଖାମେଲା ଉଠ ଉଠ ଉଠ, ମୋତେ କଦଳୀ ଦିଅ, ମୁଁ ଭୋଜନ କରିବି ଦିଅ। ସେ ସମୟ ଚୋଖାମେଲା କହୁଛନ୍ତି, ପ୍ରଭୁ ଆପଣ କଦଳୀ, କଦଳୀ ଆପଣ ଖାଇବେ? ଆପଣଙ୍କ ପୂଜାରୀ ବା ଫେରେଇଦେଲା କଦଳୀ, ଆପଣଙ୍କ ପୂଜାରୀ ଯିଏ ଅଛନ୍ତି ସିଏ କଦଳୀ ଫେରେଇଦେଲେ, ଶୁଖିଲା କଦଳୀ, କଞ୍ଚା କ'ଣ ପାଚିନି, ଏହା ହେଇନି ସେ ହେଇନି, କେତେ କଥା ସିଏ କହିଲେ, କହିକି ଫେରେଇଦେଲେ, ଆପଣ ପୁଣି ଆସିଛନ୍ତି? କହିଲେ ନା ନା ଚୋଖାମେଲା, ମୁଁ କାହିଁକି ଆସିଛି ଜାଣିପାରୁନ, ଆଜି ଦିନସାରା ମୁଁ ଭୋକିଲା ଅଛି, ମୁଁ ଆଜି ଖାଇନି କିଛି, ମୁଁ ଆଜି ଭୋଜନ କରିନି, ଯେହେତୁ ତୁମର ଦ୍ରବ୍ୟକୁ ପୂଜାରୀ ଫେରେଇ ଦେଇଛନ୍ତି, ତେଣୁ ଆଜି ମୋ ପାଖରେ ଭୋଗ ଯାହା ଲଗେଇଛନ୍ତି ସେମାନେ, ମୁଁ ତାକୁ ଗ୍ରହଣ କରିନି, ତେଣୁ ତୁମେ ବର୍ତ୍ତମାନ ବିଚାର କର, ତୁମେ ମୋତେ ଭୋଜନ ଦେଇକି ତୃପ୍ତ କରିବ ନା ମୁଁ ଫେରିଯିବି। ସେ ସମୟ ଚୋଖାମେଲା କହିଲେ ନା ନା ପ୍ରଭୁ ଆପଣ ଭୋଜନ କରନ୍ତୁ, ତାପରେ ଦେଲେ ସିଏ। ଭଗବାନ ସେଠି ଭୋଜନ କରୁଛନ୍ତି, କଦଳୀ ଭୋଜନ କରିସାରିଲା ପରେ, କିଛି ଭୋଜନ କରିସାରିଲା ପରେ କହିଲେ ଚୋଖାମେଲା ଆଉ ବହୁତ ହେଲା, ବର୍ତ୍ତମାନ କିଛି କଦଳୀ ମୋତେ ନେଇକି ଯିବା ପାଇଁ ପଡ଼ିବ, କାହିଁକି ନା ରୁକ୍ମିଣୀ ମଧ୍ୟ ଉପବାସ ଅଛନ୍ତି, ମୁଁ ତ ଭୋଜନ କରିନଥିଲି, ରୁକ୍ମିଣୀ ମଧ୍ୟ ଖାଇନାହାନ୍ତି, ତେଣୁ ରୁକ୍ମିଣୀଙ୍କ ପାଇଁ କିଛି ନେବା ପାଇଁ ପଡ଼ିବ, ନଚେତ ସିଏ କ'ଣ କହିବେ, ସିଏ କହିବେ ତୁମେ କୁଆଡ଼େ ଯାଇ ବୋଲିକି ଖାଇଦେଇ ପଳେଇବ, ସମୟ ପାଇଁ କିଛି ଆଣିନ, ତେଣୁ ମୋତେ ରୁକ୍ମିଣୀ ପାଇଁ କିଛି ନେବା ପାଇଁ ପଡ଼ିବ। ଚୋଖାମେଲା କହିଲେ ହଁ ପ୍ରଭୁ ନେଇଯାଆନ୍ତୁ, ଆପଣଙ୍କ ସବୁ ତ ଆପଣଙ୍କର ଆଉ କ'ଣ ଅଛି, ନେଇକି ଆସିଲେ। ଚୋଖାମେଲା ନେଇକି ଆସି ସରି ପୂଜାରୀ ନେଇକି ଆସିଲେ, ଏ ପୂଜାରୀ କହୁଛି ସ୍ୱୟଂ ଭଗବାନ ନେଇକି ଆସି ପହଞ୍ଚିଲେ, ଆସିକି ସେବନ କରିଛନ୍ତି, ବାସ ରାତି ରହିଲେ। ସକାଳେ ଯେତେବେଳେ ହେଇଛି ପୂଜାରୀ ଯାଇଛନ୍ତି ମନ୍ଦିର ଖୋଲିକି ସେବା କରିବା ପାଇଁ, ତା'ପରେ ମଙ୍ଗଳାରତୀ କରିବା ପାଇଁ ମନ୍ଦିର ଖୋଲି ଭିତରେ ପ୍ରବେଶ କରିଛନ୍ତି, ଦେଖିଲେ କ'ଣ, ମନ୍ଦିର ଗର୍ଭଗୃହରେ ଖାଲି କଦଳୀ ଚୋପା ହିଁ ପଡ଼ିଛି, ଅଇଁଠା କଦଳୀ ଚୋପା। ଦେଖିକି ପୂଜାରୀ ବିଗିଡ଼ି ଲେଖିକି ବିଚାର କଲି, କଦଳୀ ଚୋପାଟା ଆସିଲା କୁଆଡ଼ୁ, ଏ କଦଳୀ ଚୋପା କୁଆଡ଼େ ଆସିଲା, ମୁଁ ତ ଠାକୁରଙ୍କୁ ଶୟନ ଦେଇକି ଯାଇଥିଲି, ଠିକ୍ ସେ ଶୟନ ଦିଆଥିଲା, କଦଳୀ ଚୋପା କୁଆଡ଼େ ଆସିଲା। ସେଠୁ ଦେଖିଲେ ଦେଖି ସେ ଜାଣିଲେ, ଆରେ ଏଇ କଦଳୀ ତ ମୁଁ ଦେଇଥିଲି, ସେ ଯେଉଁ ଆଣିଥିଲେ ତାକୁ ଫେରେଇଥିଲି, ସିଏ କଦଳୀ ଆଣି କେତେବେଳେ ଫୋପାଡ଼ି ଦେଇଛି। ଦେଖନ୍ତୁ ପୂଜାରୀ ବିଚାର କଲେ କ'ଣ, ବୋଧେ ଆମେ ଗଲାପରେ ଇଏ କେଉଁ ପଟେ କେମିତି କ'ଣ ପଶିକି ଅଇଁଠା ଚୋପାକୁ ଠାକୁରଙ୍କ ଗର୍ଭଗୃହରେ ପକାଇକି ଅପବିତ୍ର କରିବା ପାଇଁ ଚାହିଁଛି, ଆମକୁ ହଇରାଣ କରିବା ପାଇଁ ଚାହିଁଛି। ଏଇ ବିଚାର କରିକି ପୂଜାରୀ ପୁରା କ୍ରୋଧାନ୍ୱିତ ହେଇକି ସକାଳେ, ହଁ ସକାଳେ କ୍ରୋଧାନ୍ୱିତ ହେଇକି ଯାଇକି ପହଞ୍ଚିଲେ, ପହଞ୍ଚିକି ଯାଇକି କ'ଣ ଚୋଖାମେଲା ଘରେ ପହଞ୍ଚିକି ତାଙ୍କୁ ଉତ୍ତମ ମଧ୍ୟ କରି ପାହାର ଦେଇଛନ୍ତି, ମାଡ଼ ଖାଇଲେ ଚୋଖାମେଲା, ଚୋଖାମେଲା ଖାଇଲା ପରେ ବିଚାର କଲାରେ ପ୍ରଭୁଙ୍କର କି ବିଚିତ୍ର ଲୀଳା, କଦଳୀ ମୁଁ ଦେଲି ନେଲେନି, ପୂଜାରୀ ଫେରେଇଦେଲା, ପୁଣି ରାତିରେ ଆସି ପ୍ରଭୁ ନିଜେ ଭୋଜନ କଲେ, ପୁଣି ନେଇକି କିଛି ଗଲେ, ପୁଣି ପୂଜାରୀ ପଠେଇକି ମୋତେ ପିଟୁଛନ୍ତି ନା କ'ଣ, ନା ମୁଁ ଅଇଁଠା ଚୋପା ଫୋପାଡ଼ିଛି ଗର୍ଭଗୃହ ଭିତରେ। ଚୋଖାମେଲା କାନ୍ଦି କାନ୍ଦି ପୁଣି ରହିଲେ ଦିନରେ, କ'ଣ କରିବି, କାନ୍ଦି କାନ୍ଦି ଭାରି ଅଭିମାନରେ ରହିଲା, ଆରେ ପ୍ରଭୁ କି ବିଚିତ୍ର ଲୀଳା କଲେ, ମୋତେ ଖାଲିଟାରେ ମୁଁ କିଛି ଦୋଷ ନାହିଁ, ମୋତେ ମାଡ଼ ଦେଲେ, ହଉ ଠିକ୍ ଅଛି ପ୍ରଭୁଙ୍କ ଇଚ୍ଛା, ଆଉ ବଡ଼ ଲୋକ ସିଏ, ଆମେ ତ ଛୋଟ ଲୋକ, ଆମେ ତ ମାଡ଼ ଖାଇବୁ, ଅସୁବିଧା କ'ଣ, ଦେଖନ୍ତୁ ଦୈନ୍ୟ ଭାବଟା କିଭଳି, ସିଏ ବଡ଼ ଲୋକ ସିଏ ଯାହା କରିବେ ଆଉ, ସବୁ ତ ତାଙ୍କର, ଆମେ କ'ଣ, ଏଇଭଳି ଅଭିମାନ ଅଛନ୍ତି। ତେଣେ କ'ଣ ହେଇଛନ୍ତି, ପୂଜାରୀ ଯାଇକି ଯେତେବେଳେ ପହଞ୍ଚିଛନ୍ତି ମନ୍ଦିରରେ, ମନ୍ଦିରରେ ପହଞ୍ଚିଲେ ଆସି କ'ଣ ହେଇଛି, ମନ୍ଦିର କବାଟ ବନ୍ଦ, ମନ୍ଦିର କବାଟ ବନ୍ଦ ହେଇଛି। ପୂଜାରୀ ଦେଖିଲେ କିରେ, ମନ୍ଦିର କବାଟ କିଏ ବନ୍ଦ କଲା, ମନ୍ଦିର କବାଟ ବନ୍ଦ ହେଇଛି କେଉଁଠୁ, ଦେଖିଲା ସେ ବାହାର ତ କିଛି ବନ୍ଦ ହେଇନି, ଭିତରପଟୁ ବନ୍ଦ ହେଇଛି, ସେ ଭିତରପଟୁ ବନ୍ଦ ହେଇଛି, ଭିତରୁ ବନ୍ଦ କରିଛି କିଏ, ଯେତେ ଚେଷ୍ଟା କରୁଛନ୍ତି ଖୋଲିବା ପାଇଁ ଖୋଲୁନି, ସେଠୁ ଭିତରୁ ବନ୍ଦ ହେଇଛି। ସେ ବିଚାର କଲା, ଭିତରେ ଆଉ କିଏ ପଶିଗଲା କି, ପ୍ରାର୍ଥନା କଲେ ଯେତେବେଳେ ଭଗବାନ ସେ ଭିତରୁ କହିଲେ, କହିଲେ ଏଇ ତୁମେ ମୋ ସେବକକୁ ପିଟିକି ଆସିଛ, କଦଳୀ ଚୋପା ସିଏ ପକେଇଛ ବୋଲି ତାକୁ ପିଟିକି ଆସିଛ, ତୁମେ ଜାଣିଛ ସିଏ କିଏ, ସିଏ ମୋ ଭକ୍ତ, କଦଳୀ ଚୋପା ସିଏ ଫୋପାଡ଼ିନି, ତୁମେ ସେ କଦଳୀକୁ ଫୋପାଡ଼ି ଦେଇଥିଲ ତାଙ୍କ ମୁହଁକୁ, ମୋତେ ଦେଇନଥିଲ, ତେଣୁ ତୁମ ହାତରୁ ମୁଁ ଭୋଜନ କରିନି, ମୁଁ ଦିନସାରା ଉପବାସ ଥିଲି, ରାତିରେ ଯାଇଥିଲି ସେଠି କଦଳୀ ଖାଇକି ଆସିଛି, କଦଳୀ ଖାଇକି ଆସିଛି, ଆଉ କିଛି କଦଳୀ ରୁକ୍ମିଣୀଙ୍କ ପାଇଁ ଆଣିଥିଲି, ଖାଇକି ଆମେ ଏଠି ପକେଇଲୁ, ସଫା ତୁମେ କରିବ, ଆମେ ଭୋଜନକୁ ଏଠି ପକେଇଲୁ, ତୁମେ ସଫା କରିବ ନା, ଆଉ ତୁମେ ସେବକ ହେଇଛ ଆଉ, ତୁମେ କ'ଣ କରିଛ, ଓଲଟା ଯାଇକି ତାଙ୍କୁ ଦଣ୍ଡ ଦେଇଛ, ସେଇଥିପାଇଁ ମୁଁ ମନ୍ଦିର ଖୋଲିବିନି, ତୁମେ ଯାହା କରୁଛ କର, ତୁମକୁ ଆଉ ସେବାର ଅଧିକାର ନାହିଁ। ଇଏ ପୂଜାରୀ ମୁଣ୍ଡ ପିଟିଲେ ସେଠି, ପ୍ରଭୁ ମୋର ଭୁଲ ହେଲା, ଭୁଲ ହେଲା, ମୋତେ କ୍ଷମା କରନ୍ତୁ, ମୁଁ ଭୁଲ ହେଲା, ମୁଁ ଜାଣିପାରିଲିନି, ଚିହ୍ନିପାରିଲିନି। କହିଲେ ନା ନା, ତୁମେ ଯେତେ ମୁଣ୍ଡ ପିଟିଲେ ବି ଖୋଲା ହେବନି, ତା ପ୍ରାୟଶ୍ଚିତ କଲେ ହିଁ ଖୋଲା ହେବ। କହିଲେ ହଁ ପ୍ରଭୁ, ଆପଣ ଯେଉଁ ପ୍ରାୟଶ୍ଚିତ କହିବେ ମୁଁ ସେ ପ୍ରାୟଶ୍ଚିତ କରିବା ପାଇଁ ପ୍ରସ୍ତୁତ, ଆପଣ କୁହନ୍ତୁ। କହିଲେ ଠିକ୍ ଅଛି, ତୁମେ ଯାଅ ଚୋଖାମେଲା ଘରକୁ ଯିବ, ତା ପାଖରେ କ୍ଷମା ମାଗିବ, ତାକୁ କାନ୍ଧରେ ବସେଇକି ଏଠିକି ଆଣିବ। କହିଲେ ଚୋଖାମେଲାକୁ କ୍ଷମା ମାଗିକି ତାଙ୍କୁ କାନ୍ଧରେ ବସେଇକି ଏଠିକି ନେଇକି ଆସିବ, ତାପରେ ମନ୍ଦିର ଖୋଲା ହେବ। ପୂଜାରୀ ଗଲେ କ'ଣ କରିବେ, ଭଗବାନ ଯେତେବେଳେ ଆଦେଶ ଦେଇଛନ୍ତି, ନଚେତ ଖୋଲୁନାହାନ୍ତି, ଭିତରେ ତ ଅଛନ୍ତି ଭଗବାନ, ଆଉ ଖୋଲି ସିନା ଭିତରେ ବସିବେ। ଗଲେ ଯାଇକି ଚୋଖାମେଲା ଘରେ ପହଞ୍ଚିଲେ, ଚୋଖାମେଲା ପାଖରେ ପହଞ୍ଚିକି ତାକୁ କ୍ଷମା ମାଗିଲେ, କହିଲେ ଭାଇ ହେ ପ୍ରଭୁ, ଆଉ ଆପଣଙ୍କ ଭଗବାନଙ୍କର ବଡ଼ ଭକ୍ତ, ଆପଣଙ୍କ ପାଇଁ ଭଗବାନ ଏଭଳି ଲୀଳା କରିଛନ୍ତି, ମୋତେ କୃପା କରନ୍ତୁ, କ୍ଷମା କରନ୍ତୁ। ସେ ଚୋଖାମେଲା ବୁଝିଲେ, ଠିକ୍ ଅଛି ଠିକ୍ ଅଛି, ଛାଡ଼ନ୍ତୁ, ଆପଣ ମୋତେ କ୍ୟାଁ କ୍ଷମା ମାଗୁଛନ୍ତି, ଆପଣ ମୋତେ କ୍ଷମା ମାଗିବା ଦରକାର ନାହିଁ, ଠିକ୍ ଅଛି ଆପଣ ଯାଆନ୍ତୁ, ମୁଁ କୌଣସି ଖରାପ ଭାବିନି। ସେ କହିଲେ ନା ନା ନା, ଆପଣ ମୋତେ କ୍ଷମା କରିଛନ୍ତି ବୋଲି ଜାଣିବି କେମିତି, ନା କେମିତି, ନା ଆପଣ ମୋ କାନ୍ଧରେ ବସିବା ବେଳେ ମୁଁ ଆପଣଙ୍କ କାନ୍ଧରେ ବସେଇକି ନେବି, ତାହେଲେ ଜାଣିବି ଯେ ଆପଣ ମୋତେ କ୍ଷମା କରିଛନ୍ତି। ବର୍ତ୍ତମାନ ଚୋଖାମେଲା ଭାରି ସମସ୍ୟାରେ ବେଳେ କରିକି, ମୁଁ କରିବି କ'ଣ, ବର୍ତ୍ତମାନ ଏହାଙ୍କ ଗୋଟେ ବ୍ରାହ୍ମଣ ଲୋକ, ମୁଁ ନିଚ କୂଳରେ ମୋଚି କୂଳରେ ଜନ୍ମ ନା କ'ଣ, ସେ କହିଲେ ମୁଁ ବ୍ରାହ୍ମଣ କାନ୍ଧରେ ବସିକି ଯିବି ନା, ଯେଉଁ କାନ୍ଧରେ ପଇତା ଅଛି, ଜନେଉ ଅଛି, କ'ଣ ଉପବୀତ ଅଛି, ଉପନୟନ, ସେଇ କାନ୍ଧରେ ମୁଁ ବସିକି ଯିବି ନା? କହିଲେ ନା, ଯାହା ବି ହଉ ମୁଁ ବସିବିନି। କହିଲେ ଯଦି ନ ଯିବ ତାହେଲେ ମୁଁ ଆଉ ଯିବିନି, ଏଇଠି ରହିଲି, ମୋତେ କୃପାକର ନହେଲେ ମୁଁ ଏଇଠି ପ୍ରାଣ ଛାଡ଼ିଦେବି। ଆଉ ଏଇଟା ହେଉଛି ପ୍ରଭୁଙ୍କର ଆଦେଶ, ସେ କହିଲେ ପ୍ରଭୁଙ୍କର ଏଇଟା ଆଦେଶ। ସୁଖା ହେଲା, ବାଧ୍ୟ ହେଲା, ଆଉ କ'ଣ କରିବି, ବାଧ୍ୟ ହେଲେ ପୂଜାରୀଙ୍କ କାନ୍ଧରେ ବସିଲେ, ପୂଜାରୀ ସେଠି କାନ୍ଧରେ ବସି ପହଞ୍ଚିଲେ ମନ୍ଦିର। ଯେତେବେଳେ ମନ୍ଦିର ଆସି ପହଞ୍ଚନ୍ତି, ସେଠି ପୂଜାରୀ ପହଞ୍ଚିଲେ, ଭଗବାନ ଯେତେବେଳେ ନିବେଦନ କରିଛନ୍ତି, ମନ୍ଦିର କବାଟ ଆପେ ଆପେ ଖୋଲିଗଲା। କହିବା ତାତ୍ପର୍ଯ୍ୟ ଦେଖନ୍ତୁ, ଚୋଖା ବାଲା ବଡ଼ ହେବା ପାଇଁ ଚାହିଁଥିଲେ, ବଡ଼ ହେବା ପାଇଁ ଚାହିଁନଥିଲେ, କିନ୍ତୁ ସେଠି ଦେଖେଇଦେଲେ ଭଗବାନ ଯେ ମୋ ଭକ୍ତଙ୍କ ସ୍ଥିତି ଦେଖ, ମୁଁ ତାଙ୍କୁ ବଡ଼ କରେ। ଏ ଦେଖୁନାହାନ୍ତି, ଏଇ ଲୀଳାରେ ଆମେ ଏଇଟା ମନେ ପକାଉଥିଲେ, ପ୍ରତିଷ୍ଠାର ଭୟ ପୁରି ଗେଲ ପଳାୟା, କୃଷ୍ଣ ପ୍ରେମ ପ୍ରତିଷ୍ଠା ଚଲେ ସଙ୍ଗେ ଗୋଡ଼ାୟା। ପ୍ରତିଷ୍ଠାକୁ ଭୟ କରିକି ବଡ଼ ହେବା ପାଇଁ ସିଏ ଭୟ କରୁଥିଲେ, ନା ମୁଁ ବଡ଼ ହେବା ମାନେ ମୋତେ ସମସ୍ତେ ଜାଣନ୍ତୁ ନା, ସମସ୍ତେ ମୋ ନାଁକୁ ଘୋଷଣା କରିବେ, ସମସ୍ତେ ମୋତେ ବଡ଼ ବୋଲି ବିଚାର କରିବେ। ଏଇ ଭୟରେ ସେ ଛାଡ଼ି ପଳାଇ ଆସିଲେ, ରେମୁଣା କେଉଁଠି, ପୁରୀ କେଉଁଠି, ରାତି ରାତି ଆସି ପହଞ୍ଚି ଯାଇଛନ୍ତି। କିନ୍ତୁ କୃଷ୍ଣ ପ୍ରେମ ପ୍ରତିଷ୍ଠା, କୃଷ୍ଣ ପ୍ରେମ ଅଛି ନା ଅନ୍ତରରେ, ଭଗବାନ ତାଙ୍କୁ ବଡ଼ କରିବା ପାଇଁ ଚାହୁଁଛନ୍ତି। ତେଣୁ ବଡ଼ କରିବା ପାଇଁ ଏମିତି ଚାହିଁଛନ୍ତି ଭଗବାନ, ସଂସାର ଯାହା କହୁଛେ ଜାଗତିକ ଦୃଷ୍ଟିକୋଣରୁ ଯିଏ ସବୁଠୁ ବଡ଼ ଲୋକ, ସିଏ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇକି ରହିଛନ୍ତି, ସ୍ୱୟଂ ରାଜା, ରାଜା ସ୍ୱୟଂ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇକି ରହିଛନ୍ତି। ଦେଖୁନାହାନ୍ତି, ଗଜପତି ମହାରାଜ ସେ ସମୟ ପୁରା ସ୍ୱାଗତ କରିବା ପାଇଁ ଅପେକ୍ଷା କରିକି ଅଛନ୍ତି, ଇଏ ପହଞ୍ଚିକି ଆଶ୍ଚର୍ଯ୍ୟ। ଆମେ ଏଇ ପଏଣ୍ଟରେ ଆଲୋଚନା କରୁଥିଲେ, ତୃଣାଦବୀ ଭାବଟା ଏ ମାନେ ବଡ଼ ହେବା ପାଇଁ କେହି ବିଚାର କରିବା ଉଚିତ ନୁହଁ। କ'ଣ ଆମେ ବଡ଼, କ'ଣ ବଡ଼ ହେଇପାରିବା କହୁନାହାନ୍ତି, ଭୌତିକ ଜଗତରେ ବଡ଼ ହେବା ପାଇଁ ବିଚାର ରହିବ, ଆଧ୍ୟାତ୍ମିକ ଜଗତରେ ସେଟା ନାହିଁ। ଆଧ୍ୟାତ୍ମିକ ଜଗତରେ ଯିଏ ବଡ଼ ହେବା ପାଇଁ ବିଚାର କରେ, ସିଏ କେବେ ଭଗବାନଙ୍କର ନିକଟତର ହେବା ବହୁତ ମୁସ୍କିଲ। ଆଧ୍ୟାତ୍ମିକ ଜଗତରେ କ'ଣ କି ବିଚାର, କେବଳ ଗୋଟିଏ ବିଚାର, ବରଂ ମୋତେ ସମସ୍ୟା ହଉ, ମୁଁ କାହାର ସମସ୍ୟାର କାରଣ ନ ହୁଏ। ଏଇଟା ହେଉଛି ଗୋଟେ ତୃଣାଦବୀ ଭାବରେ, ଇଏ ହେଉଛି ଗୋଟେ ସିଦ୍ଧାନ୍ତ, ବରଂ ମୋର ସମସ୍ୟା ହଉ, କିନ୍ତୁ ମୋ ପାଇଁ ଯେମିତି କେହି ସମସ୍ୟାରେ ନ ପଡ଼ନ୍ତୁ। ଦେଖନ୍ତୁ, ଏଇ ଭାବ ଯାହାର ଅଛି ଭଗବାନ ତାର ନିଜର। ସବରୀଙ୍କ ଅବସ୍ଥା ଠିକ ଏହା, ସବରୀ ସେୟା ଭାବିଥିଲେ ନା, ବରଂ ମୋର କଷ୍ଟ ହଉ, କିନ୍ତୁ ମୋ ପାଇଁ କେହି ସମସ୍ୟାରେ ପଡ଼ନ୍ତୁ ନା। ସବୁ ଭକ୍ତଙ୍କ ଭାବ ସେୟା, କେମିତି ସେ ଭାବ ତାକୁ ସବୁ ବର୍ଣ୍ଣନା କଲେ ତ ବହୁତ ସମୟ ସାପେକ୍ଷ। ଆମେ କେବଳ ଚୈତନ୍ୟଚରିତା ତ ଭାଗବତ ଏଇଠୁ ଆମେ ଆଲୋଚନା କରୁଛେ, ଅଲଗା ଯଦି ଶାସ୍ତ୍ରକୁ ଯିବା ତ ସବୁ ଭକ୍ତଙ୍କର ତ ଭାବ ସେୟା, ବରଂ ମୁଁ ସମସ୍ୟାର ସମ୍ମୁଖୀନ ହେଇପାରେ, କିନ୍ତୁ ମୋ ପାଇଁ କେହି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ। ଦେଖୁନାହିଁ ଜଗନ୍ନାଥ ଭକ୍ତ, ଜଗନ୍ନାଥ ତ ବର୍ତ୍ତମାନ ଅଣସ୍ୱର୍ଗରେ ଅଛନ୍ତି, ଜଗନ୍ନାଥ ଭକ୍ତ ସାଲବେଗ, ସାଲବେଗଙ୍କର ଭାବ ଦେଖୁନାହାନ୍ତି, ସାଲବେଗ ନିଜକୁ କେବେ ବଡ଼ ବୋଲି କହିଛନ୍ତି, ଭଗବାନ ତାଙ୍କ ପାଇଁ କ'ଣ ନ କରିଛନ୍ତି କୁହନ୍ତୁ। ଆମେ ସେଦିନ ଏଠି ଭଜନ ଗାନ କରୁନଥିଲେ, ସାଲବେଗଙ୍କର ଭଜନ ଗାନ କରୁଥିଲେ, 750 କୋଶ ଚାଲି ନ ପାରି ମୋହ ଯିବା ଯାଏ ନନ୍ଦୀ ଘୋଷେ ଥିବ ରହି। 750 କୋଶ ମୁଁ ଚାଲି ପାରୁନି, ମୁଁ ଯିବା ପର୍ଯ୍ୟନ୍ତ ନନ୍ଦୀ ଘୋଷରେ ଥିବେ। କେଉଁଠୁ ସେ ଆସୁଥିଲେ କି, କେଉଁଠୁ ଆସୁଥିଲେ, ବୃନ୍ଦାବନ ଆସୁଥିଲେ ନା? ଏହିଭଳି ଭାବ, ଯିଏ ଆସିବା ପର୍ଯ୍ୟନ୍ତ ରଥ ଅଟକି ଯାଇଥିଲେ, ତାଳଧ୍ୱଜ ଦେବଦଳନ ରଥ ଚାଲିଗଲେ, କିନ୍ତୁ ଜଗନ୍ନାଥ ରଥ ରହି ନନ୍ଦୀଘୋଷ ରଥ ରହିଗଲେ। ସେ ତାଙ୍କର ତାଙ୍କ ନିବେଦନଟା ଥିଲା ସେୟା ନା। ସାଲବେଗଙ୍କର ବହୁତ ସୁନ୍ଦର ତାଙ୍କର ଭଣନ୍ତି ଦେଖୁନାହାନ୍ତି, ଯେତେ ଭଣନ୍ତି, କେବଳ ଗୋଟେ ଦୁଇଟା ଭଣନ୍ତି ଛାଡ଼ିଦେଲେ, ପ୍ରାୟ ସବୁ ଭଣତିରେ ଲେଖିଥିବେ, କହେ ସାଲବେଗ ହୀନ ଜାନ ଜାତିରେ ଯବନ କହିଥିବେ, ଆଉ କେଉଁଠୁ ଗୋଟେ କହିଛନ୍ତି କ'ଣ, ଏକୁଳେ ଜନ୍ମିଲି ହିନ୍ଦୁ ନ ପିଏ ମୋ ପାଣି, ମୋଗଲ ପୁଅ ମା ମୋ ବ୍ରାହ୍ମଣୀ, ଏକୁଳେ ଜନ୍ମିଲି ହିନ୍ଦୁ ନ ପିଏ ମୋ ପାଣି, ମୁଁ ଏମିତି କୂଳରେ ଜନ୍ମ ହେଇଛି ହିନ୍ଦୁ ମୋ ପାଣି ମଧ୍ୟ ପିଇବା ପାଇଁ ପ୍ରସ୍ତୁତ ନୁହନ୍ତି, କେହି ଚାହୁଁନାହାନ୍ତି। ଲାଲବେଗ ନା ତାଙ୍କ ପିତା, ମା ହେଉଛନ୍ତି ବ୍ରାହ୍ମଣୀ, ଆଉ ଲାଲବେଗ ବହୁତ ଖତରନାକ, ସେ ଲୀଳା ତ ସମସ୍ତେ ଜାଣିଛନ୍ତି, ଲାଲବେଗ ଦେଖିଲେ ନା ତାଙ୍କ ମାଆଙ୍କୁ ଦେଖି ଉଠେଇ ଧରି ପଳେଇଥିଲେ, ଏବଂ ତାଙ୍କଠୁ ଆସିଥିଲେ ସାଲବେଗ। କିନ୍ତୁ ଦିନେ ସାଲବେଗଙ୍କର ସ୍ୱର କ'ଣ ହେଇଛି, ଅସୁସ୍ଥ ହେଇଥିଲା, କ'ଣ ସେ ହେଇଥିଲା, କାହା ପାହାନା କ'ଣ ହେଇଯାଇଥିଲା, ଯେତେ ଚିକିତ୍ସା କଲେ ମଧ୍ୟ ଆଉ ଭଲ ହେଲାନି, ସେଠୁ ସେ ଜଗନ୍ନାଥ ପାଖରେ ସମର୍ପିତ କରିଦେଇଥିଲେ ତାଙ୍କ ମାଆ। ବହୁତ ବଡ଼ ସାଲବେଗଙ୍କର ଷ୍ଟୋରୀ, ବହୁତ ବଡ଼। କିନ୍ତୁ ସାଲବେଗ ଦେଖନ୍ତୁ ତାଙ୍କର ଦୈନ୍ୟ ଭାବଟା କିଭଳି, ପଣ୍ଡାମାନେ ଭାବୁଥିଲେ କ'ଣ, ଯେମିତି ଇନ୍ଦ୍ର ଭାବୁଥିଲେ କାହାକୁ, ପ୍ରହ୍ଲାଦଙ୍କୁ, କୟାଧୁଙ୍କର ଗର୍ଭକୁ ଯେମିତି ଇନ୍ଦ୍ର ଆଉ ଦେବତାମାନେ ଯେମିତି ଭାବୁଥିଲେ, ଇଏ ହେଉଛି ଦ୍ୱିତୀୟ ହିରଣ୍ୟକଶିପୁ। ହିରଣ୍ୟକଶିପୁର ଯେଉଁ ଭାବ, ଇଏ କୟାଧୁଙ୍କର ଗର୍ଭରେ ଯେଉଁ ଶିଶୁ ଅଛି ତାର ମଧ୍ୟ ସେଇ ଭାବ ହେବ। ସେଇଥିପାଇଁ ସେମାନେ କ'ଣ ଚାହିଁଥିଲେ, ଇନ୍ଦ୍ର ଆସିଥିଲେ ନା ମାରିବା ପାଇଁ, ନାରଦାସୀ ସିନା ସୁରକ୍ଷା ଦେଲେ ବୋଲି, ନଚେତ ଇନ୍ଦ୍ର ତ ସେ ସମୟରେ ବଜ୍ର ପ୍ରୟୋଗ କରିଦେଇଥାନ୍ତେ। ଠିକ୍ ସେଭଳି ଶାଲବେଗ ବିଚାର କରୁଛନ୍ତି, ଆରେ ମୁଁ ଯଦି ଏଠି ରହିବି ପଣ୍ଡାମାନେ ମୋତେ କେହି ଭଲ ପାଇବେ ନା, ମୋ ବାପାଙ୍କୁ ତ କେହି ଭଲ ପାଉନଥିଲେ, ମୁଁ ଏଠି କାହିଁକି ରହିବି, ମହାରାଜ କଥା କହୁଥିଲେ। ତେଣୁ ଶାଲବେଗ ଶ୍ରୀକ୍ଷେତ୍ରରେ ରହିବା ପାଇଁ ଚାହିଁଲେନି, ସେ ଛାଡ଼ି ପଳାଇଥିଲେ। ଆଜି ବି ସେ ସ୍ଥାନ ଅଛି ବାଲେଶ୍ୱରରେ, ଶାଲବେଗ କିଛିଦିନ ବାଲେଶ୍ୱର ରହିଥିଲେ। ମୋତେ ସେ ମନ୍ଦିର ଦର୍ଶନ କରିନି, ମୁଁ ଆମର ପଚାରୁଥିଲି ବାଲ୍ୟଗୋପାଳ ପ୍ରଭୁଙ୍କୁ, ସେ କହୁଥିଲେ ହଁ ସେ ମନ୍ଦିର ଅଛି, ସେ ବି ଦର୍ଶନ କରିନାହାନ୍ତି, କେତେବେଳେ ଆମ ଗୋଟେ ଲୋଭ ଅଛି କେତେବେଳେ ଯାଇକି ଦର୍ଶନ କରିବୁ। ଶାଲବେଗ ସେଇଠି ଥିଲେ, ରାଧା ଶ୍ୟାମସୁନ୍ଦର ମନ୍ଦିର, ରାଧା ଶ୍ୟାମସୁନ୍ଦର ମାନେ ମନ୍ଦିରରେ ସେ ନଥିଲେ, ସେ ଅଞ୍ଚଳରେ ଥିଲେ, ସେଇଠି ସେ ଭିକ୍ଷା କରି ନିର୍ବାହ କରନ୍ତି। କିନ୍ତୁ ଶ୍ୟାମସୁନ୍ଦର ଦର୍ଶନ କରିବା ପାଇଁ ଭାରି ଇଚ୍ଛା ଥାଏ, କିନ୍ତୁ ଦର୍ଶନ କରିପାରନ୍ତି ନା। ଦିନେ ଏମିତି ଅଛନ୍ତି ସାମ୍ନାରେ ତ ସେ ବସିଥାନ୍ତି ମନ୍ଦିର ସାମ୍ନାରେ, ଦିନେ ହଠାତ୍ ଗୋଟେ ବଡ଼ ଶବ୍ଦ ଶୁଭିଲା, ଦେଖି ଆସିକରି କ'ଣ ଶବ୍ଦ ଶୁଭିଲା, ଦେଖିଲା ସେ ଯେଉଁ ରାଧା ଶ୍ୟାମସୁନ୍ଦର ମନ୍ଦିରଙ୍କର ଯେଉଁ ପାଚେରୀ ଅଛି, ସେ ପାଚେରୀର ଗୋଟେ ଜାଗା ହଠାତ୍ ଗୋଟେ କ'ଣ କଣା ହେଇଯାଇଛି, ଫାଟିଯାଇଛି। ଏମିତି ଜାଗାରେ କଣା ହେଇଛି ଯେଉଁଠୁ ରାଧା ଶ୍ୟାମସୁନ୍ଦର ଡାଇରେକ୍ଟ ଦର୍ଶନ ମାନେ ମାନେ ଦେଖାଯିବେ, ଯେମିତି ଯେମିତି ଦେଖାଯିବେ, ଇଏ ସେଇ ଭକ୍ତ ଶାଲବେଗ, ଯାହାଙ୍କୁ ଭଗବାନ ଦର୍ଶନ ଦେବା ପାଇଁ ନିଜେ ପାଚେରୀ ଫଟେଇ ଦେଇଥିଲେ। ଦେଖୁନାହାନ୍ତି ତାଙ୍କ ଦୈନ୍ୟ ଭାବ କିଭଳି ଦେଖନ୍ତୁ। ଆଉ ଆପଣ ବି ସମସ୍ତେ ବୁଝିପାରିଥିବେ, ଜାଣିଥିବେ ବି, ବଡ଼ଦାଣ୍ଡ, ବଡ଼ଦାଣ୍ଡରେ ସନାତନ ଗୋସ୍ୱାମୀ ଏମାନେ କ'ଣ ଚାଲୁନଥିଲେ, ସନାତନ ଗୋସ୍ୱାମୀ ଲୀଳା ତ ଆସିବ, କିନ୍ତୁ ସେଇ ବଡ଼ଦାଣ୍ଡରେ ଶାଲବେଗଙ୍କର ସମାଧି ଅଛି, ଦେଖିଛନ୍ତି ନା ଶାଲବେଗଙ୍କ ସମାଧି, କିଏ କିଏ ଦେଖିଛନ୍ତି ହାତରେ କିଲେ, ସମସ୍ତେ ଦେଖିଛନ୍ତି ପ୍ରାୟ, ଶାଲବେଗଙ୍କର ସମାଧି ବଡ଼ଦାଣ୍ଡରେ ଅଛି, ବୋଧେ ମୁଁ ଜାଣିବାରେ ଆଉ କାହାର ସମାଧି ତ ନାହିଁ, ବଡ଼ଦାଣ୍ଡରେ ଅଛି, ଆଉ ଆଉ କାହାର ଅଛି ଶ୍ୟାମାନନ୍ଦରୁ ଆଉ କାହାର ଅଛି, ତାଙ୍କର ତ ଅଛି, ଆଉ କାହାର ଅଛି କି, ଆଉ କାହାର କାହିଁ, ମୁଁ ମୋ ଜ୍ଞାନ ପଥରେ ନାହିଁ, ଥାଇପାରେ କାହାର ମୁଁ ଜାଣିନି। କିନ୍ତୁ ଦେଖନ୍ତୁ ବଡ଼ଦାଣ୍ଡରେ କାହାର ରହିଛି ସମାଧି, ଭଗବାନଙ୍କର ଦାଣ୍ଡ ସବୁ, ତାଙ୍କ ତ ସବୁ ବଡ଼, ବଡ଼ ଠାକୁର, ବଡ଼ ପଣ୍ଡା, ବଡ଼ ଦେଉଳ, ବଡ଼ ଦାଣ୍ଡ ସବୁ ବଡ଼। ସେଇଠି ଶାଲବେଗ ଯିଏକି ମୁସଲମାନ କୂଳରେ ଜନ୍ମ, ନିଜର ଏତେ ଦୈନ୍ୟ ଭାବ, ତାଙ୍କ ସମାଧି ସେଇଠି ଥିଲା, ଅଛି ଥିଲା କ'ଣ ଅଛି ଏବେ ବି। ତେଣୁ ତୃଣାନ୍ତ ବି ଭାବଟା ହେଉଛି, ଭଗବାନ ନିଜ ଭକ୍ତଙ୍କୁ ଏଇଭଳି ନିଜର କରିନିଅନ୍ତି, ତୃଣାନ୍ତ ଭାବ ନ ରହିଲେ ହେବନି। କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ କଥା ଆମେ ଶ୍ରବଣ କରୁଥିଲେ, କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେ କଥା କହୁଥିଲେ, ଆମି ଅତି ବୃଦ୍ଧା ତୁର ଲିଖିତେ କାମ ପୟ କର, ଆମି ଅତି ବୃଦ୍ଧା ତୁର ଲିଖିତେ କାମ ପୟ କର, ମନେ କିଛୁ ସ୍ମରଣ ନାହୟ, ମନେ କିଛୁ ସ୍ମରଣ ନାହୟ, ନା ଦେଖିଅ ନୟନେ ନା ଶୁନିଅ ଶ୍ରବଣେ, ନା ଦେଖିଅ ନୟନେ ନା ଶୁନିଅ ଶ୍ରବଣେ, ତବୁ ଲିଖି ଏ ବଡ଼ ବିସ୍ମୟ, ତବୁ ଲିଖି ଏ ବଡ଼ ବିସ୍ମୟ। ଇଏ ହେଉଛି କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କର ଭାବ, ସିଏ ଲେଖିଛନ୍ତି ଦେଖନ୍ତୁ, କିନ୍ତୁ କ'ଣ କହୁଛନ୍ତି, ମୁଁ କ'ଣ ଲେଖିଛି, ମୁଁ କେମିତି ଲେଖିଛି ମୁଁ ବି ଜାଣିନି, ଆମେ ବୃଦ୍ଧ ଜରାତୁର ଲିଖିତେ କାମ୍ପୟ କର, ହାତ ଥରୁଛି, ବୃଦ୍ଧ ଅବସ୍ଥା ହାତ ଥରୁଛି, ଏବଂ ମନେ କିଛି ସ୍ମରଣ ନା ହୁଏ, ମୋ ମନରେ ବି କିଛି ସ୍ମରଣ ନାହିଁ, ମୋ ସ୍ମରଣପଥରେ କିଛି ନାହିଁ, ମୁଁ କେମିତି ଲେଖିଛି କ'ଣ ମୁଁ ବି ଜାଣିନି। ନା ଦେଖିବ ନୟନେ ନା ଶୂନ୍ୟ ଶ୍ରବଣେ, ମୁଁ ଦେଖି ଆଖିରେ ବି ଠିକ୍ସେ ମୋ ଦେଖାଯାଉନି, କାନକୁ ଠିକ୍ ଶୁଭୁନି, ତଥାପି ମୁଁ ଲେଖିଦେଇଛି, ଭୁଲ ଥିଲେ କ୍ଷମା କରିବେ ସବୁ। ମୁଁ କ'ଣ କେମିତି ଲେଖିଛି ମୁଁ ବି ଜାଣିନି। ଦେଖନ୍ତୁ ଦୈନ୍ୟ ଭାବଟା କିଭଳି, ଗୋବିନ୍ଦଙ୍କ କୃପାରୁ ସେ ଲେଖିଛନ୍ତି, କିନ୍ତୁ ତାଙ୍କ ଦୈନ୍ୟ ଭାବ ସେଥିପାଇଁ ସେ କହୁଥିଲେ ମୁଁ ହେଉଛି କୃମିର ବିଷ୍ଠାଠୁ ଏ କ'ଣ ବିଷ୍ଠାର କୃମିଠୁ ଆହୁରି ହୀନ, ମୋ ନାମକୁ ଯିଏ ଶୁଣିବ ତାର ପାପ କ୍ଷୟ କ'ଣ ପୁଣ୍ୟ କ୍ଷୟ ହେବ। ପ୍ରଭୁପଦ ମହାରାଜ ଗୋଟେ ସୁନ୍ଦର କଥା କହିଛନ୍ତି, ଅନ୍ଲେସ୍ ୱାନ୍ ଇଜ୍ ମିକ୍ ଆଣ୍ଡ ହମ୍ବଲ ଟୁ ମେକ୍ ପ୍ରୋଗ୍ରେସ୍ ଇନ୍ ସ୍ପିରିଚୁଆଲ ଲାଇଫ୍ ଇଜ୍ ଭେରି ଡିଫିକଲ୍ଟ। ଦେଖନ୍ତୁ ପ୍ରଭୁପଦ କ'ଣ କହିଲେ, ଅନ୍ଲେସ୍ ୱାନ୍ ଇଜ୍ ମିକ୍ ଆଣ୍ଡ ହମ୍ବଲ, ଯଦି ଜଣେ ଦୈନ୍ୟ ଆଉ କ'ଣ ଶାନ୍ତ ସ୍ୱଭାବ ବିଶିଷ୍ଟ ଦୈନ୍ୟ ବିଶିଷ୍ଟ ନ ହୁଏ, ଟୁ ମେକ୍ ପ୍ରୋଗ୍ରେସ୍ ଇନ୍ ସ୍ପିରିଚୁଆଲ ଲାଇଫ୍ ଇଜ୍ ଭେରି ଡିଫିକଲ୍ଟ। 7-9-8 ଆଧ୍ୟାତ୍ମିକ ଜୀବନରେ ପ୍ରଗତି କରିବା ବହୁତ କଷ୍ଟ, ବହୁତ କଷ୍ଟ। ଏ ତୃଣାନ୍ତ ବିଭାବ ଯଦି ନ ଆସିବ ଆଧ୍ୟାତ୍ମିକ ଜୀବନରେ ପ୍ରଗତି କରିବା ବହୁତ କଷ୍ଟ, ସମ୍ଭବ ନୁହଁ। ଆମେ ସେ କଥା ବାରମ୍ବାର ଶୁଣୁଛେ, ଦେଖନ୍ତୁ ଆଚାର୍ଯ୍ୟ ସେ କଥା ଲେଖିଛନ୍ତି, ଆମେ ତାଙ୍କ କଥା କହୁଛେ ନା, ଆମର କ'ଣ ଯୋଗ୍ୟତା ଅଛି ନା, ଆମେ କ'ଣ ଜାଣିଛେ ନା, ସିଦ୍ଧାନ୍ତ କ'ଣ ଆମକୁ ଜଣା, ସେମାନେ ଯାହା କହୁଛନ୍ତି ଆମେ ସବୁ କେଉଁଠୁ କେଉଁଠୁ ସଂଗ୍ରହ କରି ତାକୁ ଆଲୋଚନା କରୁଛେ। ସେ ତାଙ୍କରି କୃପାରେ ସେ ଜିନିଷ ଦେଖାଯାଉଛି, ନଚେତ୍ ଦେଖାଯିବନି। ଶାସ୍ତ୍ରରେ ସବୁ ଜିନିଷ ଥାଇପାରେ, ସିଏ ଯେଉଁଟା ଦେଖିବା ପାଇଁ ଚାହିଁବେ ସେଇଟା ଦେଖାଯିବ, ନଚେତ୍ ଦେଖାଯିବନି। ନିଜ ପ୍ରଚେଷ୍ଟାରେ ଆମର ଅନୁଭବ ଅଛି, ନିଜ ପ୍ରଚେଷ୍ଟାରେ ଖୋଜିବି 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 ଦିନ ଚାଲିଯିବ, ପାଇବନି ସେ ଜିନିଷ କେଉଁଠି ଅଛି, କିନ୍ତୁ ବେଳେବେଳେ ସେ ଜିନିଷ ସେ ହଠାତ୍ ଦେଖାଇଦେବେ। ସେମାନେ ଯାହା ଦର୍ଶନ କରୁଛନ୍ତି ଆମକୁ, ଆଚାର୍ଯ୍ୟମାନେ ପ୍ରଭୁପାଦ ଗୁରୁଦେବ ଆଚାର୍ଯ୍ୟମାନେ ଯାହା ଦେଖୁଛନ୍ତି ଆମେ ସେଇଟା ଦେଖୁଛେ, ତାଙ୍କ କଥା ଆଲୋଚନା କରୁଛେ ନା। ଅନ୍ଲେସ୍ ୱାନ୍ ଇଜ୍ ମେକ୍ ଆଣ୍ଡ ହମ୍ବଲ୍ ଟୁ ମେକ୍ ପ୍ରୋଗ୍ରେସ୍ ଇନ୍ ସ୍ପିରିଚୁଆଲ୍ ଲାଇଫ୍ ଇଜ୍ ଭେରି ଡିଫିକଲ୍ଟ। ବହୁତ କଷ୍ଟ, ବହୁତ କଷ୍ଟ, ଅସମ୍ଭବ କହିଲେ ଚଳେ। ସେଥିପାଇଁ ତୃଣାଦୟ ଭାବଟା ହେଉଛି ଏହା। ଆଚ୍ଛା, ତୃଣାଦୟ ଭାବ ରହିଲେ ଦେଖନ୍ତୁ ପ୍ରଭୁପାଦ କହିଲେ ବହୁତ କଷ୍ଟ। ଆଚ୍ଛା, ବର୍ତ୍ତମାନ ଆମେ ଆଉ ଗୋଟେ ସିଦ୍ଧାନ୍ତ ଶୁଣିବା, ସନାତନ ଗୋସ୍ୱାମୀଙ୍କ କଥା ଶ୍ରବଣ କରିବା। କାରଣ ତୃଣାଦବୀ ଭାବ ଯେଉଁଠି ଆସୁଛି ସେଠି ଯଦି ସନାତନ ଗୋସ୍ୱାମୀଙ୍କ କଥା ରୂପ ଗୋସ୍ୱାମୀଙ୍କ କଥା ଯଦି ଆମେ ଶ୍ରବଣ ନ କରୁଛେ, ତାହେଲେ ତାଙ୍କ ପାଦପଦ୍ମରେ ନିଶ୍ଚିତ ଅପରାଧ ହେବ ନା ନାହିଁ। ତାଙ୍କଠୁ ତୃଣାଦବୀ ଭାବ କାହାର ଅଛି କହିଲେ, ତାଙ୍କ କଥା ଯଦି ଶ୍ରବଣ ନ କରିବା, ତାଙ୍କ ଲୀଳା ଯଦି ଆସ୍ୱାଦନ ନ କରିବା, ତାହେଲେ ଆମେ ତାଙ୍କ ପାଖରେ ଅପରାଧୀ ହେଇଯିବା ନା। କାହିଁକି, କାରଣ ତାଙ୍କର ତୃଣାଦବୀ ଭାବରେ ଭଗବାନ କେତେ ସନ୍ତୁଷ୍ଟ ଥିଲେ ଦେଖନ୍ତୁ, ପ୍ରମାଣ ଶୁଣିବା, ଚୈତନ୍ୟ ଚତୁର୍ଥରେ ସବୁ ଅଛନ୍ତି। ତାଙ୍କର ତୃଣାଦବୀ ଭାବକୁ ନେଇକି ଭଗବାନ କେତେ ସନ୍ତୁଷ୍ଟ, ଆମେ ସେ କଥା ଶୁଣିଥିଲେ ନା। ତୃଣାଦବୀ ଭାବ ନ ରହିଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ନା। ପ୍ରମାଣ କ'ଣ, ପ୍ରମାଣ ଶୁଣିବେ। ଜୟ ଶ୍ରୀ ଶ୍ରୀ ଗୌରନିତା ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ। ଦେଖନ୍ତୁ ଏଇ ସନାତନ ଗୋସ୍ୱାମୀଙ୍କ ରୂପ ଗୋସ୍ୱାମୀଙ୍କର ଭାବ କିଭଳି କେତେ ସୁନ୍ଦର, ଆପଣ ଚୈତନ୍ୟ ଚରିତ୍ର ପଢ଼ିବେ, ଏ ଲୀଳା ବହୁତ ଜାଗାରେ ଅଛି, ଅଲଗା ଅଲଗା ସ୍ଥାନ ଅଛି, କିନ୍ତୁ କାହିଁକି ଅଛି, କେମିତି ଅଛି ଆପଣ ଦେଖିବେ। ମଧୁଲୀଳାରେ ମହାପ୍ରଭୁ ନିଜେ କହୁଛନ୍ତି, କେତେବେଳେ ମହାପ୍ରଭୁ ଯେତେବେଳେ ଯାଇଥିଲେ ବୃନ୍ଦାବନ ଯିବା ଇଏରେ ଯାଇଥିଲେ ନା, ବୃନ୍ଦାବନ ଯିବା ପାଇଁ ଯାଇକି ପହଞ୍ଚିଥିଲେ କେଉଁଠି, ରାମକେଳି। ରାମକେଳି ଯାଇଛନ୍ତି ଏବଂ ପହଞ୍ଚନ୍ତି, ସେଠି ଯାଇକି ଦୁଇ ଭାଇଙ୍କି କୃପା କରିଛନ୍ତି, ସେଇଠୁ ଫେରିଛନ୍ତି। ରାମକେଳିରୁ ଫେରିଲା ପରେ, ଫେରିଲା ପରେ ଯାଇକି ପହଞ୍ଚିଲେ ଶାନ୍ତିପୁର। ଶାନ୍ତିପୁରରେ ଦୀର୍ଘ ସମୟ ରହିଲେ, 10 ଦିନ ରହିଥିଲେ। ଶାନ୍ତିପୁର କିଏ ଯାଇଛନ୍ତି ଭକ୍ତମାନେ ହାତ ଦେଖିଲେ, ଆମର ତ ନାମଠାରୁ ସମସ୍ତେ ଯାଇଛନ୍ତି, ଆଉ କିଏ ଶାନ୍ତିପୁର ଯାଇଛନ୍ତି, ଅଦ୍ୱୈତ ଆଚାର୍ଯ୍ୟଙ୍କର ଭବନ ଦେଖିଛନ୍ତି, ଯିବା ଉଚିତ ନା। ଆଜି ବି ଅଛନ୍ତି ତାଙ୍କର ସେଠି ପିଢ଼ି, ତାଙ୍କର ତାଙ୍କର କେତେ ମୁଁ ପଚାରୁଥିଲି, ତାଙ୍କର ସେ ଯେଉଁ ଅଛନ୍ତି ମାନେ 13th generation, 13ତମ ଜେନେରେସନ୍ ଏବେ ଅଛନ୍ତି, ଯିଏ ଅଛନ୍ତି ତାଙ୍କ ସହିତ ମୁଁ ମିଶିଥିଲି, ବହୁତ ବଢ଼ିଆ ଏଇ ଭାବ ତାଙ୍କର, ତୃଣାଦବୀ ଭାବ। ଯେତିକି ସମୟ ତାଙ୍କ ସହିତ ଆଲୋଚନା କଲି, ଆମେ ଯେଉଁ ଯାଇଥିଲେ ମୁଁ ଗାଡ଼ିରେ ଯାଇଥିଲି, ସେ ସମୟରେ ମୁଁ ତାଙ୍କ ସହିତ ମିଶିଥିଲି, ସେ 13ତମ ଜେନେରେସନ୍, ବହୁତ ସୁନ୍ଦର, ଅତି ନମ୍ର। ମହାପୁରୁ ଆସି ସେଠି ଥିଲେ 10 ଦିନ, ମହାପୁରୁଷ ସେଠାରେ ଆସି 10 ଦିନ ଯେଉଁ ଅଛନ୍ତି, ସେ ସମୟରେ ରଘୁନାଥ ଦାସ ଗୋସ୍ୱାମୀ ସିଏ ତ ଚାହୁଁଛନ୍ତି ଘର ଛାଡ଼ିବା ପାଇଁ, ସିଏ ଯେତେବେଳେ ଶୁଣିଲେ ମହାପୁରୁ ଆସିଛନ୍ତି ସେଠିକି, ରଘୁନାଥ ଦାସ ଗୋସ୍ୱାମୀ ସେଇଠୁ ଆସିକି ମିଶିଥିଲେ ତାଙ୍କ ସହିତ ମହାପୁରୁଙ୍କ ସହିତ ରଘୁନାଥ ଦାସ ଗୋସ୍ୱାମୀ ସେଇ ସମୟରେ ଯେଉଁ ମିଶିଥିଲେ ସେ କ'ଣ ଅଦ୍ୱୈତ ଭବନରେ ଶାନ୍ତିପୁରରେ, ସେଇଠି ମହାପୁରୁ ତାଙ୍କୁ ଶିକ୍ଷା ଦେଇଥିଲେ। ଆମେ ଯେଉଁ ସେଦିନ ଶୁଣିଥିଲେ ମର୍କଟ ବୈରାଗ୍ୟ ନା ଦେଖ, ଏ ଯେଉଁ ଲୋକ ଦେଖାଣିଆ ସେ ଯେଉଁ ଶୁଣିଥିଲେ, ସେ ସେଇ ଶିକ୍ଷାଟା ସେଇଠି ଦେଇଥିଲେ, ସେଇଠି ଦେଇକି ତାଙ୍କୁ ପଠାଇ ଦେଇଥିଲେ, କହିଲେ ତୁମେ ଯାଅ। ତାପରେ ମହାପୁରୁ ସେଇଠୁ ଆସିଥିଲେ ଶ୍ରୀକ୍ଷେତ୍ରକୁ, ଯେତେବେଳେ ଶ୍ରୀକ୍ଷେତ୍ରକୁ ଆସି ପହଞ୍ଚନ୍ତି, ଶ୍ରୀକ୍ଷେତ୍ର ସବୁ ଭକ୍ତମାନେ ମହାପୁରୁଙ୍କୁ ପୁଣି ପାଇକି ପୁଣି ଖୁସି ହେଇଗଲେ, ମହାପୁରୁଙ୍କ ପାଇଁ ଖୁସି ହେଇଛି। କେଉଁଙ୍କ ଭକ୍ତ ସବୁ ମୁଖ୍ୟ ମୁଖ୍ୟ ଭକ୍ତ ସବୁ ଭକ୍ତମାନଙ୍କ ନାମ ଅଛି, କାଶୀ ମିଶ୍ର, ରାମାନନ୍ଦ ରାୟ, ପ୍ରଦ୍ୟୁନ ମିଶ୍ର, ସାର୍ବଭୌମ ଆଚାର୍ଯ୍ୟ, ବାଣୀନାଥ ପଟ୍ଟନାୟକ, ଶିଖି ମାଇତି, ଗଦାଧର ପଣ୍ଡିତ, ଏସବୁ ଭକ୍ତମାନେ, ଆଉ ସେତେ ବୈଷ୍ଣବ ସମସ୍ତେ ଦେଖି ବହୁତ ଖୁସି, ମହାପୁରୁଙ୍କୁ ଦେଖି ବହୁତ ଖୁସି। ମହାପୁରୁଷ ସେଇ ଭକ୍ତମାନଙ୍କୁ କ'ଣ କହୁଛନ୍ତି ଦେଖନ୍ତୁ, ମହାପୁରୁଷ ସେଇଠି ଭକ୍ତମାନେ ପଚାରି ନାହାନ୍ତି କିଛି, କିନ୍ତୁ ମହାପୁରୁ ନିଜ ତରଫରୁ କହୁଛନ୍ତି। କାହିଁ କହୁଛନ୍ତି? ଏଇ ଭାବକୁ ମହାପୁରୁ କେତେ ଭଲ ପାଆନ୍ତି ଦେଖନ୍ତୁ, ଏଇ ପଏଣ୍ଟରେ ଆମେ ଏଇଟା ଆଲୋଚନା କରୁଛେ, ତୃଣାଧପୀ ଭାବକୁ ମହାପୁରୁ କେତେ ଭଲ ପାଆନ୍ତି, ମହାପୁରୁ ନିଜ ମୁଖରେ କହୁଛନ୍ତି। କ'ଣ କହୁଛନ୍ତି ଦେଖନ୍ତୁ, ଦୁଇ ଭାଇ ଭକ୍ତ ରାଜ କୃଷ୍ଣ କୃପା ପାତ୍ର, ଦୁଇ ଭାଇ ଭକ୍ତ ରାଜ କୃଷ୍ଣ କୃପା ପାତ୍ର, ବ୍ୟବହାରେ ରାଜମନ୍ତ୍ରୀ ହୟ ରାଜପାତ୍ର, ବ୍ୟବହାରେ ହୟ ରାଜପାତ୍ର, ବିଦ୍ୟା ଭକ୍ତି ବୁଦ୍ଧି ବଳେ ପରମ ପ୍ରବୀଣ, ବିଦ୍ୟା ଭକ୍ତି ବୁଦ୍ଧି ବଳେ ପରମ ପ୍ରବୀଣ, ତବୁ ଆପନକେ ମାନେ ତୃଣ ହୋଇତେ ହୀନ, ତବୁ ଆପନକେ ମାନେ ତୃଣ ହୋଇତେ ହୀନ। ଦେଖନ୍ତୁ, ତୃଣାଦପୀ ଭାବକୁ ମହାପୁରୁ ନିଜ ମୁଖରେ କହୁଛନ୍ତି, କାହାର? ସେ ଦୁଇଜଣ ଭାଇ, ଦୁଇ ଭାଇ କଥା କହୁଛନ୍ତି, କୁହନ୍ତୁ ଭାଇ ରୂପ ସନାତନ କହୁଛନ୍ତି, ଦୁଇ ଭାଇ ଭକ୍ତରାଜ କୃଷ୍ଣ କୃପା ପାତ୍ର, ଦୁଇ ଭାଇ ହେଉଛନ୍ତି ଭକ୍ତରାଜ ଶ୍ରେଷ୍ଠ ଭକ୍ତ, କୃଷ୍ଣ କୃପା ପାତ୍ର, କୃଷ୍ଣଙ୍କର କୃପାର ପାତ୍ର ସେମାନେ, ବ୍ୟବହାରେ ରାଜମନ୍ତ୍ରୀ ହୟ ରାଜପାତ୍ର, ବ୍ୟବହାରେ ସେମାନେ କ'ଣ କାର୍ଯ୍ୟ କରୁଛନ୍ତି? ରାଜମନ୍ତ୍ରୀ, ରାଜାଙ୍କର ମନ୍ତ୍ରୀ, ଆଉ ମନ୍ତ୍ରୀମାନେ ତ ତାଙ୍କର ତ ଯୋଗ୍ୟତା ଅଛି ନା, ରାଜପାତ୍ର, ରାଜାଙ୍କର ମନ୍ତ୍ରୀ, ରାଜକାର୍ଯ୍ୟ ସେମାନେ ଅଛନ୍ତି ଏଭଳି, ଆଉ ଉଭୟ ପରମ ପ୍ରବୀଣ, ପରମ ପ୍ରବୀଣ କେଉଁ କେଉଁ ସ୍ଥିତିରେ ପରମ ପ୍ରବୀଣ? ବିଦ୍ୟା ଭକ୍ତି ବୁଦ୍ଧି ବଳେ, ବିଦ୍ୟାରେ ପ୍ରବୀଣ, ଭକ୍ତିରେ ପ୍ରବୀଣ, ବୁଦ୍ଧିରେ ପ୍ରବୀଣ, ବଳରେ ପ୍ରବୀଣ, ଖାଲି ପ୍ରବୀଣ ନାହିଁ ପରମ ପ୍ରବୀଣ। ଏହାକୁ ବର୍ଣ୍ଣନା କଲେ ତ ଆହୁରି ବହୁତ ବିସ୍ତାର ପ୍ରସଙ୍ଗ ହୋଇଯିବ, କେମିତି ସେ ଦୁଇ ଭାଇ ବିଦ୍ୟାରେ ପ୍ରବୀଣ, କେମିତି ସେ ଦୁଇ ଭାଇ ଭକ୍ତିରେ ପ୍ରବୀଣ, କେମିତି ବୁଦ୍ଧିରେ ପ୍ରବୀଣ, କେମିତି ବଳରେ ପ୍ରବୀଣ, ତାକୁ କହିଲେ ଆହୁରି ବିସ୍ତାର ବର୍ଣ୍ଣନା ହେବ, ମୁଁ ତାକୁ କହିବା ପାଇଁ ଯାଉନି। କିନ୍ତୁ ମହାପ୍ରଭୁ କ'ଣ କହୁଛନ୍ତି, ମହାପ୍ରଭୁ କେଉଁ ଭାବରେ ତାଙ୍କ ଉପରେ ପ୍ରସନ୍ନ ଥିଲେ, ଏଇଟା ଆମର ଆଲୋଚ୍ୟ ବିଷୟ। ସେମାନେ ଏଥିରେ ପରମ ପ୍ରବୀଣ ଥାଇ ମଧ୍ୟ କ'ଣ ଥିଲେ, ତବୁ ଆପନାକେ ମାନେ ତୃଣ ହୋଇତେ ହୀନ, ଏଭଳି ପରମ ପ୍ରବୀଣ ଥାଇ ମଧ୍ୟ ସେମାନେ ନିଜକୁ ତୃଣ ଠାରୁ ହୀନ ବୋଲି ବିଚାର କରୁଥିଲେ। ପୁରୀର ସବୁ ଭକ୍ତ, ଶ୍ରୀକ୍ଷେତ୍ର ସବୁ ଭକ୍ତମାନଙ୍କୁ ମହାପ୍ରଭୁ ନିଜ ମୁଖରେ ଏଇଟା କହୁଛନ୍ତି, ତାମାନେ ଯିଏ ତୃଣାଦପୀ ଭାବଟା ରଖେ, ଭଗବାନ ତାଙ୍କ ଉପରେ କେତେ ପ୍ରସନ୍ନ ହୁଅନ୍ତି ଦେଖନ୍ତୁ, କେତେ ପ୍ରସନ୍ନ ହେଇଛନ୍ତି ଏଇ ଲୀଳାରୁ ଆପଣ ବୁଝିପାରିବେ। ଏଇଠି ଖାଲି କହୁଛନ୍ତି, ଖାଲି କହିନାହାନ୍ତି, ତାପରେ କ'ଣ କ'ଣ ହେବ ଶୁଣିବେ ଲୀଳାରେ। ଆଚ୍ଛା, ତାପରେ କ'ଣ କହୁଛନ୍ତି,
ତାର ଦୈନ୍ୟ ଦେଖି ଶୁନି ପାଷାଣ ବିଦରେ, ତାର ଦୈନ୍ୟ ଦେଖି ଶୁନି পাষাণ বেদরে আমি তুষ্ট হয়া তবে কহিল তাহারে, আমি তুষ্ট হয়া তবে কহিল তাহারে, উত্তম হয়াহীন করি মানহ আপনারে, উত্তম হয়াহীন করি মানহ আপনারে, অচিরে করিবে কৃষ্ণ তোমারে উধারে, অচিরে করিবে কৃষ্ণ তোমারে উধারে।
মহাপ্রভু কেমন প্রসন্ন আছে, সে স্বয়ং কৃষ্ণ কিন্তু কোন কৌছেন দেখুন, স্বয়ং কৃষ্ণ কৌছেন তার দৈন্য দেখি শুনি পাষাণ বিদরে, তাঁকর দৈন্য দেখিকি আউ শুনিকি, তাঁক দৈন্য ভাবক যদি দেখিব আউ দৈন্য ভাব যদি কি শুনিব, তাহলে সে যেত বড় পাষাণ হৃদয় বিশিষ্ট হলে তরলি যাব, এতে দৈন্য প্রণাদ বিবাহ। আমি তুষ্ট হইয়া তবে কহিল তাহারে। আচ্ছা আপনার গোটে সাধারণ কথা বিচার করতু, পুরীর ভক্ত মানে শ্রীক্ষেত্র ভক্ত মানে কোণ জাঁথিলে না রূপ সনাতন কি অছন্তি, দবির খাস সাকর মলি কি অছন্তি, জাঁথিলে না জাঁথিলে, মহাপুরুটা কউছন্তি কাহি কউছন্তি, আরে সাধারণ আমি যদি জন বিষয়ে কহিবা আমি তা উপরে প্রসন্ন থিলে তো তা কথাটা গ্লোরিফাই করিবা, তা গুণটা আমি কীর্তন করছে, জন উপরে প্রসন্ন থিলে তো না নাই, আমি যাহা উপরে প্রসন্ন আমি যাহা ভালো পাউছে তার গুণ কীর্তন করিবা না, এটা আম ক্ষেত্রে, আম ক্ষেত্রে আমি যাহাকে ভালো পাউছে তা গুণ কীর্তন করছে, ভগবান ভগবান বি যাহাকে ভালো পাউছেন তা গুণ কীর্তন করি। আচ্ছা আমি ভালো পাইবা ভগবান ভালো পাইবা কোনো সমান কি, সমান আমি ভালো পাউছে স্বার্থরু, ভগবান ভালো পাঁতি গুণরে সমর্পণ ভাবরে, তেমন ভগবান ভালো পাইকি পুঁ ভগবান ভালো পাউছেন পুঁ গ্লোরিফাই করছেন, তেমন তাঁকর তো কিছু যোগ্যতা আছে না, ভগবান নিজে গ্লোরিফাই করছেন কোন কৌছেন, আমি তুষ্ট হইয়া তবে কহিল তাহারে, তাঁকর যে ধন্যভাব দেখিকি যে দেখিব যে শুনিব পাষাণ বি কোণ তরলি যাব, মু তাঁক উপরে প্রসন্ন হইকি কহিলি, তুষ্ট হইকি কহিলি, কোণ কহিলি, উত্তম হইয়া হীন করি মানহ আপনারে, তুমি উত্তম হইকি মধ্যে নিজকে নিম্ন বিচার করছ, অতি হীন বিচার করছ। আচ্ছা প্রশ্ন আসে মহাপুরুষ কেমন জাঁলে উত্তম বলে, সে দুজন উত্তম বলে মহাপুরুষ কেমন জাঁলে, কোণ তার উত্তর কি কইপার, হ্যাঁ হ্যাঁ আচ্ছা তাঁর দৈন্যতা দেখি মহাপুরুষ কে উত্তম বলে আউ কোণ, তাপরে আসবে না, হ্যাঁ হ্যাঁ ঠিক আছে, হ্যাঁ সেটা আসলে সে লীলা আমি শুনবা, পূর্ব তো আসছেন কাহিঁকি এটা কুমার আমি শুনবা, কিন্তু উত্তম বলে সে কেমি জাঁলে, এই যে কহিলে বিদ্যা ভক্তি বুদ্ধি বলে পরম প্রবীণ, এটা মহাপুরুষ কেমি জাঁলে, হ্যাঁ ঠিক আছে এটা সসপেন্স রহিলা, এটা আসব সে প্রসঙ্গ আসলে এটা ক্লিয়র করা হব, সেইটি কেবল বর্তমানে শুনে থাকে মহাপুরুষ কেমি জাঁথিলে এই গুণ, গোটে তো উত্তর অছি ভগবান সব জানন্তি, এই পদ তো সব সরিলা আউ কিছু কহার নাই, ভগবান কোটা অজনা আছে নহলে সে ভগবান কাহিঁকি, ভগবান তো সব জানন্তি, এ তো ঠিক লীলা দৃষ্টিরু আমি শুনিবা কেমিতি মহাপুরুষ জানিথিলে, অর্থাৎ মহাপুরুষ রূপ সনাতনকু জানিথিলে, প্রমাণ শুনিবে লীলার আসিব। আচ্ছা এটি কোণ কৌছেন, উত্তম হইয়া হীন করি মানহ আপনারে, সে দুইজন উত্তম হয়ে মধ্যে নিজকে হীন বিচার করলে, আমি হীন বিচার করিপার উত্তম হলে কোণ তেলরামপুর, আমি যদি কোণী কারণবশ যদি আমার কিছু গোটে ভালো গুণ অছি ভালো যোগ্যতা হাসল করে দিয়েছে কে আমি প্রশংসা করতু ন করতু, আমি সেটা মুখর নিজে নিজে খালি গাই বলিবা মু এ করছি মু সে করছি সে করছি স্বাভাবিক, সে আমি আমার গুণটা এটা গোটে সত কথা, মহাভারতের সে সিদ্ধান্ত অছি কুচি সমস্ত আবশ্যক মো পাই প্রযোজ্য, মহাভারতের সে সিদ্ধান্ত অছি যে নিজ গুণকু নিজ মুখরে প্রকাশ করে সে কোণ হইতে জানিছেন সমস্তে, হ্যাঁ সে আত্মহত্যা করে সে মৃত্যুবরণ করে, ତାମାନେ ଆମେ ପ୍ରତିଦିନ କେତେଥର ମରୁଛେ ବିଚାର କରନ୍ତୁ ତ ଗତିବା କେତେଥର ଆମେ ମରୁଛେ ଏ ଦିନକୁ ଏ ମୁଁ ଏଇଟା କରିଦେଇଛି ଥରେ ମରିଲେ ଏ ମୁଁ ଏତେ ବଡ଼ ସୁନ୍ଦର କୀର୍ତ୍ତନ କରିଛି ଦୁଇଥର ମରିଲେ ମୁଁ ଏତେ ସୁନ୍ଦର ସେବା କରିଛି ତିନିଥର ମରିଲେ ମୋ ଭଳିଆ ଯୋଗ୍ୟ ସମ୍ପନ୍ନ ଯୋଗ୍ୟ ବ୍ୟକ୍ତି କିଏ ନାହାନ୍ତି ଚାରିଥର ମରିଲେ ଏ ପ୍ରତିଦିନ ତ ଆମେ ଖାଲି ମରୁଛେ ଉଠୁଛେ ମରୁଛେ ଉଠୁଛେ କ'ଣ ଆମର ଅବସ୍ଥା କହିଲେ ଆମର ପ୍ରତିଦିନ ଖାଲି ମୃତ୍ୟୁ ଚାଲିଛି ମରୁଛେ ଉଠୁଛେ ତାହେଲେ ଆମେ କ'ଣ ଭଗବାନଙ୍କର କ'ଣ ପ୍ରିୟ ହେବା କୁହନ୍ତୁ ପ୍ରତି ମୁହୂର୍ତ୍ତରେ ଆମେ ମରୁଛେ ମହାଭାରତରେ ଏଇଟା ଅଛି ନା କିନ୍ତୁ ସେମାନେ କ'ଣ ଉତ୍ତମ ହୋଇଆ ହୀନ କରି ମାନହ ଆପନାରେ ଉତ୍ତମ ହୋଇ ମଧ୍ୟ ସେମାନେ ନିଜକୁ ହୀନ ବିଚାର କରୁଥିଲେ ମହାପ୍ରଭୁ ଖୁସି ହେଉଛନ୍ତି ନା ଦେଖୁନାହାନ୍ତି ମହାପ୍ରଭୁ ଭଗବାନ ଖୁସି ହେଉଛନ୍ତି କ'ଣ କହୁଛନ୍ତି ଅଛିରେ କରିବେ କୃଷ୍ଣ ତୁମାରେ ଉଦ୍ଧାରେ ଅଛିରେ ଅତି ଶୀଘ୍ର କୃଷ୍ଣ ତୁମକୁ ଉଦ୍ଧାର କରିବେ ମୁଁ ଏଇଟା ମହାପ୍ରଭୁ କ'ଣ କହୁଛନ୍ତି ମୁଁ ଏଇଟା ସେମାନଙ୍କୁ କହିଥିଲି ହେ ଭକ୍ତମାନେ ଶୁଣ ଏଇଭଳି ଦୁଇ ଭାଇ ଥିଲେ ଯେଉଁମାନେ ହେଉଛନ୍ତି ଏଇଭଳି ଗୁଣ ସମ୍ପନ୍ନ କିନ୍ତୁ ସେମାନଙ୍କର ଯେଉଁ ହୀନ ଗୁଣକୁ ହୀନ ଭାବକୁ ଜୟ ଶ୍ରୀ ଶ୍ରୀ ଗୋନିତା ଶ୍ରୀ ଶ୍ରୀ କୃଷ୍ଣ ବଳରାମ କି ଜୟ ସେମାନଙ୍କର ଯେଉଁ ଏଇ ଯେଉଁ ହୀନ ବିଚାର ନିଜକୁ ହୀନ ଏଇ ଯେଉଁ ଦୈନ୍ୟ ବିଚାର ଏଇଟା ଶୁଣିକି ମୁଁ ତାଙ୍କୁ ଏଇଭଳି କହିଥିଲି ବୋଲି ମହାପ୍ରଭୁ କହୁଛନ୍ତି ସେଇ ପୟାରରେ ପ୍ରଭୁପାଦ ମହାରାଜ କ'ଣ ଲେଖିଛନ୍ତି ଶୁଣନ୍ତୁ ଗତକାଲି ଆମେ ଯାହା ଶୁଣିଥିଲେ ଏଇଟା ସ୍ପଷ୍ଟ ଅଛି ପ୍ରଭୁପାଦ କହୁଛନ୍ତି ତାର ପର୍ପଟ୍ଟା ଦେଖିପାରିବେ ଅମୃତେଶ୍ୱର ପ୍ରଭୁ ସଚ୍ ଆର୍ ଦ କ୍ୱାଲିଫିକେସନ୍ସ ଅଫ୍ ଏ ପ୍ୟୋର୍ ଡିଭୋଟି ଇଏ ହେଉଛି ଗୋଟେ ଶୁଦ୍ଧ ମାନେ ଶୁଦ୍ଧ ଭକ୍ତମାନଙ୍କର ଏଇଟା ହେଉଛି ଯୋଗ୍ୟତା ମେଟେରିଆଲି ୱାନ୍ ମେ ଭେରି ଅପୁଲେଣ୍ଟ ଏକ୍ସପିରିଏନ୍ସଡ୍ ଇନ୍ଫ୍ଲୁଏନ୍ସିଆଲ୍ ଆଣ୍ଡ ଏଜୁକେଟେଡ୍ ବଟ୍ ଇଫ୍ ୱାନ୍ ଷ୍ଟିଲ୍ ଥିଙ୍ଗ୍ସ ହିମ୍ସେଲ୍ଫ ଲୋୟର୍ ଦେନ୍ ଷ୍ଟ୍ର ଇନ୍ ଦ ଷ୍ଟ୍ରିଟ୍ ୱାନ୍ ଆଟ୍ରାକ୍ଟସ୍ ଦ ଆଟେନ୍ସନ୍ ଅଫ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ ଅର୍ ଲର୍ଡ ଶ୍ରୀକୃଷ୍ଣ ଲେଖିଛନ୍ତି ନାହିଁ ସେତେବେଳେ ଜଣେ ଯାଇକି ଭଗବାନଙ୍କର କୃପାକୁ ଆଟେନ୍ସନ୍ ତାଙ୍କର କ'ଣ ଦୃଷ୍ଟିକୁ ଆସିବ ଦୃଷ୍ଟି ଆକର୍ଷଣ କରିବ ମାନେ ଭଗବାନଙ୍କ ଦୃଷ୍ଟିକୁ ସେ ଆକର୍ଷିତ କରିପାରେ ନିଜ ଆଡ଼କୁ ସବୁ ଯୋଗ୍ୟତା ଥାଇପାରେ ଏଇଟା ହେଉଛି ଭକ୍ତଙ୍କ ପାଖରେ ଏଇଟା ହେଉଛି କ'ଣ ଏଇଟା ହେଉଛି ଶୋଭନୀୟ ଭକ୍ତଙ୍କର ଏଇଟା ହେଉଛି ଯୋଗ୍ୟତା ଶୁଦ୍ଧ ଭକ୍ତଙ୍କର ଏଇଟା ହେଉଛି ଯୋଗ୍ୟତା ଲକ୍ଷଣ ସେମାନେ ଭୌତିକ ଦୃଷ୍ଟିରୁ ସେମାନେ ବହୁତ କିଛି ଐଶ୍ୱର୍ଯ୍ୟଶାଳୀ ହୋଇଥାଇପାରନ୍ତି ଅପୁଲେଣ୍ଟ ଏକ୍ସପିରିଏନ୍ସରେ ବହୁତ ଅଭିଜ୍ଞ ବ୍ୟକ୍ତି ହୋଇପାରନ୍ତି ଇନ୍ଫ୍ଲୁଏନ୍ସିଆଲ୍ ମାନେ କ'ଣ ବହୁତ ବଡ଼ ପ୍ରଭାବଶାଳୀ ବ୍ୟକ୍ତି ହୋଇପାରନ୍ତି ଏବଂ ଏଜୁକେଟେଡ୍ ବହୁତ ଶିକ୍ଷିତ ହୋଇପାରନ୍ତି ବଟ୍ ଇଫ୍ ୱାନ୍ ଷ୍ଟିଲ୍ ଥିଙ୍ଗ୍ସ ହିମ୍ସେଲ୍ଫ ଲୋୟର୍ ଦେନ୍ ଷ୍ଟ୍ର ଇନ୍ ଦ ଷ୍ଟ୍ରିଟ୍ ପ୍ରଭାବ ଠିକ୍ ସେ କଥା ତୃଣଠୁ ଆହୁରି ହୀନ ବୋଲି ସେ ବିଚାର କରନ୍ତି ଯଦି ତେବେ ୱାନ୍ ଆଟ୍ରାକ୍ଟସ୍ ଦ ଆଟେନ୍ସନ୍ ଅଫ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ ତେବେ ସିଏ ମହାପ୍ରଭୁଙ୍କର କ'ଣ ଦୃଷ୍ଟିକୁ ଆସିବ ବା ଦୃଷ୍ଟିକୁ ଆକର୍ଷଣ କରିପାରିବ ଭଗବାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିବ ମହାପ୍ରଭୁ ଅର୍ ଲର୍ଡ ଶ୍ରୀକୃଷ୍ଣ ପ୍ରଭୁପାଦ ଲେଖୁଛନ୍ତି ସେଇଠି ପ୍ରଭୁପାଦ ଉଦାହରଣ ଦେଇଛନ୍ତି କାହାର ପ୍ରଭୁପାଦ ସେଇଠି ପୁଣି ଉଦାହରଣ ଦେଉଛନ୍ତି ଭକ୍ତଙ୍କର କେଉଁ ଭକ୍ତଙ୍କର ପ୍ରତାପ ରୁଦ୍ରଙ୍କର ରାଜା ପ୍ରତାପ ରୁଦ୍ର ରାଜା ପ୍ରତାପ ରୁଦ୍ର ଏତେ ବଡ଼ ଭକ୍ତ ରାଜା ନା ବହୁତ ବଡ଼ ରାଜା କିନ୍ତୁ ମହାପ୍ରଭୁ ତାଙ୍କ ଉପରେ ପ୍ରସନ୍ନ ହୋଇଯାଇଥିଲେ କାହିଁକି ଏହି ତୃଣାଦବୀ ଭାବରେ କ'ଣ ପାଇଁ ରଥଯାତ୍ରା ଆଗକୁ ଆସୁଛି ନା ରଥଯାତ୍ରାରେ ରାଜା କ'ଣ କରନ୍ତି ସମାର୍ଜନୀ ଧରିକି ସେବା କରନ୍ତି ଝାଡ଼ୁ ମାରନ୍ତି ଆଉ ଗୋଟେ ସାଧାରଣ ଦୃଷ୍ଟି ଯଦି ବିଚାର କରେ ଝାଡ଼ୁ ମାରିବାଟା ଗୋଟେ କ'ଣ ଅତି ନିମ୍ନ କାର୍ଯ୍ୟ ନା ଭଗବାନଙ୍କ ସେବା ଦୃଷ୍ଟିରୁ ଠିକ୍ ଅଛି ଭଗବାନଙ୍କ ସେବା ତ ସବୁ ସେବା କିନ୍ତୁ ଗୋଟେ ଝାଡ଼ୁ ମାରିବା ଏଇଟା ଗୋଟେ ଅତି ସାଧାରଣ କାର୍ଯ୍ୟ ପୁଣି ରାଜା ରାଜା ଏଭଳି ନିମ୍ନ କାର୍ଯ୍ୟ କରୁଛନ୍ତି ଭଗବାନ ଏଥିରେ ଖୁସି ହୁଅନ୍ତି ଆଉ ଭଗବାନ ପାଇଁ ତ ସବୁ ସେବା ହେଉଛି ଦିବ୍ୟ ଭଗବାନଙ୍କର ତ ସବୁ ସବୁ ତ ସେବା ଭଗବାନଙ୍କ ସେବା ସେଠି ଆମେ ଯେତେବେଳେ ଯାଇଥିଲୁ ମନେ ପଡ଼ିଲା ହଠାତ୍ ଆଗ୍ରାରେ ଆମର ଯେଉଁ ଇସ୍କନ୍ ହେଇଛି ବୃନ୍ଦାବନର ଏକ୍ସଟେନ୍ସନ୍ ସେଣ୍ଟର ଆଗ୍ରାରେ ସେ ସମୟରେ ଖୋଲିଥିଲା ନୂଆରେ ସେ ସମୟରେ ଜଗନ୍ନାଥ ବଳଦେବ ସୁଭଦ୍ରା ପୁରୀରୁ ନିହାଇକି ଯାଇଥିଲେ ଆମେ ନେଇକି ଯାଇଥିଲୁ ମୁଁ ଯାଇଥିଲି ଆଉ କିଏ ଯାଇଥିଲେ ଯାଇଥିଲୁ ତରଣପୁର ଯାଇଥିଲ ଆଚ୍ଛା ଟ୍ରେନ୍ରେ ଯାଇଥିଲେ ମନେ ଅଛି ତ ଆମେ ଯାଇଥିଲୁ ପୁରୀରୁ ଜଗନ୍ନାଥ ବଳଦେବ ସୁଭଦ୍ରା ନେଇକି ଯାଇଥିଲୁ ଆମର ମାଖନଚୋରପୁରରୁ ଆସିଥିଲେ ନେଇକି ଯାଇଥିଲୁ ସେଇଠି ପହଞ୍ଚିଲା ପରେ ସେଇଠି ଜଗନ୍ନାଥ ବଳଦେବ ସୁଭଦ୍ରା ରହିଲେ ତାପରେ ସେଠି ରଥଯାତ୍ରା ହେଇଥିଲା ଥିଲ କି ହଁ ରଥଯାତ୍ରା ସମୟରେ ଆମେ ଦେଖିକି ଆସ ନାଇଁ ପ୍ରଚାର କରିବା ପାଇଁ ତ ବସ୍ରେ ଯାଇଥିଲେ, କିନ୍ତୁ ହଁ ରଥଯାତ୍ରା ସମୟରେ ଆମେ ପ୍ରଚାର କରିବା ପାଇଁ ଯାଇଥିଲେ, ହଁ ସେ ଜଗନ୍ନାଥଙ୍କୁ ଆମେ ନେଇକି ଯାଇଥିଲୁ ଟ୍ରେନ୍ରେ, ତା'ପରେ ପ୍ରଚାର କରିବା ପାଇଁ ଆମେ ସେଠି ଯାଇଥିଲୁ, ସେ ସେଣ୍ଟର୍ରେ ଥିଲୁ, ସେ ସମୟରେ ରଥଯାତ୍ରା ହେଇଥିଲା ସେଇଠି, ସେ ସମୟରେ ତ ସବୁ ସଂକୀର୍ତ୍ତନ ଭକ୍ତମାନେ ସମସ୍ତେ ଥିଲେ, ନୂଆ ଭକ୍ତମାନେ ନଥିଲେ, ପୁରୁଣା ଭକ୍ତ ବାବା ତ ଅଛନ୍ତି ଆମର, ଯାଇଥିଲୁ କି ଗତିପ୍ରଭୁ ଯାଇଥିଲ ନା, ସେ ତ ନାମହଟରେ ଥିଲେ, ତରୁଣପ୍ରଭୁ ଥିଲେ, ତ ସେ ସମୟରେ ତାଙ୍କର ରଥଯାତ୍ରା ଯାହା ହେଇଥିଲା ସେ ସମୟରେ ଆମେ ଦେଖିକି ଆଶ୍ଚର୍ଯ୍ୟ, ବହୁତ ସବୁ ମାରୁଆଡ଼ି ଲୋକମାନେ, ବଡ଼ ବଡ଼ ସବୁ ଲୋକମାନେ, ଧନୀ ଲୋକମାନେ ସେମାନେ କ'ଣ କରନ୍ତି, ଝାଡ଼ୁ ଝାଡ଼ୁ ଧରିକି ଆସି ରାସ୍ତା ସଫା କରନ୍ତି, ରଥ ଉପରେ ତ ସବୁ ସୁଯୋଗ ମିଳିବ ନା ସମସ୍ତଙ୍କୁ, ସେ ତ ସବୁ ଯାହା ତ ବିତରଣ କରୁଥାନ୍ତି ପ୍ରସାଦ ଡ୍ରିଙ୍କସ ଜୁସ୍ ଫୁସ୍ ଏସବୁ, ସେ ତ ଅଲଗା କଥା, କିନ୍ତୁ ସେମାନେ ସବୁ ଝାଡ଼ୁ ମାରୁଥାନ୍ତି ରାସ୍ତା, ମନେ ଅଛି ଝାଡ଼ୁ ସଫା କରୁଥାନ୍ତି, ମୁଁ ସେଠି ବିଚାର କଲି ଆଚ୍ଛା ଏମାନେ ଏଇଟା ଜାଣିଲେ କେମିତି, ଏ ଝାଡ଼ୁ ମରା ହେବ ଜଗନ୍ନାଥ ଆସିଲା ବେଳେ ଝାଡ଼ୁ ମରା ହେବ ଏଇଟା ଜାଣିଲେ କେମିତି, ଏଇଟା ଜଣେଇଛି କିଏ, ଜଣେଇଛନ୍ତି ପ୍ରତାପ ରୁଦ୍ର ଆମ ଗଜପତି ମହାରାଜ, ଗଜପତି ମହାରାଜଙ୍କୁ ସେଇଟା ଅଛି ନା ପରମ୍ପରାଟା, ତେଣୁ ରାଜା ଏଠି କ'ଣ ଭଗବାନଙ୍କର ସେବାରେ ଲାଗିଛନ୍ତି, ତେଣୁ ସମସ୍ତେ ସେଇଟା ଅନୁକରଣ କରିଛନ୍ତି, ଯଦିଓ ରଥ ଉପରେ ତ ସୁଯୋଗ ନାହିଁ, ରଥ ଯେଉଁ ରାସ୍ତାରେ ଯାଉଛି ସେଇଟା ସଫା କରନ୍ତି, ମହାପ୍ରଭୁ ସେଥିପାଇଁ ଖୁସି ହେଇଥିଲେ ପ୍ରତାପ ରୁଦ୍ରଙ୍କ ଉପରେ। ଆଉ ଏଠି ଦେଖନ୍ତୁ ଏଠି ସେ କଥା ହିଁ କହୁଛନ୍ତି ପ୍ରଭୁବା, ସେ କଥା ହିଁ କହିଲେ, ସେତେବେଳେ ଜଣେ ମହାପ୍ରଭୁଙ୍କର କୃପାକୁ ଆକର୍ଷିତ କରେ, ଭଗବାନ ଶ୍ରୀକୃଷ୍ଣଙ୍କର କୃପାକୁ ସେ ଆକର୍ଷିତ କରିପାରେ, ଏଇ ଦୈନ୍ୟ ଭାବରେ ନଚେତ ହେବନି ପ୍ରଭୁବାଦ ଏ କଥା ହିଁ କହିଛନ୍ତି। ଆଉ କ'ଣ କହିଛନ୍ତି ଦେଖନ୍ତୁ ପ୍ରଭୁବାଦ, ଆକର୍ଡିଂ ଟୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଇନଷ୍ଟ୍ରକ୍ସନ୍, ଏ ଡିଭୋଟି ସୁଡ୍ ନେଭର ବି ପଫ୍ଡ ଅପ୍ ବାଇ ମେଟେରିଆଲ ପାୱାର। ମହାପ୍ରଭୁଙ୍କ ନିର୍ଦ୍ଦେଶ ହେଉଛି, ମହାପ୍ରଭୁଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ଭକ୍ତ କେବେ ବି ଅହଂକାରୀ ହେବା ଉଚିତ ନୁହଁ, କେବେ ବି ଅଭିମାନୀ ହେବା ଉଚିତ ନୁହଁ, ଏଇଟା ହେଉଛି ମହାପ୍ରଭୁଙ୍କ ଶିକ୍ଷା। ଦେଖୁନାହାନ୍ତି ଶିକ୍ଷା ତ ଟ୍ରଇଲା ଆଉ ତୃଣାନ୍ତ ବିଶ୍ୱ ନିଶାନ, ଏଇଟା ହେଉଛି ମହାପ୍ରଭୁଙ୍କ ଶିକ୍ଷା। ପ୍ରଭୁବା ଲେଖିଲେ, ହି ସୁଡ୍ ନୋ ଦ ମେଟେରିଆଲ ପାୱାର ଇଜ୍ ଦ ରେଜଲ୍ଟ ଅଫ୍ ୱାନ୍ସ ପାଷ୍ଟ ଗୁଡ୍ ଆକ୍ଟିଭିଟିଜ୍ ଆଣ୍ଡ ଇଜ୍ କନ୍ସିକ୍ୱେଣ୍ଟଲି ଟ୍ରାନ୍ସିଏଣ୍ଟ। ସେ ଜାଣିବା ଉଚିତ ଯେ ମେଟେରିଆଲ ପାୱାର, ଯେଉଁ ଭୌତିକ ଶକ୍ତି ଯୋଗ୍ୟତା ଯାହା କିଛି ସେ ପାଇଛି, ଇଜ୍ ଦ ରେଜଲ୍ଟ ଅଫ୍ ୱାନ୍ସ ପାଷ୍ଟ ଗୁଡ୍ ଆକ୍ଟିଭିଟିଜ୍, ଦ୍ୟାଟ୍ ଇଜ୍ କର୍ମ, ପ୍ରିଭିୟସ୍ କର୍ମ, ପୂର୍ବର ସବୁ କର୍ମର ଏଇଟା ହେଉଛି କ'ଣ, ଭଲ କର୍ମ, ଗୁଡ୍ ଆକ୍ଟିଭିଟିଜ୍, ପୁଣ୍ୟ କର୍ମର ଏଇଟା ହେଉଛି ଫଳ, ତେଣୁ ଭକ୍ତ ଏଥିରେ କେବେ ଉତ୍ଫୁଲ୍ଲିତ ହେଇଯାଏ ନା, ହଁ ମୋତେ ଏଇଟା ମିଳିଯାଇଛି, ସେ ବଡ଼ ବୋଲି ବିଚାର କରେ ନା, ପୁଣ୍ୟ ଫଳ ସହିତ ସେଇଟା ମିଳିଛି, ଯେମିତି ଭକ୍ତମାନେ ଦେଖୁନାହାନ୍ତି କ'ଣ ସବୁ ଭକ୍ତଙ୍କର ସ୍ଥିତି ସମାନ କି, ଭକ୍ତମାନେ ଯେଉଁ ଅଛନ୍ତି ଭକ୍ତ ସମାଜ, ଗୃହସ୍ଥ ହୁଅନ୍ତୁ, ବ୍ରହ୍ମଚାରୀ ହୁଅନ୍ତୁ, ଯିଏ ହୁଅନ୍ତୁ, ସମସ୍ତଙ୍କ ସ୍ଥିତି ସମାନ। ଭକ୍ତି ଦୃଷ୍ଟିରୁ ତ ଠିକ ସେ କଥା ଆମେ ଆଲୋଚନା କରୁନେ, ଭୌତିକତା ମାନେ ଯେଉଁ ପୂର୍ବରୁ ଯେଉଁ ପୁଣ୍ୟ ଦୃଷ୍ଟିରୁ ଭକ୍ତ ଦେଖିବେ, ଭକ୍ତ ବି ଅଛନ୍ତି ବହୁତ କ୍ୱାଲିଫାଇଡ଼୍ ଅଛନ୍ତି, ଭକ୍ତ ଅଛନ୍ତି ପୁଣି ଏତେ କ୍ୱାଲିଫାଇଡ଼୍ ନୁହଁ, ଭକ୍ତ ଅଛନ୍ତି ହୃଷ୍ଟପୃଷ୍ଟ ଅଛନ୍ତି, ଭକ୍ତ ଅଛନ୍ତି ପତଳା ଅଛନ୍ତି ନା ନାହିଁ, ଭକ୍ତ ଅଛନ୍ତି ଦେଖୁନାହାନ୍ତି, ଭକ୍ତ ଭିତରେ ଭକ୍ତ ଅଛନ୍ତି କଳା ଅଛନ୍ତି, ଭକ୍ତ ଅଛନ୍ତି ଗୋରା ଅଛନ୍ତି, ଭକ୍ତ ଅଛନ୍ତି ସୁନ୍ଦର ଅଛନ୍ତି, ଭକ୍ତ ଅଛନ୍ତି ଅସୁନ୍ଦର ଅଛନ୍ତି। ତ ଭକ୍ତି ମାର୍ଗକୁ ଆସିଛନ୍ତି ଠିକ୍ ଅଛି, କିନ୍ତୁ ସେଇ ଯେଉଁ ସ୍ଥିତିଟା ସ୍ଥିତି ଯେଉଁ ପାଇଛନ୍ତି ଏଇଟା କ'ଣ ପୂର୍ବର ଫଳ ନା, ତାହେଲେ ଯଦି କୌଣସି ବ୍ୟକ୍ତି ଯଦି ପୂର୍ବର ଫଳ ବଶତଃ କିଛି ଗୋଟେ ପାୱାର ପାଇଯାଇଛି, ଯୋଗ୍ୟତା ଅର୍ଜନ କରିଛି, ତାହେଲେ ସେ ସେଥିରେ ଅଭିମାନୀ ହେବା ଉଚିତ, ଏଇଟା ପ୍ରଭୁବାଦ ସେ କଥା ହିଁ କହୁଛନ୍ତି। ହି ସୁଡ୍ ନୋ ଦ ମେଟେରିଆଲ ପାୱାର ଇଜ୍ ଦ ରେଜଲ୍ଟ ଅଫ୍ ୱାନ୍ସ ପାଷ୍ଟ ଗୁଡ୍ ଆକ୍ଟିଭିଟିଜ୍ ଆଣ୍ଡ ଇଜ୍ କନ୍ସିକ୍ୱେଣ୍ଟଲି ଟ୍ରାନ୍ସିଏଣ୍ଟ, ଟ୍ରାନ୍ସିଏଣ୍ଟ ନା କ'ଣ, ଅର୍ଥାତ୍ ଫଳସ୍ୱରୂପ ସେ ବୁଝିନବ ଯେ ଏଇଟା ହେଉଛି କ୍ଷଣସ୍ଥାୟୀ, ଏଇଟା ରହିବନି ସବୁଦିନ, କାହିଁକି ଆମେ ଯେତିକି ପୁଣ୍ୟ କରିଛେ ସେ ପୁଣ୍ୟଟା ମିଳୁଛି ନା, ବର୍ତ୍ତମାନ ପୁଣ୍ୟଟା ସରିଲେ, ପୁଣ୍ୟ ସରିଲେ ଗଲା, ଭକ୍ତର ଭକ୍ତିର ଫଳ ତ ଅଛି କିନ୍ତୁ ପୁଣ୍ୟ ଫଳ କଥା ପଡ଼ିଛି, ପାପ ନାହିଁ, ଭକ୍ତ ତ ପାପ ନାହିଁ, ନାମ କଲା ମାନେ ପାପ ତାର କ୍ଷୟ ହୋଇଗଲା, ନାମ କଲା ମାନେ ତାର ପାପ ଅଛି କ'ଣ, ତେଲରାମରୁ ପାପ ଅଛି, ପାପ ତ ନାହିଁ ନା, ଏକ କୃଷ୍ଣ ନାମ କରେ, ଏକ କୃଷ୍ଣ ନାମ କରେ ସର୍ବ ପାପ କ୍ଷୟ, ଗୋଟେ କୃଷ୍ଣ ନାମରେ ସବୁ ପାପ କ୍ଷୟ ହେଇଯାଉଛି, ତାହେଲେ ଯଦି ସବୁ ପାପ କ୍ଷୟ ହେଇଗଲା ତାହେଲେ ତ ସବୁ ଭକ୍ତାନ୍ତ ସମାନ ସ୍ଥିତିରେ ରହିବା କଥା, ଆଜି ଜଣେ ପ୍ରଶ୍ନ କରିଥିଲେ ସେଇଭଳି। ସବୁ ଭକ୍ତମାନେ ତ ସମାନ ସ୍ଥିତିରେ ରହିବା କଥା। ଭକ୍ତଙ୍କର ତ ପାପ ନାହିଁ, ପାପ ଫଳ ତ ନାହିଁ, ଅପରାଧର ଫଳ ଅଛି। ଯଦି ଅପରାଧର ଫଳ ତାହେଲେ ସବୁ ଭକ୍ତମାନେ ଯେଉଁ କଷ୍ଟ ଭୋଗୁଛନ୍ତି ସମାନ କଷ୍ଟ ଭୋଗିବା କଥା। ସେ ଭକ୍ତ ବହୁତ ବଢ଼ିଆ ଜିଜ୍ଞାସା କରିଛନ୍ତି, ବେଙ୍ଗଲୋରରୁ ସେ ଭକ୍ତ ଜିଜ୍ଞାସା କରିଛନ୍ତି, ଆଜି ଓଡ଼ିଆ ଭକ୍ତ ସେ ବେଙ୍ଗଲୋର ରହୁଛନ୍ତି। ସେ କହିଲେ ଭକ୍ତମାନଙ୍କର ଯଦି ପାପ ଫଳ ନାହିଁ, ପାପକର୍ମର ଫଳ ନାହିଁ, ଅପରାଧର ଫଳ ଅଛି, ତାହେଲେ ଅପରାଧ ତ ଆମେ ଦେଖୁଛୁ, ଅପରାଧ ତ ସବୁ ଅଛି, ସମାନ କ'ଣ ସମସ୍ତଙ୍କର ଅପରାଧ ଅଛି କିଛି କିଛି, ତାହେଲେ ଅପରାଧର ଫଳ ତ ସମାନ ହେବା କଥା, କିନ୍ତୁ ବ୍ୟତିକ୍ରମ କାହିଁକି ହେଉଛି? ତାର ଉତ୍ତର କ'ଣ ଦେବେ ଆପଣ କହିଲେ, କ'ଣ ଦେବେ ତାର ଉତ୍ତର? ଅପରାଧ ତ ସମସ୍ତ ଅପରାଧ ତ ଆମେ ଜାଣୁଛେ ନା। ପୁଣି ତାଙ୍କର ପ୍ରଶ୍ନ ହେଉଛି ଯେ ଯେଉଁ ନାମ କରୁଛନ୍ତି ବୈଷ୍ଣବ, ବୈଷ୍ଣବମାନଙ୍କର କର୍ମଫଳ ନାହିଁ। ଆଚ୍ଛା, ବୈଷ୍ଣବମାନଙ୍କର ଯେଉଁ କର୍ମଫଳ ନାହିଁ, ନାମ କଲା ମାନେ କର୍ମଫଳ କଟିଗଲା, ତାହେଲେ ଅପରାଧ ଯୁକ୍ତ ନାମ ଗ୍ରହଣକାରୀ ଆଉ ଶୁଦ୍ଧ ନାମ ଗ୍ରହଣକାରୀ, ଶୁଦ୍ଧ ନାମ ଯିଏ ଗ୍ରହଣ କରୁଛନ୍ତି ସେମାନେ କ'ଣ କଷ୍ଟ ଭୋଗନ୍ତିନି? ଅପରାଧ କରିଥିବା ବ୍ୟକ୍ତି, ଅପରାଧ ସହିତ ଯେଉଁମାନେ ନାମ କରୁଛନ୍ତି ସେମାନେ କ'ଣ କଷ୍ଟ ଭୋଗନ୍ତିନି? ଆପଣ ତାଙ୍କୁ ମାନେ କ'ଣ ଆପଣ କେମିତି ବୁଝେଇବେ କେମିତି? କିନ୍ତୁ ଏଇଟା ଅତି ସହଜ। ଆମେ ଭାବୁଛେ କ'ଣ କି, ସେ ଭକ୍ତ ଶୁଣି ଥାଇପାରନ୍ତି, ଆମେ ଭାବୁଛେ କ'ଣ ଅପରାଧ ଗୁଡ଼ାକ ସବୁ ସମାନ, ନା ସମାନ ନାହିଁ, ଅପରାଧ ସବୁ ମାତ୍ରା ରହିଛି। ଯେମିତି ଆମେ ଭାବୁଛେ, ଆମେ ଅପରାଧ ଶବ୍ଦରେ ବିଚାର କରୁଛେ କ'ଣ ଖାଲି ନାମ ଅପରାଧ, ଯେହେତୁ ଆମର ସେଦିନ ଆଲୋଚନା ହେଉଥିଲା ନାମ ଅପରାଧ, 10 ନାମ ଅପରାଧ ଆଲୋଚନା ହେଉଥିଲା, କିନ୍ତୁ ଅପରାଧ ବହୁତ ଅଛି ନା, ଅପରାଧର ମାତ୍ରା ବହୁତ ରହିଛି ନା, ଅପରାଧ କେତେ ପ୍ରକାର ଅପରାଧ ଅଛି। ପୁଣି ଅପରାଧ ଯେମିତି ନାମ ଅପରାଧ, ନାମ ଅପରାଧର କ'ଣ ସମସ୍ତଙ୍କର କ'ଣ ସମାନ ଅପରାଧ ନା ନାହିଁ? ତା ଭିତରେ ପୁଣି ଅଲଗା ଅଲଗା ରହୁଛି, ମାତ୍ରା ରହିଛି। ବୈଷ୍ଣବ ଅପରାଧ କ'ଣ ସବୁ ସମାନ ନା ସମାନ ନାହିଁ, ଅଲଗା ଅଲଗା ରହିଛି? ବୈଷ୍ଣବ ଅପରାଧ କେତେ ପ୍ରକାର ଅଛି? ହନ୍ତି ନିନ୍ଦନ୍ତି ବୈଦ୍ୱେଷ୍ଟି ବୈଷମାନ ନ ଅଭିନନ୍ଦନ୍ତି କ୍ରୁଧ୍ୟତି ଜାତି ନ ହର୍ଷଂ ଦର୍ଶନେ ପତନାନି ଷଟ୍। 6 ପ୍ରକାର ବୈଷ୍ଣବ ଅପରାଧ। ହନ୍ତି ହତ୍ୟା କରିବା, ହତ୍ୟା କରିବା ହେଉଛି ବୈଷ୍ଣବ ଅପରାଧ। ଆଚ୍ଛା, ଯିଏ ହତ୍ୟା କରୁଛି ସେଇଟା ବୈଷ୍ଣବ ଅପରାଧ ଲାଗିଲା, ହତ୍ୟା ନ କରି ଯିଏ ଚିନ୍ତା କରୁଛି ସେଇଟା ବି ଲାଗିବ, ଯିଏ ନିନ୍ଦା କରୁଛି ସେଇଟା ବି ବୈଷ୍ଣବ ଅପରାଧ। ଆଚ୍ଛା, ନିନ୍ଦା କ'ଣ ସବୁ ସମାନ କି? ତାର ପୁଣି ମାତ୍ରା ଅଛି। ସେ ଜିଜ୍ଞାସା କରିଥିଲେ, ଭଲ ଜାଣିବା ପାଇଁ ଜିଜ୍ଞାସା କରିଛନ୍ତି, ଯେମିତି ସଚିମାତା ଖାଲି ଚିନ୍ତା କରିଦେଲେ ନା, ଇଏ ଅଦ୍ୱୈତ ଅଦ୍ୱୈତ ନୁହେଁ ଦ୍ୱୈତ, ଚିନ୍ତା କରିଦେଲେ ତାଙ୍କର ଅପରାଧ ହେଲା ନା, ସେଥିପାଇଁ ସେ କ'ଣ ମହାପ୍ରଭୁଙ୍କ କୃପାରୁ ବଞ୍ଚିତ ହେଇଯାଇଥିଲେ। ତେଣୁ ଅପରାଧର ମାତ୍ରା ରହିଛି ନା, ଯେମିତି ଧାମ ଅପରାଧ, ହଁ ଅପରାଧଟା ଲାଗିବ, ପାପ ଲାଗିବନି, ଅପରାଧ ଲାଗିବ। ମାନସରେ ସେ ଚିନ୍ତା କରିଥିଲେ ନା, ବା କହିଥିଲେ ଯାହା ବି, ଅପରାଧ ମନରେ ଆମେ ଯାହା ଚିନ୍ତା କରୁଛୁ ଭଗବାନ ଜାଣୁଛନ୍ତି ନା, ସେଥିପାଇଁ କୌଣସି ବୈଷ୍ଣବ ପ୍ରତି ଆମେ ମନରେ ବି ଖରାପ ବିଚାର କରିବା ଉଚିତ ନୁହଁ, ବହୁତ ସତ। ସେଇଥିପାଇଁ ତ ଭକ୍ତି ମାର୍ଗଟା ବହୁତ କୁହାଯାଏ କ୍ଷୁରର ଧାର ଭଳି, କିନ୍ତୁ ସେ ଧାର ବି ଚାଲି ହେବ କେବଳ ସାଧୁଙ୍କ କୃପାରେ, ଆଉ ନିଜର ପ୍ରୟାସରେ ସମ୍ଭବ ନୁହଁ, ଗୋଡ଼ କଟିବ ହିଁ କଟିବ, ଚାଲିପାରିବାନି, କେବଳ କୃପା। ଯେମିତି ଧାମ ଅପରାଧ, ଧାମରେ କ'ଣ ସବୁ ଅପରାଧ କ'ଣ ସମାନ ନା? ଧାମର ଅପରାଧ ପୁଣି ଅଛି, ଆମର ଆଲୋଚନା ହେଇଥିଲା ଏଇ ଗତ ରାଧାକୁଣ୍ଡ କ୍ଲାସ୍ରେ, ଧାମରେ ସବୁ ଧାମ ଅପରାଧ କ'ଣ, ଶ୍ରୀପାଦ ମହାଜଙ୍କ ତିରୁଭାବ ସମୟରେ ଆମେ ଯାଇଥିଲୁ, ସେଠି ଆଲୋଚନା ହେଇଥିଲା। ଯେହେତୁ ଗୋଟେ କଥାରେ ଅଛି, କଥା ନାହିଁ ଶ୍ଲୋକ ଅଛି, ଅନ୍ୟ କ୍ଷେତ୍ରେ କୃତଂ ପାପଂ ତୀର୍ଥ କ୍ଷେତ୍ରେ ବିନଶ୍ୟତି। ଶୁଣିଛନ୍ତି ଶ୍ଲୋକ, ଅନ୍ୟ କ୍ଷେତ୍ରେ କୃତଂ ପାପଂ ତୀର୍ଥ କ୍ଷେତ୍ରେ ବିନଶ୍ୟତି, ତୀର୍ଥ କ୍ଷେତ୍ରେ କୃତଂ ପାପଂ ବଜ୍ରଲେପ ଭବିଷ୍ୟତି। ଅନ୍ୟ କ୍ଷେତ୍ରରେ ଯେଉଁ ପାପ ହେଉଛି ସେଇଟା ତୀର୍ଥ କ୍ଷେତ୍ରକୁ ଗଲା ମାନେ ସେଇଟା କ'ଣ ହେଇଯିବ, ଖେଳନ ହେଇଯିବ। ତୀର୍ଥରେ ଯେଉଁ ପାପଟା ହେଉଛି ସିଏ ଖେଳନ ହେବନି, ବଜ୍ରଲେପ, ସେ ବଜ୍ର ଲେଖା ହେଇଗଲା, ବଜ୍ରଲେପ ମାନେ କ'ଣ, ସେ ତୀର୍ଥ କ୍ଷେତ୍ରରେ କୃତଜ୍ଞ ପାପ ବଜ୍ରଲେପ ଭବିଷ୍ୟତି। ସେଥିପାଇଁ ତୀର୍ଥ ଗଲେ ବହୁତ ସତର୍କ ହେବା ଉଚିତ। ତୀର୍ଥରେ କ'ଣ ସମସ୍ତଙ୍କର ଭାବ ସମାନ ନା ସମସ୍ତ? ତ ଭକ୍ତ ତ ପାପ କରନ୍ତିନି, ସେ ଯାହା ହେଇଯାଏ ସେଇଟା ସବୁ ଅପରାଧ ହେଇଯାଏ। ତେଣୁ ଆମେ ଯେଉଁ ବିଚାର କରୁଛନ୍ତି, ସେ ଯେଉଁ ଭକ୍ତଙ୍କର ଜିଜ୍ଞାସା ଥିଲା, ଯେ ଅପରାଧ ଏକାଭଳି ନୁହଁ, ଆମେ ସ୍ଥୂଳ ରୂପରେ ଭାବୁଛେ ଏକାଭଳି, କିନ୍ତୁ ତା'ର ସବୁ ସୂକ୍ଷ୍ମ ରୂପ ରହିଛି। ସୂକ୍ଷ୍ମ ରୂପରେ ଯାହାର ଯେମିତି ଅପରାଧ ହେଉଛି ତାକୁ ସେ ଫଳ ଭୋଗିବା ପାଇଁ ପଡ଼ୁଛି। ଇଏ ହେଲା ଗୋଟିଏ ସ୍ଥିତି। ତାଙ୍କ ଯେଉଁ ଜିଜ୍ଞାସା ଥିଲା ଅପରାଧ ଯୁକ୍ତ ନାମ ଗ୍ରହଣକାରୀ, ଆଚ୍ଛା ଯେଉଁମାନେ ଶୁଦ୍ଧ ନାମ କରୁଛନ୍ତି ସେମାନଙ୍କୁ ତ ବେଳେବେଳେ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡ଼ୁଛି। ଶୁଦ୍ଧ ନାମ ଯେଉଁମାନେ କରନ୍ତି ସେମାନଙ୍କର ଅପରାଧ ନାହିଁ, କିନ୍ତୁ ସେମାନଙ୍କର ଭାବଟା ବେଳେବେଳେ ତାଙ୍କର ଥାଏ। ଆଉ ଯେଉଁମାନେ ଶୁଦ୍ଧ ଭକ୍ତ, ଯେଉଁମାନେ ଶୁଦ୍ଧ ଭକ୍ତ, ଶୁଦ୍ଧ ଭକ୍ତଙ୍କର ସବୁବେଳେ ଶୁଦ୍ଧ ନାମ ହେଉଛି, ଆମର ବି ଶୁଦ୍ଧ ନାମ ହେଉଛି, କିନ୍ତୁ ଆମେ କ'ଣ 365 ଦିନ କ'ଣ 24 ଘଣ୍ଟା ଶୁଦ୍ଧ ନାମ କରିପାରୁଛେ ନା? ଶୁଦ୍ଧ ନାମ ଆମେ କଲେ ମଧ୍ୟ ଅପରାଧ ଅଲଗା ଅପରାଧ ହେଇଯିବ, କାହିଁକି ନା ଆମେ ସବୁ ସମୟରେ ଶୁଦ୍ଧ ନାମ କରିପାରୁନେ ନା, ସେଇଟା ସାଧୁଙ୍କ କୃପାରେ ହେବ। କିନ୍ତୁ ସାଧୁମାନେ ଯେଉଁମାନେ ନିତ୍ୟ ସିଦ୍ଧ ସାଧୁ, ସେମାନଙ୍କର ଶୁଦ୍ଧ ନାମଟା ସେଇଟା ସ୍ୱାଭାବିକ, ସେମାନଙ୍କର ଅପରାଧ ସହିତ ନାମ ହେବନି। ଆମେ ଶୁଦ୍ଧ ନାମ ସ୍ତରକୁ ଯିବା ପାଇଁ ପ୍ରୟାସ କରୁଛେ, ତେଣୁ ଆମର ଏଇଟା ରହିବ। ଆଉ ଭକ୍ତଙ୍କୁ ଯେମିତି ଦେଖାଯାଏ ପ୍ରାୟ ମହାରାଜ କଥା ହିଁ କୁହନ୍ତି, ଭକ୍ତମାନେ ବେଶୀ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଭକ୍ତଙ୍କୁ ବେଶୀ କଷ୍ଟ ଭୋଗିବା ପାଇଁ ପଡ଼ିଥାଏ। କାହିଁକି? କାରଣ ତାର ଯେଉଁ ଅପରାଧ ଗୁଡ଼ା ଅଛି, ତାର ଯେଉଁ ଭୋଗିବା ପାଇଁ ଅଛି, ସେଗୁଡ଼ା ସବୁ ଭଗବାନ କ'ଣ କରନ୍ତି, ଜଲ୍ଦି ଭୋଗେଇ ଦିଅନ୍ତି, ଭୋଗେଇ ତାକୁ ଏଇ ଜନ୍ମରେ ଏକାବେଳେ ତାକୁ ଶୁଦ୍ଧ କରିକି ଧାମକୁ ନେବେ, ସେଇଥିପାଇଁ ତାକୁ ଭୋଗେଇ ଦିଅନ୍ତି। ଯେହେତୁ ଭକ୍ତି କରୁଛି ସେଇଟା ଭୋଗେଇ ଦିଅନ୍ତି, ପୁଣି ବେଶୀ ନୁହଁ, ଯେଉଁଟା ଅଧିକା ଭୋଗିବାର ଥିବ ସେଇଟା କମ୍ରେ ଭୋଗେଇବେ। ତେବେ ତୃତୀୟ କଥା ହେଉଛି ଯେଉଁ ଶୁଦ୍ଧ ଭକ୍ତମାନଙ୍କୁ ବେଳେବେଳେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଶୁଦ୍ଧ ଭକ୍ତମାନେ ତ ଶୁଦ୍ଧ ନାମ କରନ୍ତି ସବୁ ସମୟରେ, ସେମାନଙ୍କ ପାଖରେ ଯେଉଁ ସମସ୍ୟାଟା ଆସୁଛି, ସେମାନେ ଯେଉଁ ବେଳେବେଳେ ଶାରୀରିକ କଷ୍ଟ ଭୋଗିବା ପାଇଁ ପଡ଼ିଥାଏ, ଦେଖାଯାଇଥାଏ, ସେଇଟା କ'ଣ ତାଙ୍କର ଅପରାଧ ଫଳ ବୋଲି ଆମେ କହିପାରିବା ନା? ସେଇଟା ଭାବିବା ହିଁ ଭୁଲ, ସେଇଟା ତାଙ୍କର ଅପରାଧର ଫଳ ଭାବିବା ହିଁ ଆମର ଅପରାଧ, ସେଇଟା ତାଙ୍କ ଅପରାଧ ଫଳ ନୁହଁ। ଭଗବାନ ତାଙ୍କୁ ପରୀକ୍ଷା କରୁଛନ୍ତି, ଏଇ ବିଚାର ଆମେ କରିବା ଉଚିତ। ପ୍ରକୃତରେ ସେମାନେ ଶୁଦ୍ଧ ଭକ୍ତମାନେ ଯଦି ଅପରାଧ କରିଥାନ୍ତି, ତାହେଲେ ରାଣୀକୁନ୍ତୀ ଯେଉଁ କହିଲେ ମୋତେ ବିପଦ ଦିଅ ସବୁ ସମୟରେ, ତାଙ୍କର କ'ଣ ଅପରାଧ ଥିଲା ବୋଲି ମୋତେ ବିପଦ ଦିଅ ମାଗୁଥିଲେ କି? ନାହିଁ, ବିପଦରେ ରହିଲେ ସେମାନେ ଭଗବାନଙ୍କୁ ସବୁ ସମୟରେ ସ୍ମରଣ କରିପାରିବେ। ଆମେ ବୁଝିପାରୁନେ ଶୁଦ୍ଧ ଭକ୍ତମାନଙ୍କ ସ୍ଥିତି, ସେମାନେ ଯେତେ ସମସ୍ୟାର ସମ୍ମୁଖୀନ ହେବେ ସେମାନେ ଭଗବାନଙ୍କର ଶରଣାଗତିଟା ସେତେ ବଢ଼ିବ। ଆମର କ'ଣ, ଆମର ସମସ୍ୟାର ସମ୍ମୁଖୀନ ହେଲା ମାନେ ଆମର ଭଗବାନଙ୍କ ଶରଣାଗତି କମିବ, ଜ୍ୱର ହେଇଯାଉନି, ଜ୍ୱର ହେଲା ଜପ କରିହେବନି, ମୁଣ୍ଡ ବିନ୍ଧା ହେଉନି। ମୁଁ ମୋ କଥା କହୁଛି, ସେଦିନ ମୁଣ୍ଡ ବିନ୍ଧା ହେଉଥିଲା, ମୁଣ୍ଡ ବିନ୍ଧା ହେଲେ ଆଉ ଜପ କରିହେବନି, ଆମ ଭାବ ହେଲା ଏହା। ଶୁଦ୍ଧ ଭକ୍ତଙ୍କର, ଶୁଦ୍ଧ ଭକ୍ତଙ୍କର ଯାହା ବି ହେଇଯାଉ ନାମ ଶୁଦ୍ଧ ହେବ। ଆଉ ଶୁଦ୍ଧ ଭକ୍ତଙ୍କର ଯେଉଁ ଶୁଦ୍ଧ ନାମ ହେଉଛି, ଶୁଦ୍ଧ ନାମ ଜଣେ ଯଦି କରୁଛି ନିରନ୍ତର ଶୁଦ୍ଧ ନାମ କଲେ, ପ୍ରଶ୍ନ ଆସିବ ଆଚ୍ଛା ଶୁଦ୍ଧ ନାମ କଲେ ଅଲଗା ଅପରାଧ ଗୁଡ଼ା କେମିତି ଖଣ୍ଡନ ହେବ, ବା ଅଲଗା ଅପରାଧ ଜଣେ କେମିତି ବଞ୍ଚିତ ହେବ, ଇଏ ଗୋଟେ ପ୍ରଶ୍ନ ଆସିପାରେ। ଆମେ ତ ଶୁଣିଲେ ନା, ନାମ ଅପରାଧ ଅଛି, ସେବା ଅପରାଧ ଅଛି, ଧାମ ଅପରାଧ ଅଛି, ବୈଷ୍ଣବ ଅପରାଧ ରହିଛି, ତୁଳସୀ ସେବା ଶୁଣୁଥିଲେ ଅପରାଧ ରହିଛି, ଏସବୁ ସେବାର ଅପରାଧ ହେଇଯିବ। ପ୍ରସାଦ ପ୍ରତି ଅମାନ୍ୟ କଲେ ଅପରାଧ ରହିଯିବ, ତାହେଲେ ଏଗୁଡ଼ା କେମିତି ହେବ? ଶୁଦ୍ଧ ନାମ ଯେତେବେଳେ ଜଣେ କରେ, ଶୁଦ୍ଧ ନାମ କଲା ପରେ ଭଗବାନ ତା ଅନ୍ତରକୁ ଏତେ ଶୁଦ୍ଧ କରିନେବେ, ଅଲଗା କୌଣସି ଅପରାଧ ସିଏ କ'ଣ କରିବନି, ସେ ସତର୍କ ହେଇଯିବ, କାରଣ ନାମରେ ସବୁ ରହିଯିବା। ଆମେ ଶୁଦ୍ଧ ନାମ କରିପାରୁନେ ବୋଲି ଆମ ପାଇଁ ଏଇଟା ହେଉଛି ଶିକ୍ଷା, ଯିଏ କରୁଛନ୍ତି ଆମେ ଆମ ବୁଦ୍ଧି ବଳରେ ତାଙ୍କୁ ମାପିପାରିବା ନାହିଁ, ଗୋଟେ କଥା ହେଲା ଏଇଟା। ଶୁଦ୍ଧ ଭକ୍ତଙ୍କ ସ୍ଥିତିକୁ ଆମେ ବୁଝିପାରିବା ନାହିଁ, ସେଥିପାଇଁ ମହାରାଜ କୁହନ୍ତି ଆମେ 3 ଡାଇମେନ୍ସନ୍ ଭିତରେ ଅଛେ, 4th ଡାଇମେନ୍ସନ୍କୁ ଆମେ ବୁଝିପାରିବା ନା, ବୁଝିପାରିବା? ଆଉ 3 ଗୁଣ ଭିତରେ ଆମେ 3 ଗୁଣ ଉର୍ଦ୍ଧ ବସ୍ତୁ ଆମେ କେମିତି ବୁଝିବା, ବୁଝିପାରିବାନି, ସେଇଟା କେମିତି? ସେମାନେ ସେ ସ୍ଥିତିରେ ରହିକି ସେମାନେ ସବୁ ସମୟରେ ଶୁଦ୍ଧ ସତ୍ୟ ସ୍ଥିତିରେ ରହିପାରନ୍ତି, ଯେମିତି ପ୍ରଭୁପାଦ ମହାରାଜ ଅନ୍ତିମ ସମୟରେ ବି ଭଗବାନଙ୍କ ଧାମକୁ ଯିବା ସମୟରେ ମଧ୍ୟ ଡିକ୍ଟର ଫୋନ୍ରେ କଥା କହୁଛନ୍ତି। ତାମାନେ ଦେଖନ୍ତୁ ତାଙ୍କର ମାନସିକ ସ୍ଥିତିଟା କ'ଣ ଅଛି, ବାହ୍ୟ ଦୃଷ୍ଟିରୁ ସ୍ଥୂଳ ଦୃଷ୍ଟି ଯଦି ବିଚାର କରିବା ଗୋଟେ କଷ୍ଟପ୍ରଦ ସ୍ଥିତି ଭଳି ପ୍ରତୀୟମାନ ହେଇପାରେ, କିନ୍ତୁ ମାନସିକ ସ୍ଥିତି କ'ଣ, ସେ ସମୟରେ ମଧ୍ୟ ସେ କ'ଣ ପରଫେକ୍ଟ କହୁଛନ୍ତି, ଟ୍ରାନ୍ସଲେସନ୍ କରିପାରୁଛନ୍ତି, ମାନେ କହୁଛନ୍ତି, କଥା କହୁଛନ୍ତି। ଆମେ ସେ ସମୟରେ କ'ଣ କହିବା କହିଲେ, ଆମର ତ ସେ ସମୟ ଆସିବ, ଆସିଲେ ଓ ଅଣ୍ଟାଟା ଦରଜ ହେଲା, ରେ ଗୋଡ଼ ହେଲା, ମୁଣ୍ଡ ବିନ୍ଧିଲା, ଏହା ହେଲା, ସେ ହେଲା, ଆମର ଯେଉଁ ସମସ୍ୟାଟା ହେଉଛି ସେ ସମସ୍ୟାଟା ଆମେ କହିବା। ଶୁଦ୍ଧ ଭକ୍ତମାନେ ଦେହ ଚେତନାରେ ନଥାନ୍ତି, ସେମାନେ ବହୁତ ଉର୍ଦ୍ଧ୍ୱରେ ଥାନ୍ତି। ଭକ୍ତମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଏ କଥା କୁହାଯାଇଛି ଯେ ଆମର ଅପରାଧଟା ଶୁଦ୍ଧ ଭକ୍ତ ନିଅନ୍ତି, ଏଇଟା ବି ସତ୍ୟ, କିନ୍ତୁ ଶୁଦ୍ଧ ଭକ୍ତ ଯେଉଁ ନିଅନ୍ତି ନେଇକି ତାଙ୍କର କିଛି କ୍ଷତି ହୁଏ ନା, ସେଇଟା ଆମକୁ ଶିକ୍ଷା ଦେବେ। ସେମାନଙ୍କ ଯେଉଁ ସେମାନେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତା ମାନେ ନୁହେଁ ଯେ ସେମାନେ କୃଷ୍ଣଙ୍କୁ ଭୁଲି ଯାଉଛନ୍ତି, ନାଇଁ ନାଇଁ ନାଇଁ, କୃଷ୍ଣ ଚେତନାଟା ତାଙ୍କର ଥାଏ। ସେମାନେ ସେ ସମସ୍ୟାର ସମ୍ମୁଖୀନ ହେଲେ ବି ସେମାନେ ହେଉଛନ୍ତି କୃଷ୍ଣଙ୍କର ନିତ୍ୟ ଶୁଦ୍ଧ ଭକ୍ତ, ସେମାନେ ଭଗବାନଙ୍କ ଧାମକୁ ହିଁ ଯିବେ। କିନ୍ତୁ ଆମେ କ'ଣ ଅପରାଧ ଯେଉଁ କରୁଛେ ତା ଫଳଟାକୁ ସିଏ ନିଅନ୍ତି, ଯେଉଁ କୁହାଯାଇଛି ସେର ପାପଟାକୁ ଗୁରୁ ନିଅନ୍ତି ସେ କଥା ଯେଉଁ କୁହାଯାଇଛି। କିନ୍ତୁ ଶିଷ୍ୟ ଯେଉଁ ପାପ କରି ଯେଉଁ ଗୁରୁଙ୍କୁ ଦେଲା ସେଇଟା ଗୋଟେ ଅପରାଧ ହେଲା କି ନାହିଁ, ହେଲା କି ନାହିଁ? ଏଇଭଳି ଏଇ ଦୃଷ୍ଟିକୋଣ ଦେଖିଲେ ବହୁତ ଅପରାଧରେ ଆମେ ଅପରାଧ ହେଇକି ରହିଛେ, ସେଇଠୁ ସମସ୍ତଙ୍କର ଏକା ନାହିଁ। କର୍ମଫଳ ନାହିଁ, ଅପରାଧର ଫଳଟା ହେଉଛି ଏହା, ଏହାପରେ ତ ବହୁତ ଅଛି। ସେଥିପାଇଁ ସୁତଙ୍କ ବିଚାର କ'ଣ କି, ଶୁଦ୍ଧ ଭକ୍ତ ବିଚାରଟା ହେଉଛି ଏହା। ସାଧାରଣ ଲୋକ ଏଇଟା ବିଚାର କରିପାରିବେନି, ଶୁଦ୍ଧ ଭକ୍ତ ବିଚାର ଦେଖୁନାହାନ୍ତି। ରାଣୀକୁନ୍ଦୀ ଯେଉଁ ବିଚାର କରୁଥିଲେ, ଶୁଦ୍ଧ
ନ ଦୁଷ୍ଟ କର୍ମ ନାହିଁ ଯାହା ଆମେ କରିନାହିଁ, ହେ ନ ଦୁଷ୍ଟ କର୍ମ ନାହିଁ ଯାହା ଆମେ କରିନାହିଁ, ସହସ ହସବାର ହରି, ସହସ ହସବାର ହରି, ସେଇ ସବ କର୍ମ ଫଳ ପେ ଅବସର ବଲ, ସେଇ ସବ କର୍ମ ଫଳ ପେ ଅବସର ବଲ, ଆମା ଏ ପିଛେ ଯନ୍ତ୍ର ପରି, ଆମା ଏ ପିଛେ ଯନ୍ତ୍ର ପରି।
ଏଇ ବିଚାର ସେମାନେ ରହିବେ, ତାଙ୍କର ନାହିଁ କର୍ମଫଳ ନାହିଁ। ଶୁଦ୍ଧ ଭକ୍ତ କ'ଣ ଜାଣିନାହାନ୍ତି କର୍ମର ଫଳ ପାପର ଫଳ ନାହିଁ ବୋଲି ଜାଣିନାହାନ୍ତି? ଜାଣିଛନ୍ତି, ନାମରେ ଯଦି କ୍ଷୟ ହେଇଯାଉଛି, ନାମରେ କ୍ଷୟ ହେଉଛି ପ୍ରମାଣ କ'ଣ? ପ୍ରମାଣ ତ ସବୁ ଶାସ୍ତ୍ର ସେଇଟା କୁହାଯାଇଛି, ଶୁଦ୍ଧ ଭକ୍ତଙ୍କର ପାପ ରହିଛି କି? କୌଣସି ଭକ୍ତଙ୍କର ପାପ ନାହିଁ, ନାମ ଅପରାଧ ଯୁକ୍ତ ନାମ କଲେ ବି ପାପ ନାହିଁ, ପାପ ନାହିଁ ଅପରାଧ ହେଲା, ପାପ ବା କୁହାହେଲା। ଆମ ସେଦିନ ଆଲୋଚନା ହେଇଥିଲା, ସାଙ୍କେତ୍ୟଙ୍କୁ ପାରିହାସ୍ୟଙ୍କୁ ସ୍ତବଂ ହେଳନମ ବା ବୈକୁଣ୍ଠ ନାମ ଗ୍ରହଣ ଅଶେଷ ଅଘହର ବିଦୁ, ଅଶେଷ ଅଘହରଂ ବିଦୁ, ଅଶେଷ ଅଘ ଯେତେ ପାପ ସବୁ କଟିଯାଏ ନାମକୁ ଯେମିତି ଉଚ୍ଚାରଣ କଲେ, ଯେମିତି ଉଚ୍ଚାରଣ ସାଙ୍କେତ୍ୟ ପାରିହାସ୍ୟଙ୍କୁ ସ୍ତବ ହେଳନମ। ଆଉ ଶୁଦ୍ଧ ନାମ କଲେ କେମିତି ରହିବ ଅପରାଧ, କେମିତି କର୍ମଫଳ ରହିବ? ନାହିଁ। କିନ୍ତୁ ଭକ୍ତଙ୍କର ଦୈନ୍ୟ ଭାବଟା ହେଉଛି ଏହା, ଏଇ ତୃଣାନ୍ତ ଭାବଟା ହେଉଛି ଏହା, ତ ସେଇ ଭାବରେ ରହିକି ସେମାନେ କ'ଣ କରନ୍ତି, ସେମାନଙ୍କର ଶରଣାଗତିଟା ଆହୁରି ବଢ଼େ, ସେମାନଙ୍କର ଶରଣାଗତି ଆହୁରି ବଢ଼େ, ସେମାନଙ୍କର ଦୈନ୍ୟ ଭାବ ଆହୁରି ବଢ଼େ, ସେମାନଙ୍କର ନାମ ପ୍ରତି ଆହୁରି ନିଷ୍ଠାଟା ବଢ଼େ, ମୁଁ କରିପାରୁନି ଆହୁରି କରିବି ନିଷ୍ଠାର ସହିତ, ଆମର ଓଲଟା ହେଇଯାଏ। ସେଥିପାଇଁ ଶୁଦ୍ଧ ଭକ୍ତମାନଙ୍କ ସ୍ଥିତି ଏହା, ସେମାନେ ଭାବନ୍ତି ସେଇ ସବୁ କର୍ମଫଳ ମୁଁ ଅବସର ପାଇକି ତା କ'ଣ ସେଇ ସେ ଉପଯୁକ୍ତ ସମୟ ଆଣି ମୋ ପାଖରେ ପହଞ୍ଚାଇ ଦେଉଛି, ମୋତେ ଆମେ ପିସିଛେ ଯନ୍ତ୍ର ପରି, ଯନ୍ତ୍ର ଭଳି ଆମକୁ ପେଡ଼ୁଛି ଆଉ। ଶୁଦ୍ଧ ଭକ୍ତ ଏତେ କିନ୍ତୁ ବିଚଳିତ ହୁଅନ୍ତି ନା, କାହିଁକି ଗୋଟେ ଓଡ଼ିଆର କଥା ଅଛି, ସାଧାରଣ କଥା, ସୁନାକୁ ଯେତେ ନିଆଁରେ ଆଉଟେଇବେ କ'ଣ ହେବ, ତେଜଟା ସେତେ ଆସିବ ନା, ତା ଖାଦଟା ମରିବ କ'ଣ, ତାର ମଳ ଯେଉଁ ଅଛି ସେ ମଳଟା ମରିବ ନା? ଶୁଦ୍ଧ ଭକ୍ତଙ୍କର ମଳ ନାହିଁ, କିନ୍ତୁ ଆମର ମଳ ଯେଉଁ ଆମେ ଯେଉଁ ଦେଇଛେ ତାଙ୍କୁ, ସେଗୁଡ଼ାକ ସେ ନାମରେ ସବୁ ଖଣ୍ଡନ ହେଇଯାଏ। ମହାପ୍ରଭୁ ବା ନେଇଥିଲେ, ଆମର ଆଲୋଚନା ହେଉନଥିଲା, ଜଗା ମେଧାଇର ପାପକୁ ନେଇ ମହାପ୍ରଭୁ କଳା ହେଇଯାଇଥିଲେ, ପୁଣି କୀର୍ତ୍ତନ କରି ସେ ପାପ ଖଣ୍ଡନ ହେଇଗଲା। ଯେମିତି ଗଙ୍ଗା, ଗଙ୍ଗା ମାତାଙ୍କ ପାଖରେ ପାପ ଅଛି କି ନାହିଁ? ଗଙ୍ଗା ମାତା କାହିଁକି ଆସୁନଥିଲେ କି ଧରଣୀକି? ଗଙ୍ଗା ମାତା ଧରଣୀ ପୃଷ୍ଠକୁ ଏଇଥିପାଇଁ ଆସୁନଥିଲେ, ସେ ମନା କଲେ ନା ମୁଁ ଯିବିନି, ଭଗୀରଥ ଯାଇଥିଲେ ଆଣିବା ପାଇଁ, ଭାଗବତ ବର୍ଣ୍ଣନା ଅଛି, ଭଗୀରଥ ଆଣିବା ପାଇଁ ଯୋଗ ଗଲେ ଗଙ୍ଗା ଦେବୀ କ'ଣ କଲେ ନା ମୁଁ ଯିବିନି, କାହିଁକି ଗଲା ମାନେ କ'ଣ ହବ, ଗଲାନି ସବୁ ପାପି ଗୁଡ଼ାକ ଆସିବେ ମୋ ଦେହରେ ସ୍ନାନ କରିବେ, ସବୁ ପାପ ଏଠି ଛଡ଼େଇବେ, ପାପ ଛଡ଼େଇବେ ନା, ପାପିମାନେ ଆସିବେ ଯେଉଁ ପାପ ଛଡ଼େଇବେ, ମୁଁ ତ ପାପରେ ପୁଣା କ'ଣ ପୁଣି ଭରପୁର ହେଇଯିବି, ସେଥିପାଇଁ ଗଙ୍ଗା ମାତା ମନା କଲେ ନା ମୁଁ ଯିବିନି। ସେଠି ତାଙ୍କୁ କ'ଣ କ'ଣ ସେ ବୁଝିପାରିଥିଲେ, ତାପରେ କ'ଣ କହିଲ, ହଁ ତେଣୁ ଗଙ୍ଗା ମାତାଙ୍କ ଦେହରେ ପାପ ନାହିଁ, କାହିଁକି ନା ସାଧୁମାନେ ଯେତେବେଳେ ଆସିବେ, ସାଧୁମାନେ ଆସି ଗଙ୍ଗା ମାଆଙ୍କ ଦେହରେ ଯେତେବେଳେ ପ୍ରବେଶ କରିବା, ଗଙ୍ଗା ଜଳ ଭିତରେ ସ୍ନାନ କରିବେ, ପ୍ରବେଶ କରିବେ, ସ୍ନାନ କରିବେ, ସେସବୁ ପାପଗୁଡ଼ାକୁ ସବୁ ସାଧୁମାନେ ନେଇଯିବେ, ତାହେଲେ ପ୍ରଶ୍ନ ଆସିବ, ସାଧୁମାନେ ଯେଉଁ ପାପ ଗୁଡ଼ାକୁ ନେଇଗଲେ ସାଧୁମାନେ ପୁଣି ପାପୀ ହେଇଯିବେ କ'ଣ? ଲକ୍ଷ୍ମଣ ବାବା ଗଙ୍ଗାରେ ସ୍ନାନ କରିଛ ନା, ଆଉ ଯେତେ ପାପ ଅଛି ସବୁ ନେଇ ଆସିଲ, ପୁଣି କୁଆଡ଼େ ନେବ ତାକୁ, ଭୋଗିବାକୁ ପଡ଼ିବ ତା ଫଳ ନା ନାହିଁ? ସାଧୁମାନେ ସେ ପାପଟାକୁ ନେଇ ଆସିବେ ସତ, କିନ୍ତୁ ସାଧୁମାନେ କ'ଣ ରଖନ୍ତି କି? ସାଧୁମାନେ ରଖିବେନି, ସାଧୁମାନେ ନାମ କଲା ମାନେ, ଯେକୌଣସି ଉପାୟ ନାମ କଲା ମାନେ ସବୁ ପାପ ଚାଲିଯିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସାଧୁମାନେ ଯେତେବେଳେ ନାମ କରନ୍ତି ଆଉ ପାପ ରହେ ନା, ଆଉ ତାହେଲେ ସେ ଅପରାଧ ଯୁକ୍ତ କରନ୍ତୁ, ନିରପରାଧ କରନ୍ତୁ, ଯାହା କରନ୍ତୁ, ନାମରେ ତ ପାପ ନାହିଁ। ତେଣୁ ଅପରାଧର ଫଳଟା ଭୋଗିବା ପାଇଁ ପଡ଼ୁଛି, ଆଉ ସବୁ ଅପରାଧ ଗୁଡ଼ାକ ସମାନ ନାହିଁ, ଅପରାଧର ସବୁ ମାତ୍ରା ରହିଛି, ସେ ହିସାବରେ କାହା ଚିନ୍ତାଧାରା କ'ଣ ଆସୁଛି ସେ ହିସାବରେ ସେ ପାପ କରୁଛି, ଅପରାଧ କରିଦେଉଛି, ସେ ଅପରାଧ ଫଳ ତାକୁ ଭୋଗିବା ପାଇଁ ପଡ଼ିବ। ଭଗବାନ ତାକୁ ଭୋଗେଇବେ, କାହିଁକି ଭୋଗଉଛନ୍ତି ଭଗବାନ? କାହିଁକି ଦେଉଛନ୍ତି ଅପରାଧ ଫଳଟା? କାରଣ ଭଗବାନ ଜାଣିଛନ୍ତି ଯାହା ତ ଭକ୍ତି କରୁଛି ନା, ଅପରାଧର ଫଳଟା ଯଦି ତାକୁ ନ ଭୋଗେଇବେ ତାହେଲେ ସେ ସୁଧ ହବ କେମିତି? ତେଣୁ ଅପରାଧ ଫଳଟାକୁ ଭୋଗେଇବେ, ଏଣେ ସାଧୁ ସଙ୍ଗର ସୁଯୋଗ ବି ଦେବେ, ସେ ଜାଣିପାରିବ ହଁ ମୋର ଅପରାଧ ହେଇଛି, ଏ ଫଳଟା ମୁଁ ଭୋଗୁଛି, ସେ ସତର୍କ ହବ, ଆଉ ତା ଏଇ ଭାବଟା ଆସିବ, ଦୈନ୍ୟ ଭାବଟା ଆସିବ, ମୋର ଅପରାଧ ବଶତଃ ମୁଁ ଏ ଫଳଟା ଭୋଗୁଛି, ତାର ଦୈନ୍ୟ ଭାବଟା ଆସିବ। ଯଦି ଫଳ ଭୋଗିଲା ପରେ ଦୈନ୍ୟ ଭାବ ଆସୁନି ତାହେଲେ ତାକୁ ଆହୁରି ସାଧନ କରିବା ପାଇଁ ପଡ଼ିବ, ଆହୁରି ସାଧୁ ସଙ୍ଗ କରିବା ପାଇଁ ପଡ଼ିବ, ଆହୁରି ଶ୍ରବଣ କରିବା ପାଇଁ ପଡ଼ିବ, ବହୁତ କଥା ଅଛି, ଶୁଣିବା ଆସନ୍ତାକାଲି। ତେଣୁ ଶୁଦ୍ଧ ଭକ୍ତ ଆମେ ଯେଉଁ ନାମ କରୁଛେ, ବୈଷ୍ଣବମାନଙ୍କର କର୍ମଫଳ ନାହିଁ, ଅପରାଧ ବଶତଃ ଭୋଗୁଛନ୍ତି, ତ ଏଇଟା ହିଁ ତାର ଅର୍ଥ, ୟାକୁ ବୁଝେଇଲେ ତ ଆହୁରି ବହୁତ କଥା ଅଛି। ତେଣୁ ବୈଷ୍ଣବମାନଙ୍କ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏକଥା ହିଁ କହିଛନ୍ତି, ବୈଷ୍ଣବମାନଙ୍କର କୌଣସି ପାପର ଫଳ ନାହିଁ। ଯେ ପୁଣ୍ୟ, ଆମେ ଏଇ ପୁଣ୍ୟ କଥା ଶୁଣିଥିଲେ, ପୁଣ୍ୟ ଫଳ ବଶତଃ କିଛି କିଛି ସୁଖ ଯେଉଁ ମିଳିଯାଉଛି, ଏଇଥିରେ ମଧ୍ୟ ବୈଷ୍ଣବମାନେ ବିଚଳିତ ହେବେନି। ପ୍ରଭୁପାଦ ସେ କଥା ହିଁ କହୁଥିଲେ, ଆମେ ତାଙ୍କ କଥା ନେଇକି ଆଲୋଚନା କରୁଥିଲେ, ହି ଶୁଡ୍ ନୋ ଦ ମେଟେରିଆଲ ପାୱାର ଇଜ୍ ଦ ରେଜଲ୍ଟ ଅଫ୍ ୱାନ୍ସ ପାଷ୍ଟ ଗୁଡ୍ ଆକ୍ଟିଭିଟିଜ୍ ଆଣ୍ଡ ଇଜ୍ କନ୍ସିକ୍ୱେଣ୍ଟଲି ଟ୍ରାନ୍ସେଣ୍ଡ। ସେ ଜାଣେ ଯେ ମେଟେରିଆଲ ଯେଉଁ ପାୱାର ଯାହାକି ସେ ପାଇଛି, ଏଇଟା ହେଉଛି ପୂର୍ବ କର୍ମର ଫଳ, ସେ ପାଇଛି ମାନେ ପୁଣ୍ୟର ଫଳ, ଆଉ ପାପ ଫଳ ତ ନାମରେ ଧ୍ୱଂସ ହେଇଯାଇଛି ଆଉ। ଠିକ୍ ଅଛି, ମହାପ୍ରଭୁ କ'ଣ କହିଛନ୍ତି, ପ୍ରଭୁପାଦ କ'ଣ କହିଛନ୍ତି, ଆଉ ଗୋଟେ ସୁନ୍ଦର କଥା ଅଛି, ସେଇଟା ରହିଲା ଆସନ୍ତାକାଲି ଶୁଣିବା, ଏଇ ପର୍ପଟରେ ଅଛି। ଠିକ୍ ଅଛି, ସମୟ ହେଲେଣି ଆଜି। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଭକ୍ତି ବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ପତିତ ପାବନ ଶୀଲ ଗୁରୁଦେବ କି ଜୟ ଅନନ୍ତ କୋଟି ବୈଷ୍ଣବବୃନ୍ଦ କି ସମବେତ ଗୌର ଭକ୍ତବୃନ୍ଦ କି ନିତାଇ ଗୌର ବ୍ରହ୍ମାନନ୍ଦେ ହରି ହରି ବୋଲ ଶ୍ରୀଲ ପ୍ରଭୁପାଦ ଶୀଲ ଗୁରୁଦେବ କି ଜୟ।